না প্রচোর যে অনিল প্রেম হে না প্রভু কোথা গেলা চার্য ঠাকুর হে না প্রভু প্রভু কোথা গেলা চার্য ঠাকুর হে না প্রভু কোথা গেলা চার্য ঠাকুর যে আনিল প্রেম ধন করুণা প্রচুর যে অনিল প্রেম কাহা মোর স্বরূপ রূপ কাহা সনাতন কাহা মোর স্বরূপ রূপ মোর স্বরূপ রূপ কাহা সনাতন কাহা মোর স্বরূপ রূপ কাহা দাস রঘুনাথ পতি তপাব কাহা দাস রঘু কাহা দাস রঘু নাথ পতি তপাব কাহা দাস রঘু প্রেম ধন করুণা প্রচুর যে অনিল প্রেম ধন কাহা মোর ভট যুগ কাহা কবিরা কাহা মোর ভট যুগ একালে কোথা গেলা গোরা নটরা একালে কোথা কালে কথা গেলা গোরা নটরাজ একালে কথা যে অনিল প্রেম ধন করুণা প্রচুর অনিল প্রেম পাষাণে কুটিব মাথা অনলে পাশিব পাষাণে কুটিব মাথা গৌরাঙ্গ গুণের নিধি কোথা গেলে পাব গৌরাঙ্গ গুণের নিধি গৌরাঙ্গ গুণের নিধি কোথা গেলে পাব গৌরাঙ্গ গুণের मिला से सब संगीरा संग जे कैला बिला से सब संगीरा संगे जे कैला बिला से संग ना पाया कंदे नरो तमदा से संग ना पाया कंदे से संग ना पाया कंदे नरो तमदा से संग ना पाया जे आनीला प्रेम धना करुणा प्रचो जे आनीला प्रेम प्रभु को था गेला आचार्य ठाकुर है ना प्रभु को था गेला जय प्रभु पाद प्रभु पाद जगत गुरु श्रील प्रभु पाद जय प्रभु पाद जय जय प्रभुपाद 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 जय प्रभुपाद
जगद्गुरु श्रील प्रभुपाद जी महाराज की जय। शुभ तिरोहा तिथि महोत्सव की जय। अनंत कोटि वैष्णव भक्त वृंद की जय। गौर सुंदर नित्यानंद प्रभु की जय। श्री श्री राधा माधव राधा गोपाल जी कृष्ण बलराम की जय। श्रील प्रभुपाद शुभ तिरुभाव तिथि महोत्सव की जय। निताई गौर प्रेमानंदे हरि हरि बोल हरे कृष्ण। जी परम पूज्य परमाराध्य इस्कन प्रतिष्ठित आचार्य कृष्ण कृपा श्रीमूर्ति सुषमत अभय चरणारविंद भक्ति वेदांत स्वामी प्रभुपाद जी महाराज ବ୍ରଜ ବିଜୟ ଦିବସ ବା ତିରୋଭାବ ତିଥି ପବିତ୍ର କାର୍ତ୍ତିକ ମାସରେ ବୃନ୍ଦାବନ ଧାମରେ ଏବଂ ଅନ୍ତିମ ସମୟରେ ଭକ୍ତମାନଙ୍କୁ ସମ୍ପୂର୍ଣ୍ଣ ଉପଦେଶ ଏ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନ ସଂଘ କିଭଳି 10,000 ବର୍ଷ ପର୍ଯ୍ୟନ୍ତ ପରିଚାଳିତ ହେବ ଅର୍ଥାତ୍ କୃଷ୍ଣଙ୍କର ବାଣୀ କୃଷ୍ଣଙ୍କର ସେବା କିଭଳି ଯିବ ଶିଖିବେ ସେଥିପାଇଁ ସମସ୍ତ ଶୃଙ୍ଖଳା ଶିକ୍ଷା ପୂର୍ଣ୍ଣ କରି ଆଜି ସେ ବ୍ରଜଧାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ଯେଉଁମାନେ ଭଗବାନଙ୍କର ଶକ୍ତିରେ ଆବିଷ୍ଟ ସେମାନେ ଏ ଜଗତର ନୁହନ୍ତି। ଭକ୍ତି ସିଦ୍ଧାନ୍ତ ସୋ ଠାକୁର ପ୍ରଭୁପାଦ ଜୀ ମହାରାଜ କୁହନ୍ତି ସେମାନେ ହେଉଛନ୍ତି ମ୍ୟାନ୍ ଅଫ୍ ବୈକୁଣ୍ଠ। ଦେଖିବା ପାଇଁ ତାଙ୍କ ସ୍ୱରର ଆମ୍ବଳି ହେଇପାରେ, ତାଙ୍କ ସେ ହେଉଛନ୍ତି ବୈକୁଣ୍ଠ ଜଗତର ଭଗବାନଙ୍କର ଗୋଲକ ବୃନ୍ଦାବନର ମହାନ୍ତ ସ୍ୱଭାବ ଏଇ ତାରିତେ ପାମର ନିଜ କାଜ ନାହିଁ ତ ଯାଉ ତାର ଘର। ତାଙ୍କର ଏଇଟା ଘର ନୁହେଁ, ଆମେମାନେ ଅନାଦି କାଳରୁ ଏଠି ରହିଛେ, ଗୋଟିଏ ପରେ ଗୋଟିଏ ସ୍ୱର ପରିବର୍ତ୍ତନ କରୁଛେ, ଘର ପରେ ଘର, କେତେ ବାସସ୍ଥାନ, କେତେ ପିତାମାତା, କେତେ ସମ୍ବନ୍ଧକୁ ଯୋଡ଼ି ଯୋଡ଼ି ଅନାଦି କାଳରୁ ଆମେ ରହିଛେ, ଏଇଟା ଆମର ଘର କହୁଛେ। ସେଥିପାଇଁ ଭୌତିକ ଜଗତକୁ ଛାଡ଼ିବା ପାଇଁ କୌଣସି ପଦଜୀବ ଚାହେଁ ନା। କେତେ କଷ୍ଟ ମିଳିଲେ ବି କେହି ଇଚ୍ଛା କରନ୍ତିନି ମୁଁ ଭଗବାନ ପାଖକୁ ଫେରିବି, କାହିଁକି ନା ଅନାଦି କାଳରୁ ଯେହେତୁ ସେ ଏଇ ବ୍ରହ୍ମାଣ୍ଡ ଭିତରେ ରହିଛି, କାହାର ବି ଇଚ୍ଛା ନାହିଁ। ଜଣେ ଭକ୍ତ ହେଇଗଲେ ସେ ଇଚ୍ଛା କରେ ତ ମୁଁ ଜଗତ ଛାଡ଼ିକି ପଳେଇବି ନାହିଁ, ସେ କହିବେ ଏଇଠି ଭଲରେ ରହିବି, ମୁଁ ବଡ଼ ଭକ୍ତ ହେବି, ଏ ଜଗତ ମୁଁ ଛାଡ଼ିକି ଯିବି, ଜଗତ କାହିଁକି ଛାଡ଼ିଯିବି? ସାଧାରଣ ଲୋକମାନେ ଯେମିତି କୁହନ୍ତି ମୋତେ କଷ୍ଟ ଲାଗୁଛି, ମୋର ପିଲାଛୁଆ କଷ୍ଟ, ସଂସାର କଷ୍ଟ, ମରିଗଲେ ଭଲ, ସେ ଯେମିତି ବିଚାର କରନ୍ତି, ଆମର ତା ନୁହେଁ, ମୁଁ ଭଗବାନଙ୍କ ପାଖକୁ ଯିବି, କୃଷ୍ଣଙ୍କ ପାଖକୁ ଯିବି, ସେଠି ସେବା କରିବି, ତାଙ୍କର ନିତ୍ୟ ଧାମରେ ରହିବି, ସେବକ ହେବି। କବାଟ ବନ୍ଦ କର, ଗେଟ୍ଟା ବନ୍ଦ କର, ତାଙ୍କୁ ଧୀରେ ଧୀରେ ପାଟିମୁଣ୍ଡ କରି ଖଟଖଟ କରିବେନି। ସାଧାରଣ ଲୋକ ଯେଭଳି ସେ ବିଚାର କରୁଛି, ଏ ସଂସାରକୁ ଦୁଃଖମୟ ଭାବିକି ସେ ଯାଉଛି, ବିରକ୍ତ ହେଇକି, ଇଚ୍ଛା କରେନି ଯେ ମୁଁ ଭଗବାନ ପାଖକୁ ଯିବି, ମୁଁ କେମିତି ମରିଯିବି। ସାଧାରଣ ଲୋକର ବିଚାର, ମୁଁ କେମିତି ମରିଗଲେ ଭଲ, ଦୁଃଖ ଯନ୍ତ୍ରଣା ନ ସହିପାରି। କିନ୍ତୁ ଆମେ ଯେଉଁ ମୃତ୍ୟୁକୁ ଆମନ୍ତ୍ରଣ କରୁଛେ ନୂତନ ଜୀବନ ପାଇଁ, ନିତ୍ୟ ନୂତନ ଜୀବନ ପାଇଁ, ଭଗବାନ ପାଖରେ ସବୁବେଳେ ଆମେ ରହିବା, ଯେଉଁଠି ଆନନ୍ଦ ସଚ୍ଚିଦାନନ୍ଦ ହୁଏ ଭଗବାନ କୃଷ୍ଣଙ୍କ ପାଖରେ ରହିବା, ସେଥିପାଇଁ ଆମର ଏଇଟା ଘର। ସେଥିପାଇଁ ଯେଉଁ ଯେଉଁ ସ୍ତରରେ ଆମେ ରହୁଛେ, ଯେଉଁ ସ୍ଥାନରେ ରହୁଛେ, ସେଟା ଆମକୁ ଭଲ ଲାଗୁଛି। କିନ୍ତୁ ଯେଉଁମାନେ ମହାନ୍ତ, ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, ସେମାନେ ସେ ଜଗତରୁ ଆସିଥାନ୍ତି, ଆଉ ତାଙ୍କର ଶକ୍ତି ଦ୍ୱାରା ତାଙ୍କୁ ଚିହ୍ନି ହବ, ସ୍ୱର ଦ୍ୱାରା ନୁହେଁ। ସ୍ୱର ଦେଖିବା ପାଇଁ ଆମର ଭଳି ତାଙ୍କର ହାତ ପାଦ ସବୁକିଛି ରହିଛି। ମର୍ତ୍ତ୍ୟ ବୁଦ୍ଧି ଏଇଟା କୁହାଯାଏ, ନ ମର୍ତ୍ତ୍ୟ ବୁଦ୍ଧ ସୁୟାତ ସର୍ବଦୈବମୟ ଗୁରୁ। ଭାଗବତ ଯୋଉ କହିଲେ, ଗୁରୁଙ୍କୁ ଶୁଦ୍ଧ ଭକ୍ତଙ୍କୁ ମର୍ତ୍ତ୍ୟ ବୁଦ୍ଧି କରିବନି। ମର୍ତ୍ତ୍ୟ ବୁଦ୍ଧି ମାନେ ଇଏ ହେଉଛନ୍ତି ଏ ଜଗତର ଲୋକ, ମୁଁ ଯେମିତି ମୋର ପିତାମାତା ଅଛନ୍ତି, ତାଙ୍କରି ଫାଦର ମଦର। ସେଥିପାଇଁ ସାଧୁମାନଙ୍କର ଆଜିକାଲି ସବୁ ଲିଟରେଚର୍ ବହି ବାହାରୁଛି, ବହୁତ କଥା ସବୁ ଲେଖି ଦେଉଛନ୍ତି, କିନ୍ତୁ ସାଧୁମାନଙ୍କ ବିଷୟରେ କ'ଣ ଲେଖିବା ଦରକାର? ତାର ବି ବୈଷ୍ଣବ ଟ୍ରାଡିସନ୍ ରହିଛି, ସାଧୁମାନଙ୍କ ବିଷୟରେ କ'ଣ ଲେଖା ଦରକାର? ସେଥିପାଇଁ ସାଧାରଣ ଲୋକମାନେ ବି କୁହନ୍ତି, ସାଧୁମାନଙ୍କର କ'ଣ କ'ଣ ତୁମେ ଦେଖିବନି? ସାଧୁମାନେ ସର୍ବସମ୍ମୁଖରେ ଭୋଜନ କରିବେନି, ତାଙ୍କ ଭୋଜନ, ତାଙ୍କର ନିଦ୍ରା, ତାଙ୍କର ଆଳସ୍ୟ ଦେଖିଲା ମାନେ ତାଙ୍କ ଗୋଟେ ମର୍ତ୍ତ୍ୟ ବୁଦ୍ଧି ଆସିବ। ମୁଁ ତ ଯାହା ଖାଉଛି, ତ ସେଇଆ ଖାଉଛନ୍ତି ଆଉ କ'ଣ? ଜଣେ ଯଦି ଖାଲି ଶୁଖିଲା ରୁଟି ଖାଇବେ ତୁମେ, ହଁ ଇଏ ବଡ଼ ବାବାଜୀ। ଆରେ ଶୁଖିଲା ରୁଟି ଯଦି ଖାଇକି ବଡ଼ ବାବାଜୀ, ତାହେଲେ ଗରିବ ଲୋକ ତ ଡେଲି ଶୁଖିଲା ପଖାଳ ଖାଉଛି, ଭଜା ଖାଉଛି, ତାହେଲେ ସେ ବଡ଼ ବାବାଜୀ। ଯଦି କମ୍ ଖାଇଦେଲେ ଜଣେ ବଡ଼ ସାଧୁ ହେଇଯାଏ, ତାହେଲେ ତ ବହୁତ ଗରିବ ଲୋକ ସେମାନେ ଖାଇବାକୁ ପାଉନାହାନ୍ତି। ଯଦି କମ୍ ଶୋଇଲେ ବଡ଼ ସାଧୁ ହେଇଯିବ, ତାହେଲେ ଡ୍ରାଇଭର ମଧ୍ୟ ସବୁଠୁ କମ୍ ଶୋଉଛନ୍ତି। ସାଧୁମାନଙ୍କର ଆହାର ନିଦ୍ରା ଏବଂ ଦେଖିଲା ମାନେ ଆମର ଯେକୌଣସି ଆହାର ଗୋଟେ ମର୍ତ୍ତ୍ୟ ବୁଦ୍ଧି ଆସିବ। ସେପାରେ ଆମ ଅଞ୍ଚଳରେ ଯେ ମନା କରିଛନ୍ତି, ସାଧୁମାନଙ୍କର ଏସବୁ ଜିନିଷ ଦେଖିବନି। ସାଧୁମାନେ ଆମ ବଳିବଦ୍ଧ ଯିବ ଆମମାନଙ୍କର ଅଲଗା, ସେମାନେ ଶୁଦ୍ଧ ଭକ୍ତ ଆସିଛନ୍ତି, ସେମାନେ ଜଗତର ନୁହନ୍ତି। ତାଙ୍କର କୌଣସି ଶରୀର ଧର୍ମ ଦ୍ୱାରା ତାଙ୍କୁ ଆମେ ଚିହ୍ନିପାରିବା ନା, କେବଳ ତାଙ୍କ ହୃଦୟ ଭିତରେ ଯେଉଁ ଭଗବାନଙ୍କର ଶକ୍ତି ରହିଛି, ସେ ଶକ୍ତି ଦ୍ୱାରା ଚିହ୍ନିବା। ଶକ୍ତିରେ କେମିତି ଚିହ୍ନିବା? ଭଗବାନଙ୍କର ଶୁଦ୍ଧ ଭକ୍ତମାନଙ୍କ ଶକ୍ତି ଦ୍ୱାରା ଚିହ୍ନିବା। ଯେମିତି ଗୁରୁଦେବ କୁହନ୍ତି, ସେ ପ୍ରଭୁପାଦ ସତ୍ୟବେଶ ଅବତାର, ଶକ୍ତି ଅବିଷ୍ଟ, ଭଗବାନଙ୍କର ଶକ୍ତି ତାଙ୍କ ହୃଦୟ ଭିତରେ ଥିଲା। ଆମ ଭିତରେ ସାଧାରଣ ଜୀବ ଭିତରେ ଶୁଦ୍ଧ ଭକ୍ତ ଭିତରେ ଦେଖୁଛି ପାର୍ଥକ୍ୟ। ଆମେ ଯାହା ଜାଣିଛେ, ଯେମିତି ଭଗବାନଙ୍କୁ ଆମେ ଜାଣିଛେ, ହଁ କୃଷ୍ଣ ଭଗବାନ, ହରେ କୃଷ୍ଣ ମହାମନ୍ତ୍ର ହେଉଛନ୍ତି ଶ୍ରେଷ୍ଠ, ଖାଲି ଆମେ ଜାଣିଛେ ଏତିକି, ବାସ୍ ଗୋଟେ ଫିଲୋସଫିଟାକୁ ଜାଣିଛେ, କିନ୍ତୁ କିଛି ପ୍ରାକ୍ଟିସ୍ କରିବାର ଶକ୍ତି ଆମର ନାହିଁ, ଅନୁଭବ କରିବାର କିଛି ଶକ୍ତି ନାହିଁ। ଏଇଟା ଆଗରୁ ଆମ ବାପା ବି ଜାଣିଥିଲେ, ଆମର ବାପା, ଆପଣଙ୍କର ଜେଜେ, ସମସ୍ତେ ସବୁ ଲୋକ ଜାଣିଥିଲେ ମହାମନ୍ତ୍ର ଗୋଟେ ଅଛି, ମହାମନ୍ତ୍ର, ହଁ ମହାମନ୍ତ୍ର କୀର୍ତ୍ତନ ହେଉଛି, ସମସ୍ତେ ଜାଣିଥିଲେ ଗୀତା ଭାଗବତକୁ, ସମସ୍ତେ ଜାଣିଥିଲେ କୃଷ୍ଣଙ୍କୁ, କିନ୍ତୁ ତାଙ୍କର ଶକ୍ତିକୁ କେହି ଜାଣିପାରିବେନି। ଭଗବତ ଶକ୍ତିକୁ ଅନୁଭବ କରିବେ କିଏ? ଜଗତକୁ ଗୋଚର କରିବେ କିଏ? ଯାହାର ଭଗବତ ଶକ୍ତି ଅଛି, ନହେଲେ ଆଉ କିଏ ଜାଣିପାରିବେନି, ଆଉ କିଏ ଜାଣିପାରିବେ? ଯିଏ ଭଗବାନଙ୍କ ଶକ୍ତି ପାଇଛି, ସେ କେବଳ ଭଗବାନ ଶକ୍ତିକୁ ପ୍ରକାଶ କରିପାରିବ। ସେଥିପାଇଁ ଚୈତନ୍ୟ ଦେବଙ୍କର ରଚନା ହେଲା ନା ସେଟା, କଳିଯୁଗ ଧର୍ମ ହେ ନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନୁହେଁ ତାର ପ୍ରବର୍ତ୍ତନ। କଳିଯୁଗ ଧର୍ମ ହେଉଛି ନାମ ସଂକୀର୍ତ୍ତନ, ନାମ କୀର୍ତ୍ତନ ଚାଲିଛି, କିନ୍ତୁ ପ୍ରବର୍ତ୍ତନ ହେଇପାରିବନି। ନାମ ଦ୍ୱାରା ଗୋଟେ ଜୀବକୁ ଉଦ୍ଧାର କରିବା, ତାକୁ ଏ ଜଗତକୁ ଆଣିବା, ସେ ଶକ୍ତି ଆମର ନାହିଁ। ସେ ଶକ୍ତି ଯିଏ ଧରିକି ଆସିଛନ୍ତି, ଯାହାଙ୍କ ଦ୍ୱାରା ଭଗବତ ଶକ୍ତି ଅଛି, ସେ ପରିପ୍ରକାଶ କରିପାରିବେ। ଯେମିତି ଗୀତା ଥିଲେ, ଗୀତା ଆଗରୁ ଥିଲେ, ଗୀତା ହିନ୍ଦୁ ଲୋକମାନେ ଗୀତା ହିଁ ପଢ଼ୁଥିଲେ। ମୁଁ ଛୋଟ ପିଲାବେଳେ ଦେଖିଛି, ଯେତେବେଳେ ଛୋଟ ପିଲା କତରୁ ଯେତେ ବଡ଼ ହେଲା ପର୍ଯ୍ୟନ୍ତ ଦେଖିଛି ଲୋକ ଗୀତା ପଢ଼ନ୍ତି, କିନ୍ତୁ ଗୀତା ପଢ଼ୁଥିବେ ସେ ପାନ ପାନଟା ଖାଇସାରି ପାନଟା ଫୋପାଡ଼ିକି ମୁହଁ ଧୋଇ ଗୀତା ପଢ଼ିବେ ନା, ଆଉ କ'ଣ କରନ୍ତି? ପୁଣି ଗୀତା ପଢ଼ା ସରିବ, ପୁଣି ଖଣ୍ଡେ ପାନ ଜାକିକି ଫେରିବେ। ଏଇଟା ଗୀତା ପଢ଼ିକି ଏତିକି ବୁଝିଥିଲେ, ଗୀତା ପଢ଼ିଲେ ଆମର ଟିକେ ପୁଣ୍ୟ ହବ। ଗୀତା ପଢ଼ିଲେ ଯେ ପାପ ଯେସାମ ଅନ୍ତଗତମ ପାପମ ଜନାନମ ପୁଣ୍ୟକରଣମ, ଏଇ ଶ୍ଳୋକ ସେ ବୁଝିପାରନ୍ତି, କିନ୍ତୁ ପଢ଼ୁଥିଲେ ଡେଲି ନା, ସେ ପଢ଼ୁନଥିଲେ। ଆମିଷ ଖାଇବା ପାପ, ସେ କହିବେ କେଉଁଠି ଲେଖା ହେଇଛି ଗୀତାରେ ଆମିଷ ଖାଇବା ପାପ? ସେ ଗୀତା ପଢ଼ିବା ଲୋକ ପଚାରେ, ଆପଣ ଗୀତା ପଢୁଛନ୍ତି କେମିତି ଆମିଷ ଖାଉଛନ୍ତି, ନା କେଉଁଠି ଭଗବାନ ଲେଖିଛନ୍ତି ଗୀତାରେ ଆମିଷ ଖାଇବା? ତା ଉତ୍ତର ତୁମେ ବି ଦେଇପାରିବେନି। ପଢୁଛନ୍ତି କି ତାଙ୍କ ଶକ୍ତି ପ୍ରକାଶ ହଉନି, ତାଙ୍କର ଶକ୍ତିଟା ଭଗବାନଙ୍କର ଶକ୍ତିଟା ତାଙ୍କ ପାଖରେ ପରିପ୍ରକାଶ ହଉନି। କାହିଁକି ସାଧୁ କେବଳ ପରିପ୍ରକାଶ କରିବେ, ଆଉ କିଏ କରିପାରିବେ? ସାଧୁମାନେ ଯେଉଁମାନେ ଭଗବତ ଶକ୍ତି ପ୍ରାପ୍ତ ହେଇକି ଆସିଛନ୍ତି, ସେଥିପାଇଁ ଗୀତା ଥିଲେ। ଗୀତାରେ ତ କେଉଁଠି ଲେଖା ହେଇନି ତୁମେ ଆମିଷ ଖାଉନି ବୋଲି, ନା ଶ୍ଳୋକର ଅଛି କେଉଁଠି ଲେଖା ହେଇଛି? ଲେଖା ହେଇଯାଇନି ତ ଅଛି। ଭଗବାନ ତାହେଲେ କହିଲେ ପତ୍ରମ ପୁଷ୍ପମ ଫଲମ ତୟମ, ଯିଏ ଯାହା ଖାଏ ସେ ସେଇ କଥାଟା କୁହେ, ଯେଉଁଟା ନ ଖାଇବେ ସେ କଥାଟା କାହିଁକି କହିବ? ଆପଣ ଯାହା ଖାଆନ୍ତି, ଯିଏ ପଚାରିବ କ'ଣ ଆଇଟମ୍ କରିବେ, ନା ଅର୍ଣ୍ଣ କର, ଡାଲି କର, ସବ୍ଜି କର, ନା ଆପଣ ଆଗେ କହିବେ ମନେ ପୋଟଳ କରିବୁନୁ, ସବ୍ଜି କରିବୁନୁ, ଏଇଟା କହିବେ କି? ନା କଥାଟା କାହିଁକି କହିବାକୁ ଯିବି? ଭଗବାନ ତ ଜାଣନ୍ତିନି ଆମିଷ କ'ଣ, ଭଗବାନ କାହିଁ ସେ କଥାଟା କହିବାକୁ ଯିବି? ଯେ ମଣିଷକୁ ପଚରାଯାଏ ତୁମେ ବିଷ୍ଟା ଖାଅ କି, ଆମେ କ'ଣ କହିବା କି ମୁଁ ଖାଇବିନି ବିଷ୍ଟା? ଆମର ସେଟା କହିବାର ନାହିଁ, ସେଟା ଆମର ରିଜେକ୍ଟ ଜିନିଷ, ଆମେ ଏଇଟା ଭୋଜନ କରିବୁନୁ। ଭଗବାନ କାହିଁ କହିବାକୁ ଯିବ ଆମିଷ କଥା? ତେଣୁ ଏଇ 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 ଗୋଟିଏ ଜିନିଷକୁ ଗୋଟେ ଯିବକୁ ବୁଝେଇ ହବନି। ବଡ ବଡ ପଣ୍ଡିତ ମାନେ ଜ୍ଞାନୀ ମାନେ ଭାରତ ବର୍ଷରେ ଥିଲେ, ସେ ଯେଉଁମାନେ କି ଗୋଟେ ନିଶା ବି ଛାଡ଼ି ପାରିବେ ନଥିଲେ, ବଡ ବଡ ମହାନ୍ତ ମହାଜନ ପୋଷ୍ଟରେ ଥିଲେ ସେମାନେ ଚାହା ବି ଛାଡ଼ି ପାରୁନଥିଲେ। ଜଣେ ଭାରତୀୟ ସଂସ୍କାରରେ ଆସିଛି, ପିତାମାତା ଭାରତୀୟ, ହିନ୍ଦୁ ଧର୍ମର ଲୋକ, ଯେଉଁମାନେ ତୁଳସୀରେ ଜଳ ଦିଅନ୍ତି, ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ଗୀତା ପଢ଼ନ୍ତି, ଗୋଟେ ପାପକୁ ଛାଡ଼ି ପାରୁନଥିଲେ। ତାହେଲେ ଜୀବ ଭଗବତ ଶକ୍ତି ନହେଲେ କୌଣସି ଜୀବ କେବେ ହେଲେ ଭଗବାନଙ୍କୁ ଜାଣିପାରିବେନି, ଭଗବତ ଶକ୍ତିକି ଜାଣିପାରିବେନି। ଏଇଥିପାଇଁ ସାଧୁ ବଡ଼, ସାଧୁ ବଡ଼ ଭଗବାନଠୁ ବଡ଼ ନୁହନ୍ତି, କିନ୍ତୁ ଭଗବାନଙ୍କ ଠାରୁ ସାଧୁଙ୍କୁ ବଡ଼ ଭଗବାନ କରିଦିଅନ୍ତି। ଏଥିପାଇଁ ସେ ଚାହାନ୍ତି ଏ ଜଗତରେ ମୋତେ ଯଦି କେହି ଜାଣିବ ସାଧୁ ମାଧ୍ୟମରେ ଜାଣିବ, ମୋତେ କେହି ଜାଣିପାରିବେନି, ମୋତେ ସବୁଆଡ଼େ ପରିପ୍ରକାଶ ହେଇଛି, କିନ୍ତୁ ମୋ ସାଧୁ ବିନା ମୋର ପରିପ୍ରକାଶ କେବେ ହେଇପାରିବେନି। ତାଙ୍କର ଶକ୍ତି ସାଧୁ ପାଖରେ ଥାଏ, ସେ ପରିପ୍ରକାଶ କରନ୍ତି। ଲୋକ ଜାଣନ୍ତିନି ଆମିଷ ଛାଡ଼ିବା, ଲୋକ ରାଗିକି କେତେବେଳେ ଆମିଷ ଛାଡ଼ିଦେବ, କେଉଁ ଗୁରୁବାର ଦିନ ଆମିଷ ଛାଡ଼ିଦେବ, ଡକ୍ଟର ମନା କଲେ ଆମିଷ ଛାଡ଼ିବ, କିନ୍ତୁ ଆମିଷ ଯେ ଗୋଟେ ପାପ ବୋଲି ବି ଭାରତୀୟ ଲୋକ ଜାଣିନଥିଲେ ନା କି ଜାଣିଥିଲା? ପଚାରିଲେ ଦେଖିବା ପାପ ବୋଲି ଜାଣିଥିଲେ କିଏ ପାପ କ'ଣ? ରବିବାର ଦିନ ନା ଗୁରୁବାର ଦିନ ଖାଇଲେ ପାପ, ସୋମବାର ଦିନ ଖାଇଲେ ପାପ, ପୂର୍ଣ୍ଣିମା ଦିନ ଖାଇଲେ ପାପ, ଅଲଗା ଦିନ କିଛି ପାପ ନାହିଁ ତ? ଭାରତୀୟ ଲୋକ ଜାଣିନି ଯେଉଁଠି ଯେଉଁଠି ଭଗବାନ କୃଷ୍ଣ ଆସିଛନ୍ତି, ରାମ ଆସିଛନ୍ତି, ଯେଉଁଠି ଜଗନ୍ନାଥ ଅଛନ୍ତି, କାହିଁ ଜାଣିପାରୁନଥିଲେ? ଶାସ୍ତ୍ର ନଥିଲା, ଗୀତା ପଢ଼ା ନଥିଲା, ଭାଗବତ ଭାଗବତ ଟୁଙ୍ଗି ଥିଲା କି ନାହିଁ? ଭାଗବତ ଟୁଙ୍ଗି ଥିଲା, କାର୍ତ୍ତିକ ମାସରେ ଆମିଷ ଖାଇବେନି, କିନ୍ତୁ ନେକ୍ସଟ ଡେରେ ଛାଡ଼ ଖାଇ ହବ, ସରିବ କାର୍ତ୍ତିକ ମାସ, ତାପର ଦିନ ଆମିଷ ଖାଇବେ, କାହିଁକି ଜାଣିପାରୁନଥିଲେ? ଶାସ୍ତ୍ର ତ ପଢୁଛନ୍ତି, ଗୀତା ତ ଅଛି, ଭାଗବତ ଅଛି, ଆଉ କାର୍ତ୍ତିକ ମାସ ସାରା ହିଁ ନାମ କୀର୍ତ୍ତନ ହବ ନାହିଁ? ସାଧୁ ବିନା କିଛି ପରିପ୍ରକାଶ ହେଇପାରିବେନି। ସେଥିପାଇଁ ସାଧୁଙ୍କୁ ଭଗବାନ ଏ ଜଗତକୁ ପ୍ରେରଣ କରନ୍ତି, ସିଏ ନ ଆସିଲେ ଜଗତର କିଛି କାମ ଚାଲିପାରିବେନି, ତାଙ୍କ ସଂସାର ଭଗବାନଙ୍କ ସଂସାର ଚାବି ପଡ଼ିଯିବ। ଭଗବାନ କ'ଣ, ପ୍ରଭୁପାଦ ଆସିବା ପରେ ମୋର ଜାଣିବାର, ମୁଁ ଯେତିକି କନସିୟସ 25 ବର୍ଷ 30 ବର୍ଷ ଭିତରେ, ଭଗବାନ ପ୍ରଭୁପାଦ ଆସିଲା ପରେ ଭଗବାନ ଜାଣି ଭୋଜନ କରୁଛନ୍ତି। ଭଗବାନ କୃଷ୍ଣଙ୍କୁ ଯେମିତି ଭଗବାନ ହିସାବରେ ଦିଆଯାଏ, ଆଜି ଆଜି ଭଗବାନ ଭୋଜନ କରୁଛନ୍ତି, ନହେଲେ ପକ୍କା ଚାଉଳ ମନ୍ଦିରମାନଙ୍କର କ'ଣ ଲାଗୁଛି, ଯେଉଁ କାମଲି ମନ୍ଦିର ସବୁ, କିନ୍ତୁ କୃଷ୍ଣ ଭଗବାନ କୃଷ୍ଣ ଅଛନ୍ତି, କେତେବେଳେ ସକାଳୁ ବସିଥିବେ ସେ ଫଳ ଟିକେ କି ନକୁଳ ଦାନା ଲଗେଇଦେବେ 12ଟା ବେଳକୁ, ମୁଗ ଡାଲି ଟିକେ, ଅର୍ଣ୍ଣ ଟିକେ, ଖଟା ଟିକେ ହେଇଥିବ, କେଉଁଦିନ ଡାଲମା ଟିକେ ହେଇଥିବ, ମାନେ ଭଗବାନ ଦୟାର ପାତ୍ର ଥିଲେ। ଭଗବାନ ଉପରେ ଅସରପା ଚଢ଼ିବେ, ଭଗବାନ ଡ୍ରେସ୍ କେହି ଚେଞ୍ଜ ବି କରନ୍ତିନି ମନ୍ଦିରମାନଙ୍କରେ ସବୁ, ଏସବୁ ଆମେ ଭାରତୀୟ ଲୋକ, ସବୁ ମନ୍ଦିର କଥା ମୁଁ କହିପାରିବିନି, ମ୍ୟାକ୍ସିମମ୍ ଏଇଟା କପଡ଼ା ଚେଞ୍ଜ ହୁଏ ସବୁଦିନ, ପ୍ରତିଦିନ କପଡ଼ା ଚେଞ୍ଜ ହୁଏ, ଡ୍ରେସ୍ ଚେଞ୍ଜ ହୁଏ, କିଛି ନାହିଁ, ଭଗବାନ ସେମ୍ ଯିବେ, ସେ ଛୋଟ ଠାକୁର ଯେଉଁ ଥିବେ ତାକୁ ଗାଧେଇଦେବେ, ସେ ପୁରା ଠାକୁର ସେମିତି ଥିବେ, ଏ ଫୁଲ ମାଳିଟେ ପକେଇଦେବେ, ବୁଝିଦେବେ। ଭଗବାନ ଗୋଟେ ଦୟାର ପାତ୍ର ହେଇକି ରହିଥିଲେ, ସେ ଭଗବାନ ତାଙ୍କ ଶକ୍ତି ରହିଛି, ସେ ଦୟାର ପାତ୍ର, ଯାହା ଜୀବ ମୋତେ ଆସି ଦବ ତ ଖାଇବି କ'ଣ ନଣ ନାହିଁ, କାହିଁକି ନା ତାଙ୍କ ଶକ୍ତିଟାକୁ ଜୀବ ଜାଣିପାରିବେନି, ଜୀବ ମାୟାଗ୍ରସ୍ତ ହେଇଛି ନା, ସେ ମାୟାରେ ରହିଛି, ତାକୁ କେବଳ ମାୟାଟା ଦେଖା ହବ, ସେ ଯେଉଁଠି ଯିବ ମାୟା ଦେଖିବ, ଭଗବାନ ପାଖରେ ବି ମାୟା ଦେଖିବ, ତା ପରଦାର କନସିୟସନେସ୍ରେ ମାୟାଟା ରହିଛି, ସେ ସେଠି ଗଲେ ବି ଧନ ସ୍ତ୍ରୀ ପୁତ୍ର କନ୍ୟା ଏଠି ନାହିଁ, କ'ଣ ଅଛନ୍ତି, ମୋର କ'ଣ କାମ ଏଠି, ଚାଲ ମାୟାର ତାର ଚେତନାର ମାୟା ରହିଛନ୍ତି ନା, ଆଉ ସେ ତାଙ୍କ ଚେତନାକୁ ଯେଉଁ ପ୍ରଭୁପାଦ ଶବ୍ଦ ଦେଲେ କୃଷ୍ଣ ଚେତନା, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ, କୃଷ୍ଣଙ୍କୁ ସେ ଚେତନା ସ୍ତର ରଖିବାକୁ ପଡ଼ିବ, ଧନ ସ୍ତ୍ରୀ ପୁତ୍ର କନ୍ୟା ଏସବୁ କିଛି ରହିବନି, ବହୁ ଜନ୍ମରୁ ଏଇଟା କରିଛେ, ଆଉ ଏଇ ଜନ୍ମରେ ଏଇଟାକୁ ବନ୍ଦ କରିବାକୁ ପଡ଼ିବ ଆମକୁ, ଏଇ ଜନ୍ମରେ ଆମକୁ ପୁରା ଆଉ ଏ ବିଜନେସ୍ କିଛି କରିବାକୁ ପଡ଼ିବ, କେବଳ ସର ଯେହେତୁ ରହିଛେ କିଛି କମେଇବାକୁ ପଡ଼ିବ, ପିଲା ଛୁଆଙ୍କର ଦାୟିତ୍ୱ ନେଇକି ଯେତେ ଶୀଘ୍ର ଆସକ୍ତିରୁ ମୁକ୍ତ ହେଇକି ଆମ ଭଗବାନ ପାଖକୁ ଫେରିବାକୁ ପଡ଼ିବ, ନହେଲେ ପୁଣି ଦୁଃଖରେ ପଡ଼ିଯିବା, କର୍ମଚକ୍ରରେ ପଡ଼ିଯିବା, ଏଇଟାକୁ ଜୀବ ଜାଣିପାରିବନି। ମୁଁ ଏଠି ଦୁଃଖ ଭୋଗୁଛି, ମୋର ପରିଣତି ହବ ଦୁଃଖ, ପରବର୍ତ୍ତୀ ସ୍ୱରର ଦୁଃଖଟା କେବେ ଜୀବ ଜାଣିପାରିବ ଏଟାକୁ ସାଧୁ କେବଳ ଜଣେଇବ। ଭଗବାନ କହୁଛନ୍ତି ଦୁଃଖାଳୟ, ଲୋକ ବୁଝିବେନି, ଲୋକ ପଢ଼ୁନାହାନ୍ତି, ପଢ଼ୁଥିବେ ବୁଝିପାରିବେନି, ସାଧୁ ଯେତେବେଳେ ବୁଝେଇବେ ବୁଝିବେ। ସେଥିପାଇଁ ସାଧୁ ହେଉଛନ୍ତି ଶକ୍ତିର, ଭଗବାନଙ୍କ ଶକ୍ତିର ପରିପ୍ରକାଶ। ଭଗବାନ କାହା ଦ୍ୱାରା କଥା କୁହନ୍ତି, ଭଗବାନ କାହା ଦ୍ୱାରା ଭୋଜନ କରନ୍ତି, ଭଗବାନ କାହା ଦ୍ୱାରା କଥା କୁହନ୍ତି, କାହା ଦ୍ୱାରା ଭୋଜନ କରନ୍ତି, ସବୁ କରନ୍ତି ସାଧୁଙ୍କ ଦ୍ୱାରା। କାହିଁକି ତାଙ୍କ ଶକ୍ତି ବା ରହିଛି, ତାଙ୍କ ଶକ୍ତିର, ସେଥିପାଇଁ ପ୍ରଭୁପାଦ ଶବ୍ଦ ଲେଖିଛନ୍ତି ହିଜ୍ ଡିଭାଇନ୍ ଗ୍ରେସ୍, କୃଷ୍ଣ କୃପା ଶ୍ରୀମୂର୍ତ୍ତି, କୃଷ୍ଣଙ୍କର କୃପା ମୂର୍ତ୍ତି ଧରିକି ଆସନ୍ତି। କୃପାକୁ ଭଗବାନ କୃପା କିଏ ଦେଖିନାହାନ୍ତି? ଗୋଟେ ଜୀବ କଣ କୃପା ଦେଖିଛି? ଭଗବାନଙ୍କର କଣ କୃପା, କଣ ଅକୃପା? ଗାଡି ଆକ୍ସିଡେଣ୍ଟ ହେବାକୁ ଯାଉଥିଲା, ବ୍ରେକ୍ ଲାଗିଗଲା, ଆମେ କହିଲେ ଏଟା ଭଗବାନଙ୍କର, ଆମେ ଏହା ଭାବୁଛେ ନା? ଆଉ ଭଗବାନ କୃପା କୋଉଠି କଣ ଆମେ ଦେଖିଛି କି? ଭଗବାନ କୃପା ବୋଲି କଣ ହଉଛି? ଟଙ୍କା କାଲିକି 50,000 ଦରକାର, ମେଡିକାଲ କେସ୍ ଅଛି, ମିଳିଲାନି, ସେଠୁ କଣ କରିବା? ଅଣ୍ଡଲା ଅଣ୍ଡଲି କଲେ ବ୍ୟାଙ୍କ ଆକାଉଣ୍ଟରେ ନାହିଁ, କିଏ ଦେଇଦେଲା? ଆମେ ଭାବିଲେ ଏଇଟା ଆରେ ପାପିକି ଏମିତି ମିଳିଯାଉଛି, ପାପି ଲୋକ ଏମିତି ମିଳୁ ନାହିଁ କି? ଗରିବ ଲୋକ ରାସ୍ତାରେ ପଡ଼ିଥିବ, କୋଉଠି କଣ କହ, ତାକୁ ଆସି କାର ଗୋଟେ ଉଠେଇ ନେଇଯାଉଛି, ସେ ଭାବୁଛି ଏଟା ଭଗବାନଙ୍କର କୃପା। ତାହେଲେ ଆମେ କଣ ହରିନାମ କଲା ପରେ ଆମକୁ କିଏ କଣ ଟିକେ ସାହାଯ୍ୟ କରିଦେଲା, ଟିକେ ଧନ ମିଳିଗଲା, ଏଇଟା ପ୍ରଭୁଙ୍କର କୃପା? ପାପି ତ ଏଇଟା ପାଉଛି ନାହିଁ, ଭଗବାନଙ୍କ କୃପା ଯିବ କେବେ ଜାଣିପାରିବ? ଭଗବାନଙ୍କ କୃପା ଜାଣିବା କଣ, ପ୍ରଭୁଙ୍କର କୃପା କଣ, ସେଟା ଏଇ କୃଷ୍ଣ କୃପା ମାନେ ଜଣେଇବେ। ଯିଏ ସାଧୁ ସାଧୁଙ୍କୁ ବରଣ କରେନି, ସାଧୁଙ୍କୁ ନିଜର କରେନି, ସେ ଭଗବାନ କୃପା କଣ ଜାଣେ? ସାଧୁଙ୍କର, ଭଗବାନଙ୍କର କୃପା ହଉଛି କେବଳ ଶୁଦ୍ଧ ଭକ୍ତି, ସେ ଆଉ କିଛି ଦେବେନି। ଜୀବ ତ ତା ପାଖରେ ସବୁ ରହିଛି, ଜୀବ ପାଖରେ କଣ ନାହିଁ, ବିଷୟ ଜିନିଷ ସବୁ ରହିଛି, ତା କର୍ମ ହିସାବରେ ମିଳିବ। ଭଗବାନ କଣ ସେଇଟାକୁ ଦେବାକୁ ଆସିବେ? ଯେଉଁଟାକୁ ଜେଲଖାନା ଭିତରେ ଆମେ ଏଠି କଣ ଖଟିକି ଯାହା ଖାଉଛେ ଜେଲଖାନା ଭିତରେ ତା ମିଳିବ ନା କଣ? ଏଇଠି ଶିଖା ବାନ୍ଧନ୍ତିନି, ଶିଖା ଖୋଲ, ଦସ୍ତର ଖୋଲିବନି, ଶିଖା ଶିଖା ରଖ। ଆମେ ଏଠି କେତେ ଟାଇମ ଭୋଜନ କରୁଛେ? 2 ଟାଇମ। ଜେଲଖାନା କିଏ ଯାଇଥିବ, ଯିଏ ଯାଇଥିବ ଜାଣିଥିବ, ଜେଲଖାନାରେ କେତେ କେତେ ଟାଇମ ଖିଆଯାଏ? 2 ଟାଇମ ମିନିମମ, 3-4 ଥର ସକାଳୁ ତାଙ୍କୁ ଚା ଜଳଖିଆ ଦଉଥିବେ କି ଟିଫିନ ଦଉଥିବେ, ପାରଟାଳ ଖାଉଥିବେ, ପୁଣି ରାତିରେ ଖାଉ, 3 ଟାଇମ ତ ମିନିମମ ଥିବ। ଯିଏ ଯାଇଥିବ ତାକୁ ପଚାର, ସବୁ ସବୁ 4 ଟାଇମ ଖାଇବ ଯଦି ଏଇଠି ଦଉଛି ସରକାର, ସେ 3 ଟାଇମ ଖାଉଥିବେ କି ନାହିଁ ମୁଁ ପଚାରୁଛି? ତୁମେ ଖଟିକି 3 ଟାଇମ ଖାଉଛ, ସେ ପୁଣି ବସିକି 3 ଟାଇମ ଖାଇବେ, ପୁଣି ଡିମାଣ୍ଡ କରିବେ କାହିଁକି ଆମିଷ ହେଲାନି, ଏଇଟା ଖରାପ ହେଲା ଆମେ ଖାଇବୁନୁ। ଜେଲଖାନାରେ ଲୋକ ବି ଖାଇବାକୁ ମିଳୁଛି, ଆମେ ସେଭଳିଆ ଜେଲଖାନାରେ ରହିଛି, ଆମକୁ ଖାଇବାକୁ ମିଳୁଛି, ସେଠି କ'ଣ ସେ ବସିକି ଆମେ ଦୋଷ କରୁଛେ? ଏଠି ଦେଖୁନାହାନ୍ତି କ'ଣ, ମାଟି ଖୋଳିଦେବେ, ଗୋଟେ ମଞ୍ଜିଟା ପକେଇଦେଲେ ଗଛ ହେଉଛି, ସବୁ ଜେଲଖାନାରେ ରହି ଖାଇବାକୁ ମିଳୁଛି, ଏଠି ଏଠି ଖାଇବା ପିଇବାକୁ ମିଳୁଛି, ଏଇଟା କ'ଣ ଭଗବାନଙ୍କର ଦୟା? ସେ ଜେଲଖାନାରେ ରଖିବା ଲୋକ ସରକାର ଯେମିତି ପୋଷୁଛି, ଆମକୁ ସେମିତି ପୋଷୁଛନ୍ତି ଭଗବାନ, ଏଇ ଧନ ସମ୍ପତ୍ତି ଭଗବାନଙ୍କର, ଭଗବାନଙ୍କର ଦୟା ହେଉଛି ଏଇଭଳି ସାଧୁଙ୍କ ଜଗତକୁ ପଠେଇବା। ସେଥିରେ ପ୍ରଭୁପାଦ ଯଦି ପ୍ରଭୁପାଦ ସେମାନେ ଲେଖନ୍ତି, ଇଫ୍ ଶ୍ରୀ ପ୍ରଭୁପାଦ ହାଡ୍ ନଟ୍ କମ୍ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ, ହୁଆର୍ ଉଡ୍ ବି ନାଓ, ଯଦି ପ୍ରଭୁପାଦ ଏଠିକି ନ ଆସିଥାନ୍ତେ ଏ ଜଗତକୁ, ଆମେ କୋଉଠି ବର୍ତ୍ତମାନ ଥାନ୍ତେ? କାରଣ ସାଧୁ ନହେଲେ ତ କିଏ ଜାଣିପାରିବେନି, ନିଜକୁ ଜାଣିପାରିବେନି, ଭଗବାନଙ୍କୁ ଜାଣିପାରିବେନି। ସନ୍ଥ ଦିଶନ୍ତି ଚକ୍ଷୁଷା ବହିରର୍କ ସମସ୍ତିତ ଦେବତା ବାନ୍ଧବା ସନ୍ତ ସନ୍ତ ଆତ୍ମା ଅହମ୍ ଏବ ତୁ, ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ପୁରା ପଦରିକ ଆଶ୍ରମ ଯିବା ପୂର୍ବରୁ, ଭଗବାନ ସବୁଠୁ ବଡ଼ ସନ୍ଥକୁ ସନ୍ଥର ବାଣୀ କହୁଛନ୍ତି, ଭଗବାନ ନିଜେ କହୁଛନ୍ତି। ଉଦ୍ଧବଠୁ ବଡ଼ ଭକ୍ତ କିଏ? ତାଙ୍କୁ ହିଁ ଏ କଥା କହୁଛନ୍ତି। ସନ୍ଥ ଦିଶନ୍ତି ଚକ୍ଷୁଂଷି ବହିରର୍କ ସମ୍ମତି ତମେ, ସୂର୍ଯ୍ୟ କଣ କରିବ? ସୂର୍ଯ୍ୟ କଣ କରୁଛନ୍ତି? ସୂର୍ଯ୍ୟ ଉଦୟ ହେଉଛନ୍ତି, କଣ ଚକ୍ଷୁ କେବଳ ଦେଉଛନ୍ତି କଣ ଆଲୋକ, ଆଲୋକ ସେ ଆଲୋକ ପାଇଗଲା ପରେ ବେଶୀ ବରଂ ପାପ କରୁଛି, ଶୋଇଗଲା ପରେ ଟିକେ ରେଷ୍ଟ ନେଉଛି, ଶୋଇଗଲେ ତା ପାପ କରିପାରିବନି। ପର କଥା, ଶୋଇଗଲେ କଣ କରିବ? ପର ଝିଅ ବହୁତ ଧନ ଚିନ୍ତା କରି ଶୋଇଗଲା ତ ଭଲ, ବରଂ ଶୋଇଯା, ଆଉ ସୂର୍ଯ୍ୟ ଖୋଲିଲା ମାନେ ଆରମ୍ଭ ହେଲା ପାପ, କାହାକୁ ଠକିବି, କାହାକୁ ଚୋରି କରିବି, କୋଉଠି କଣ ପଇସା ଆଣିବି, କାହାକୁ ଏ ସେ ସେଥିପାଇଁ ସନ୍ତ ଭଗବାନ କହୁଛନ୍ତି ସିଧା। ଆଉ ସୂର୍ଯ୍ୟ ତାଙ୍କ ମନରୁ ଜନ୍ମ ହେଇଛି, ଚନ୍ଦ୍ରମା ମନୁଷ୍ୟ ଏ ସରି ଚନ୍ଦ୍ରମା ମନୁଷ୍ୟ ଆୟତ ଚକ୍ଷୁ ସୂର୍ଯ୍ୟ ମଜା ଆୟତ, ଭଗବାନଙ୍କର ଚକ୍ଷୁରୁ ସୂର୍ଯ୍ୟ ଆବିର୍ଭାବ ହେଇଛନ୍ତି, ସୂର୍ଯ୍ୟ ଭଗବାନ ବୋଲି କୁହନ୍ତି। ଭଗବାନ ସାଧୁଙ୍କ ପାଖରେ ସୂର୍ଯ୍ୟକୁ ବି କହୁଛନ୍ତି, ନାଇଁ ନାଇଁ ସାଧୁ ବଡ଼, ଆଉ ସୂର୍ଯ୍ୟ କଣ କରୁଛନ୍ତି? ମୋର ଚକ୍ଷୁରୁ ଯେଉଁ ସୂର୍ଯ୍ୟ ଆସୁଛନ୍ତି ସେ ଆଲୋକ ଦଉଛନ୍ତି, କିନ୍ତୁ ଲୋକ ସେ ସମୟରେ ସେ ଆଲୋକ ପାଇକି ଜ୍ଞାନାଲୋକ ପାଉନାହାନ୍ତି, ସେ ଆଲୋକ ପାଉଛନ୍ତି, ସୂର୍ଯ୍ୟ ଆଲୋକ ଅନ୍ଧକାର ରହିଛନ୍ତି, ପାପ କରୁଛନ୍ତି। ସକାଳ ସୂର୍ଯ୍ୟ କିରଣ ପାଇଲା ମାନେ ଲୋକ କଣ କରେ? ଦେଖିବ ଜଣକୁ, ସେ ଖାଇଗଲା, ସେ ନେଇଗଲା, ତାକୁ ଠକେଇବା, ଏଟା ଆରମ୍ଭ ହେଲା ଆଉ କଣ? ସୂର୍ଯ୍ୟ କଣ କରୁଛନ୍ତି ଆମର? ସେ କହିଲେ, ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ସନ୍ଥ ଦିଶନ୍ତି ଚକ୍ଷୁ ସେ ବହିରି ଅର୍କ ସମ୍ବନ୍ଧିତ, ସୂର୍ଯ୍ୟ ବାହାରେ ଚକ୍ଷୁ ଜ୍ଞାନ ଦଉଛନ୍ତି, କିନ୍ତୁ ସନ୍ଥ ହୃଦୟରେ। ଏ ଆଲୋକ ଭିତରକୁ ଯାଉନି, ଏ ଆଲୋକ ଭିତରକୁ ଯାଇପାରୁନି। ସୂର୍ଯ୍ୟଙ୍କର ଏତେ ତାପ ରହିଛି, ଜଗତର ସବୁ ଅନ୍ଧକାର ଦୂର କରିଦେଉଛନ୍ତି, କଣ ଜୀବର ଅନ୍ଧକାର ଦୂର କରିପାରୁନାହାନ୍ତି। ମୁଁ ହେଉଛି ଆତ୍ମା, ମୋର ଜଗତରେ କିଛି କରିବାର ନାହିଁ, ଭଗବାନ ପାଇଁ କରିବାର ଅଛି, ସେତିକି ବୁଝିପାରିବନି। ତାପରେ ଯେତେ ଲାଇଟ୍ ଥାଉ, ଯେତେ ସୂର୍ଯ୍ୟକିରଣ ଥାଉ, ସେ ଭିତର ଭିତରକୁ ଆଲୋକିତ କରିପାରିବେନି। ସେ କହୁଛି ସନ୍ଥ, ଭଗବାନ କହୁଛନ୍ତି ସନ୍ଥ ଦିଶନ୍ତି ଚକ୍ଷୁଂସି ବହିରକ ସମୟତମ ଦେବତା ବାନ୍ଧବା ସନ୍ଥ ସନ୍ଥ ଆତ୍ମା ଆମେ ବୁ। ସନ୍ଥ ହେଉଛନ୍ତି ଆମର ଦେବତା, ଆମେ କୋଉ ଦେବାଦେବୀ ପୂଜା କରିବୁନୁ, ଏଇଟା ଅଭିମାନ ନୁହେଁ, ଅବମାନନା କରିବୁନୁ। ପୂଜା ନ କରିବା ଅର୍ଥ ନୁହେଁ ଅଭିମାନନା କରିବା। ଆପଣ ଟ୍ରେନ୍ରେ ଯାଉଛନ୍ତି, କାହା ସାଙ୍ଗରେ କଥା ନ କହିବା ଅର୍ଥ ନୁହେଁ ଯେ ଆପଣ ଅପମାନ କଲେ। ବହୁତ ଲୋକ ଆପଣ ଦେବାଦେବୀ ପୂଜା କରୁନାହାନ୍ତି, ସେମାନେ ଆମେ ପୂଜା କରୁନୁ ମାନେ ସେ ଭାବୁଛନ୍ତି ଆମେ ତାଙ୍କୁ ଅବମାନନା କରୁଛୁ, ଘୃଣା କରୁଛୁ। ନାଇଁ, ଆମେ ଆମ କର୍ତ୍ତବ୍ୟ କରୁଛୁ। ଯିଏ ଟ୍ରେନ୍ରେ ଏସି ଏସି ସେ ଗୋଟିଏ କ'ଣ ଟ୍ରେନ୍ରେ ଯେଉଁ ଯାଇଛି, ଗୋଟେ ଗୋଟିଏ ଟ୍ରେନ୍ରେ ଯିଏ ଏସିରେ ବସୁଛି, ଯିଏ ସେକେଣ୍ଡ କ୍ଲାସ୍ରେ ବସୁଛି, ଯିଏ ଥାର୍ଡ଼ କ୍ଲାସ୍ରେ ବସୁଛି, ଯିଏ ଫାର୍ଷ୍ଟ କ୍ଲାସ୍ରେ ବସୁଛି, ତାର ଅର୍ଥ ନୁହେଁ ଯେ ଏସିରେ ବସିବା ଲୋକ ସିଏ ଥାର୍ଡ଼ କ୍ଲାସ୍ ଲୋକକୁ ଘୃଣା କରୁଛି। ତାର ଟିକେଟ୍ କାଢ଼ିଲା, ସେ ତାର ସେଠି ବସିଲା, ସେ କାହିଁ ସେଠି କ'ଣ ନେଇଯାଉଛି? ସମାନ ଟ୍ରେନ୍, ସେ ଯେଉଁ ସେ ଗୋଟେ ଟ୍ରେନ୍ରେ ବସି ସେ ତାକୁ ତାର ପିସା ଅଛି ତାର କାଟିଲା ବସିଲା। ସେଭଳି ଭଗବାନଙ୍କର ଭକ୍ତ ଯେଉଁମାନେ ଭଗବାନଙ୍କୁ ଭକ୍ତି କରୁଛନ୍ତି, ସିଏ କ'ଣ ସେ କ'ଣ କ'ଣ ଦେବାଦେବୀମାନେ ପୂଜା କଲେ କିଏ, ସେଇଟା ଆମର କ'ଣ ଏହାର କ'ଣ ଆବଶ୍ୟକ ଅଛି? ଆମେ କିଏ ପୂଜା କରୁନି ଅର୍ଥ ନୁହେଁ ଯେ ଘୃଣା କରିବା। ବାହାର ଲୋକଙ୍କର ଇଏ କ'ଣ, ଏମାନେ କେଉଁ ଦେବାଦେବୀକି ପୂଜା କରନ୍ତିନି, ସେମାନେ ସେମାନେ ବୈଷ୍ଣବ ଭଲ ପାଆନ୍ତିନି। ଆଉ ସେମାନେ କ'ଣ କରନ୍ତି, ଭକ୍ତି ଜନସ ଠାକୁର ପ୍ରଭୁଜୀ ମହାରାଜ ସେ କଥା କୁହନ୍ତି, ଜଗତରେ ଯେ ତୁମେ ପ୍ରିୟତା ପାଇବା ପାଇଁ ଚାହୁଁଛ, ସମ୍ମାନ ପାଇବା ପାଇଁ ଚାହୁଁଛ, ସତ୍ୟ କଥା କହିପାରିବନି। ସତ୍ୟ କଥା କହିଲେ ତୁମେ କେହି ପ୍ରିୟ ହେବେନି। ସତଟାକୁ ଯେତେ ଲୁଚିକି ରଖିପାରିବ ତୁମେ ଜଗତରେ ପ୍ରିୟ ହେଇପାରିବ। ସତ କଥା କହିଲେ ତୁମେ ଶତ୍ରୁ ହେଇଯିବ। ସତ୍ୟ କଥାକୁ କିଏ ଭଲ ପାଆନ୍ତିନି, ଅପ୍ରିୟ ସତ କଥାକୁ କେହି ଭଲ ପାଆନ୍ତିନି। ଆଉ ଯାହାର ଜଗତରୁ କିଛି ପାଇବାର ଅଛି ସେ ସତ କଥା ନ କହୁ, ସେ ଅସୁବିଧାରେ ପଡ଼ିଯିବ। ତାର ପାଇବାର ଅଛି ନା, ଯାହାର ଏଠି ଜଗତରୁ କିଛି ପାଇବାର ନାହିଁ ସେ ସତ୍ୟ କଥା କହୁ, ଜଗତ ମୁଁ ଘୃଣା କଲା, ମୋର କ'ଣ ଜଗତ ମୋର ରହିବାର ନାହିଁ, ମୋତେ ଘୃଣା କରନ୍ତୁ, ମୋର ତ ଜଗତର କିଛି ସାର୍ଟିଫିକେଟ୍ ଦରକାର ନାହିଁ, ମୋତେ ଭଲ କୁହ ଖରାପ କୁହ, ମୋର ଜଗତ ରହିବାର ହିଁ ନାହିଁ, ମୋତେ କୁହ ଆମକୁ ଘୃଣା କର, ତୁମେ ଯାହା କର, ଆମର ତ ରହିବାର ନାହିଁ, ଆମର ଜଗତ ସହିତ କିଛି ରିଲେସନ୍ ନାହିଁ, ଖାଲି ସ୍ୱର ଥିଲା ପର୍ଯ୍ୟନ୍ତ, ତାପରେ ଆମର ଯିବାର ଅଛି। ଆମର ଜଗତର କୌଣସି ମାନ ଅପମାନ କିଛି ଆମ ଦରକାର ନାହିଁ, ଯାହାର ଜଗତର ବଢ଼ାବାର ଅଛି ସେ ସତ କଥା କହିବନି। ଜଗତରୁ ତୁମର କିଛି ପାଇବାର ଅଛି ତୁମେ ସତ୍ୟ କଥା କୁହନି, ସତ୍ୟ କଥା କହିବ ମାନେ ଜଗତ ତୁମକୁ ସମ୍ମାନ ଦେବନି। ଏଇଟା ସେ ଜଗତ ସେମିତି ତିଆରି କରାଯାଇଛି, ସାଧୁମାନେ ସେ ଆଣନ୍ତି। ଏଇ ଲୋକମାନଙ୍କର ଯେଉଁ ବିଚାରଧାରା ରହିଛି, ବା ଆମେ ଦେବାଦେବୀଙ୍କୁ ପୂଜା କରୁନା, ତାର ଅର୍ଥ ନୁହେଁ ଯେ ଆମେ ଅବମାନନା କରୁ, ଆମର ସନ୍ଥ ଅଛନ୍ତି, ଆମର ଦେବତା ଅଛନ୍ତି। ଯେମିତି ଜଣେ ଯିଏ ତାରିଣୀଙ୍କୁ ପୂଜୁ, ସେ କ'ଣ କାଳୀଙ୍କୁ ପୂଜୁଛି କି? ତାଙ୍କ ଦେବତା ତାରିଣୀ, ସେ ତାର ତାରିଣୀ ମାଙ୍କୁ ମାନୁଛି, ତାରିଣୀଙ୍କୁ ପୂଜୁଛି। ଜଣେ ମା କାଳୀଙ୍କି ମାନୁଛି, କାଳୀଙ୍କୁ ପୂଜୁଛି, ସେ ଯେମିତି ଦେବତାଙ୍କୁ ପୂଜୁ, ଆମେ ବି ଦେବତାଙ୍କୁ ପୂଜୁଛୁ। ଆମ ଦେବତା କିଏ? ସାଧୁ ଦେବତା ବାନ୍ଧବା ସନ୍ଥ, ଆମର ଦେବ। ସେଥିପାଇଁ ଆମର ତାଙ୍କର ଦେବ ପୂଜା, ଆମର ବୈଷ୍ଣବ ସେବା, ଆମର କେଉଁଦିନ ବୈଷ୍ଣବ ସେବା କରିବା? ସେ ଦେବତା ପୂଜା କରୁନା, ତାଙ୍କର କିଛି କ'ଣ ହେଲା କ'ଣ କରିବେ? ଗାୟ କର୍ମୀ ଲୋକମାନଙ୍କର କିଛି ଅସୁବିଧା ହେଲେ କ'ଣ କରିବେ? ଦେବତା ପୂଜା, ଯାହା ମାଙ୍କୁ ଟିକେ ସ୍ନାନ କରିଦେ, କ୍ଷୀର ନେଇକି ମାଙ୍କ ତୋର ମାନସିକ କରନ୍ତିନି ଗାଁ ଲୋକମାନେ? ତାରିଣୀଙ୍କ ତୋର ମାନସିକ କରିବେ, ଗାଁ ଦେବା ଗ୍ରାମ ଦେବତୀଙ୍କି ଏ କ'ଣ ଘୋଡ଼ା ଦେବେ କି ଘୋଡ଼ା ମାଟି ଘୋଡ଼ା ଦେବେ, କାହାକୁ ବଳି ଦେବେ, ସେ ତା ମାନସିକ କଲେ। ତାଙ୍କର କିଛି ଅସୁବିଧା ହେଲେ ସେମାନେ ଦେବତା କତିକି ଯାଉଛନ୍ତି, ଆମର ସେମିତି ଅସୁବିଧା ହେଲା? ଆମର ବୈଷ୍ଣବ ଆମ ପଶୁଚାରୀ ନା କିଛି କ'ଣ ଅସୁବିଧା ହେଉଛି? ଚାଲ ଆମେ ବୈଷ୍ଣବ ସେବା କରେ, ବୈଷ୍ଣବ ଡାକ, ନାମ କୀର୍ତ୍ତନ କର, ଏଇଟା ଏଇଟା ଦିଆହେଲା। ଆମର ଦେବତା ହେଲେ ସାଧୁ, ସାଧୁର ମହିମା ନ ଜାଣିଲେ ତ ହବନି। ଆମେ କ'ଣ ପ୍ରଭୁପଦ ଏତେ ବଡ ଅବଦାନ ଦେଇଗଲେ ଯାହା ବିଶ୍ୱରେ ଅଦ୍ୱିତୀୟ, ଆଉ ହେଇପାରିବନି। ଆଉ ଭବିଷ୍ୟତରେ କାରଣ ଭଗବାନଙ୍କର ଯେଉଁ କାର୍ଯ୍ୟଟା, ଯେଉଁଟା ଭଗବାନଙ୍କର ଯେଉଁ କାର୍ଯ୍ୟଟା, ଯେଉଁଟା ଭଗବାନ କହିଥିଲେ ସେଇଟା କରିନାହାନ୍ତି କେବେ, କୋଉ ଯୁଗରେ ବି ହେଇନଥିଲା। ପୂର୍ବ କୋଉ କେବେ କଳି ଯୁଗରେ ଦେଖି, କୋଉ ଅଲଗା କୋଉ ଯୁଗରେ ହେଇଥିବ ହେଇଥିବ? ଯେଉଁ କାମଟା କେବେ ଭଗବାନ ପାଇଁ ଅସମ୍ଭବ, ଆଉ ଭଗବାନଙ୍କର ଧର୍ମ ସ୍ୱରୂପ ଧର୍ମ ରହିଛି, ଭଗବାନ କେବେ ଭାରତ ଛାଡ଼ିକି ଯିବେନି, ଭଗବାନ ଭାରତ ଛାଡ଼ି କେବେ ଯିବେନି, ଏଇ ଭୂମିରେ ହିଁ ଆବିର୍ଭାବ, ଅନ୍ୟ ଦେଶକୁ ଯିବେନି। ଭଗବାନଙ୍କର ତାଙ୍କ ସ୍ୱରୂପ ଧର୍ମ ରହିଛି ନା, ସେ ସଚ୍ଚିଦାନନ୍ଦମୟ, ସାଧାରଣ ଲୋକ ବି ଯିବେନି। ଭାରତବର୍ଷରେ ରାଜାମାନେ, ଯେଉଁ ପ୍ରାଚୀନ ରାଜାମାନେ ଥିଲେ, ସେମାନେ କ'ଣ କରନ୍ତି? କଳାପାଣି କୁହନ୍ତି, କଳାପାଣି ତ ପାର କରାହେଲା, କଳାପାଣି ମାନେ କ'ଣ? ସମୁଦ୍ରଟାକୁ ପାର କରିଦେବେ, ଯେଉଁମାନେ ରାଜାମାନେ ଯାହାକୁ ଦଣ୍ଡ ଦେବେ, ଯିଏ ବଦମାସ କଲେ ତାକୁ ସମୁଦ୍ର ପାର କରିଦେବେ, ଛାଡ଼ିଦେଇ ଆସିବେ। କଳାପାଣି ଦେଖ କଳାପାଣି କରାହେଲା, ସେ ଦେଶକୁ କେହି ଯାଆନ୍ତିନି, କିନ୍ତୁ ସେ ଦେଶରେ ଯିଏ ରହୁଛନ୍ତି ସିଏ ବି ଭଗବାନଙ୍କର ଜୀବ ନା, ଭଗବାନ ତାଙ୍କ କଥା ଚିନ୍ତା କରୁଛନ୍ତି ଯେ ମୁଁ କଣ। ଗୀତାରେ କହିଦେଲେ ମମି ମାଂସ ଜୀବ ଲୋକ ଜୀବ ଭୂତ ସନାତନ, ସବୁ ଜୀବ ମୋର ସନାତନ ଭାବରେ ଅଂଶ। ଯେ ସବୁ ଜୀବ ତୁମର ଅଂଶ, ତାହେଲେ ଆମେରିକା ଲୋକ ତୁମର ଅଂଶ ନୁହନ୍ତି କି? ଆମେରିକା ଲୋକ ବି ତୁମର ଅଂଶ ନା, ସବୁ ଲୋକ ତୁମର ଅଂଶ। ତାଙ୍କ ପାଇଁ କଣ କରିବ, ତାଙ୍କ ପାଇଁ କଣ କରିଛ? ଆପଣ ତ ଆସିବେ ସଂସ୍କୃତରେ ଭଗବାନ ଆସିବେ, ସଂସ୍କୃତରେ ଗୀତା ପ୍ରବଚନ ଦେଇକି ଯିବେ ନା, ସେ ଇଂଲିଶରେ ଭଗବାନ କହିବେ? ତାଙ୍କୁ ତାଙ୍କ ଭାଷାରେ ବୁଝିବାକୁ ପଡିବ ନା। ଭାରତୀୟ ଲୋକମାନେ ଯେହେତୁ ସଂସ୍କୃତ ପଣ୍ଡିତ ମାନେ ସଂସ୍କୃତ ସାଧୁମାନେ ଥିଲେ, ସଂସ୍କୃତରେ ସେମାନେ କିଏ ଓଡ଼ିଆରେ କହିବେ, କିଏ ହିନ୍ଦୀରେ? ସଂସ୍କୃତ ଯେତେ ଆସିଛନ୍ତି ଆମେ ବୈଦିକ ସଂସ୍କୃତ ପଢ଼ିଛେ, ଯିଏ ସେ ଓଡ଼ିଆ ପ୍ରଭୁବା ସଂସ୍କୃତ ଜାଣିଥିଲେ ବୋଲି ତାକୁ ଅନୁବାଦ କଲେ। ଇଂଲିଶରେ କହିବ କିଏ? ଇଂଲିଶରେ ଅଲଗା କିଛି କହିପାରିବ, କିନ୍ତୁ ଇଂଲିଶରେ ଭାଗବତଙ୍କୁ କହିବାକୁ ପଡିବ, ଗୀତାଙ୍କୁ କହିବାକୁ ପଡିବ, ତାଙ୍କ ଭାଷାରେ ବୁଝିବାକୁ ପଡିବ। ସିଏ ଭଗବାନଙ୍କର ଅଂଶ, କୃଷ୍ଣ ଏଇଟା ଚିନ୍ତା କରୁଛୁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଉପରେ କହିଲେ ନାହିଁ, ପୃଥିବୀ କି ସମଗ୍ର ପୃଥିବୀରେ ଏଇଟା ପ୍ରଚାର ହେବା ଦରକାର, ଭଗବାନଙ୍କର ନାଁ ପୃଥିବୀତେ ଅଛି ଏତ ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ। ସାଧୁ ନ ଆସିଲେ କିଛି ହେଇପାରିବନି ଜଗତରେ, କିଛି ହେଇପାରିବନି ସାଧୁ ବିନା ଜଗତର ଭଗବତ ଶକ୍ତି ସ୍ୱରୂପ ଶକ୍ତିର ପ୍ରକାଶ ହେଇପାରିବନି। ଗୀତା ଥିବେ, ଗୀତାକୁ ଲୋକ ବୁଝିପାରିବେନି, ଭାଗବତ ଥିବେ, ହରିନାମ ଥିବେ, ସବୁ ଲୋକ କରୁଥିବେ, କିନ୍ତୁ କିଏ ବୁଝିପାରିବେନି କିଛି। ସାଧୁର ଅବଦାନରେ ପ୍ରଭୁବାଦ ଆସିଲେ ସବୁ ଚକ୍ଷୁ ଖୋଲିଦେଲେ। ଚୈତନ୍ୟ ମହାପ୍ରଭୁ ଇଚ୍ଛା କରୁଥିଲେ ସମଗ୍ର ପୃଥିବୀରେ, ଭକ୍ତିମୟ ଠାକୁର ଇଚ୍ଛା କରୁଥିଲେ, ଚୈତନ୍ୟ ମହାପ୍ରଭୁ ଆଚଣ୍ଡାଳ ସମସ୍ତଙ୍କୁ ପ୍ରେମ ଦେଇଛନ୍ତି, କିନ୍ତୁ କେତେବେଳେ ବିଦେଶୀ ଲୋକମାନେ ସବୁ ଆସିବେ, ପାଶ୍ଚାତ୍ୟ ଦେଶ ଲୋକ ଆସିବେ, ସେମାନେ ସବୁ ନାଚିବେ ଏଠି, ସେମାନଙ୍କ ହୃଦୟ ବୈଦିକ ଧର୍ମରେ ତିଆରି ନୁହେଁ। 15 ବର୍ଷ, 17 ବର୍ଷ, 12 ବର୍ଷ, 13 ବର୍ଷର ଛୁଆ ବାହାରି ପଳେଇବେ ଘରୁ, କିଛି ନାହିଁ, ବାପା ମାଆଙ୍କ ସହିତ କିଛି ସମ୍ପର୍କ ନାହିଁ, ଚାଲ ହେଠି କେହି କାହାକୁ ଚାହାନ୍ତିନି। ଆମର ଯେମିତି ଗପର ସପର ଗୋଟେ ଟ୍ରେନ୍ରେ ଫ୍ଲାଇଟ୍ରେ ବସି ଭଟର 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 କ'ଣ ଅସୁର ଭାଇ ଖାଇଲୁ ନା କି ନାହିଁ, କେହି ତାଙ୍କର କାହା କଥାବାର୍ତ୍ତା ହୁଅନ୍ତିନି, ସମସ୍ତେ ସମସ୍ତେ ଗୋଟେ ପାଷାଣ ହୃଦୟ, ତଳେ ହେବନି ତାଙ୍କୁ, ସେ କାହାର ନୁହଁ, ଯିଏ ବାପା ମାଆ ହେଇନି ସେ କାହାର ହବ, ଭଗବାନଙ୍କର ହେଇପାରିବ? 12 ବର୍ଷର ଛୁଆ ସେ ବାହାରି ଘରକୁ ପଳେଇ ଆସି ସେମାନେ କାହାର ରୁହନ୍ତି, ସେମାନଙ୍କୁ କିଏ ଭକ୍ତ କରିପାରିବ? ଭଗବାନ ପାଇଁ ଅସମ୍ଭବ ହେଇଯିବ, ଭଗବାନ ଦୁର୍ଯ୍ୟୋଧନଙ୍କ ପାଖରେ କାଟିକର ପଠାଇଗଲା, ଆଉ ଏ ଦୁର୍ଯ୍ୟୋଧନ ପାଖକୁ ଶକୁନି କି କର୍ଣ୍ଣ ଭଳିଆ ସଂସ୍କାର ଲୋକକୁ ବୁଝିପାରିଲି କି? ତା ଜିଦରେ ସେ ଅଟଳ ରହିଲା, ନା ମୁଁ ଆଜ୍ଞା ପ୍ରତିଶ୍ରୁତି ଦେଇଛି, ପ୍ରଭୁ ଚେଷ୍ଟା କରି କର୍ଣ୍ଣ ଭଳିଆ ଲୋକକୁ ବୁଝେଇ ପାରିଲେ, କୁନ୍ତୀର ପୁତ୍ରକୁ, ପାଞ୍ଚ ପୁଅ ତାଙ୍କର ଭକ୍ତ ଆଉ ଗୋଟେ ପୁଅକୁ ବୁଝେଇ ପାରୁନାହାନ୍ତି, ଭଗବାନ ପାଇଁ ଅସମ୍ଭବ କିଛି ନୁହଁ। କିନ୍ତୁ ଭଗବାନ ଦେଖ ଗୋଟେ ଜୀବର ସ୍ୱରୂପ କେମିତି ଦେଖ, ଆଉ ସିଏ ଦେଖ ସେମାନଙ୍କୁ କିଏ ବୁଝେଇବ? ଭଗବାନ ବୁଝେଇବେ ପାରିବେନି, ଅସମ୍ଭବ ହେଇଯିବ ଭଗବାନ ପାଇଁ। ଆଉ ଭଗବାନଙ୍କ ସ୍ୱରୂପ ସ୍ଥିତି ସେ ଯିବେ ବି ନାହିଁ, ସେଠି ଅବତାର ନେବେ ବି ନାହିଁ, ଆଉ ତାଙ୍କର ସଂସ୍କାର ତାଙ୍କୁ ଆଣିକି ବୈଦିକ ସଂସ୍କାରକୁ ମାନବ ଗୁଣରୁ, ମାନବ ଗୁଣ ବି ସେମାନଙ୍କର ନାହିଁ, ମାନବର ଯୋଉ ଗୁଣ ଗୁଡ଼ିକ ସବୁ ଭାଗବତ ଧର୍ମ ସାର, ଭାରତୀୟ ଲୋକ ନାହିଁ ତାଙ୍କ କଥା କ'ଣ ଆମେ କହିବା, ସେମାନେ କେମିତି କ'ଣ ହେବେ? ବହୁତ ମହାପ୍ରଭୁ ବହୁତ ଚିନ୍ତା କରି ଯାଇଥିଲେ, ମୋର କେମିତି ପୃଥିବୀରେ ନାମଟା ପ୍ରଚାର ହଉ, ଆଉ ସେଇଟା ପରମ୍ପରା ଆଚାର୍ଯ୍ୟଙ୍କ ସବୁ ସବୁ ପରମ୍ପରା ଆଚାର୍ଯ୍ୟମାନେ ଚେଷ୍ଟା କରିଛନ୍ତି, ଏଥିପାଇଁ ପ୍ରସ୍ତୁତି ଦରକାର ନା, ସବୁ ଆଚାର୍ଯ୍ୟମାନେ ପ୍ରସ୍ତୁତ କରି ରଖିଲେ, ଆଗେ ପ୍ରଚାର କରିବାକୁ ହେଲେ ଆଗେ ପ୍ରସ୍ତୁତି ଦରକାର, ଖାଲି ପ୍ରଚାର ହେଇପାରିବନି। ଯେମିତି ଗୋଟେ ଯୁଦ୍ଧ ହଉଛି ଦେଖୁଛନ୍ତି ନା, ସେ କ'ଣ ଚୀନ ଭାରତ ତାଙ୍କର ଟକରା ଟକରି ହଉଛନ୍ତି, ତାଙ୍କ ପ୍ରସ୍ତୁତି ସବୁ ଚାଲିଛି, ସେ ଫ୍ଲାଇଟ୍ ମଗେଇକି କ'ଣ ସବୁ ରାଫେଲ ମଗେଇକି ରଖୁଛନ୍ତି, ଯୁଦ୍ଧ ବିମାନ ରଖୁଛନ୍ତି, ଟ୍ୟାଙ୍କର ରଖୁଛନ୍ତି, ହେଇପାରେ ନା କେତେବେଳେ? ପ୍ରସ୍ତୁତି ଦରକାର, ପ୍ରଚାର ଗୋଟେ ପ୍ରସ୍ତୁତି, ପ୍ରସ୍ତୁତି ମାନେ ନିଜ ଜୀବନର ନୁହେଁ, ନିଜ ଯୋଜନାର ନୁହେଁ, ଆଚାର୍ଯ୍ୟମାନେ ଏ ବିଶ୍ୱରେ କେମିତି ପ୍ରଚାର ହବ ସେଥିପାଇଁ ସେ ସବୁ ସିଡ୍ସ ସଜାଗ ବୀଜକୁ ସବୁ ତିଆରି କଲେ, ଗ୍ରନ୍ଥକୁ ରଚନା କଲେ, ରିସର୍ଚ୍ଚ ଫିଲୋସଫି ଦରକାର ନା, କାହାକୁ ବୁଝେଇବେ? ଭାରତୀୟ ଲୋକକୁ ବୁଝେଇବାଟା ବହୁତ ସହଜ, ତାଙ୍କୁ ଗୋଟେ କଥା କହିଦେଲେ ସେ ଯାହା କହିଲେ ଗୋଟେ ମାନିବେ, ଭାରତୀୟ ଲୋକ ଯାହା କହିଲେ ଗୋଟେ ମାନିବେ, କାହାକୁ କିଏ ମାନୁନି ମୋତେ ଡାକି ଆଣିଲା ଦେଖିବା, ଯିଏ କୃଷ୍ଣଙ୍କୁ ମାନୁନି ସେ ରାମକୁ ମାନୁଥିବ ନା କ'ଣ? ଆପଣ ଗାଁରେ ପା କ'ଣ କି ମନ୍ଦିର ଅଛି ସେଇଟା କ'ଣ, ଆୟପ୍ପା ମନ୍ଦିର, ହଁ ଯିଏ ଯିଏ ତାର ଚାହିଁଲା ସେ ତାର ଆୟପ୍ପାକୁ ପୂଜା କଲା, କିଏ ଚାହିଁଲା ତାରିଣୀ ମାଙ୍କୁ ପୂଜା, ସେ କାହାକୁ ଗୋଟେ ମାନିବ? ଯେ କାହାକୁ ମାନେ ସେ ବାବା ଗୁଡ଼ାଙ୍କୁ ମାନୁଛି, ସେ କୋଉ କହିଲା ମୋ ସାଇ ବାବା ଭକ୍ତ, ସେ କହିଲେ ମୋ ଆଙ୍କର ଭକ୍ତ, ସେ କହିଲେ ତାଙ୍କର, ସେ ତାର ଯାହାକୁ ଜଣେ ତ ମାନୁଛି କି ନାହିଁ, ତାର ଆସ୍ତିକତା କିଛି ରହିଛି, ସେ ଆମକୁ ଆମ ମତ ହିସାବରେ ଚାଲୁନା କି, ତାର ଗୋଟେ ମତ ରହିଛି, ସେ କାହାକୁ ମାନୁଛି ଭାରତବର୍ଷରେ, ଏଇଟା ଗୋଟେ ଜିନିଷ। କେହି ଜଣେ ନାସ୍ତି କହିପାରୁନି, କିଛି ନହେଲେ ସେ କେବଳ ଦେଶ ଭାରତ ମାତା କି ଜୟ, ସେ ମାନୁଛି କାହାକୁ ଭାରତବର୍ଷରେ, ଭାରତବର୍ଷର ଗୋଟେ ହେଉଛି ଲକ୍ଷଣ କେହି ନା କାହାର ଗୋଟେ ଭକ୍ତ ଥିବେ। ଦେଖନ୍ତୁ ଆପଣ ପରୀକ୍ଷାରେ, ଏଇଟା ତା ଭାରତବର୍ଷର ସ୍ୱରୂପ, ସେମାନେ ସେ କାହାର ନୁହନ୍ତି, କାହା କୌଣସି କଥାକୁ ଅନ୍ଧ ଭାବରେ ଗ୍ରହଣ କରିବେନି କୌଣସି କଥାକୁ। ସେଥିପାଇଁ ତାଙ୍କ ପାଇଁ ବହୁତ ବଡ଼ ଦର୍ଶନ ଦରକାର। ସେଥିପାଇଁ ଗୋସ୍ୱାମୀମାନେ ସବୁ ଲିଟରେଚର ରଚନା କଲେ, ରିସର୍ଚ୍ଚ ଷ୍ଟଡି ସବୁ କରି ରଖିଲେ, ଭକ୍ତିମନ ଠାକୁର ଆସିଲେ, ଏସବୁ ପ୍ରସ୍ତୁତି ରଖିଦେଇଗଲେ। କାହା ପାଇଁ? ପ୍ରଭୁପାଦଙ୍କୁ ଏସବୁ ରଖିଦେଇଯାଇଛନ୍ତି। କାହିଁକି ବିଦେଶୀଙ୍କୁ ବୁଝା ହବ? ବିଦେଶମାନେ କାହିଁକି ଆଜି ପ୍ରଶ୍ନ କରିପାରୁନାହାନ୍ତି? ଆପଣ ଭାବୁଛନ୍ତି କି ସେ ଆସିକି ଯୋଉ ଏଠି ଚାଲି ଆସୁଛନ୍ତି, ପ୍ରସାଦ ତଳେ ବସି ଖାଇ ଦେଉଛନ୍ତି, ସେ ଜାଗାର ଏ ଜାଗାରେ ବସିବେନି, ତାଙ୍କ ଦେଶରେ ତାଙ୍କ ଘରେ ଗୋଟେ ଧୂଳି ବି ପାଇବେନି। ଦେଖିଲେ ଏଇଟା ବ୍ୟାକ୍ଟେରିଆ ଗୁଡ଼ା ଆମକୁ, ତାଙ୍କ ଟେବୁଲ ଗୁଡ଼ାକ କପଡ଼ାରେ ପୋଛା ହୁଏନି, ଆମର କପଡ଼ା ଫପଡ଼ାରେ ପୋଛି ଦେଇ ଧୋଇଦେବା, ସବୁ ଟିସୁ ପେପରରେ ଫୋପାଡ଼ି, ସାଙ୍ଗେ ଫୋପାଡ଼ି ଘରୁ ବାହାର କର। ସେମାନେ କିନ୍ତୁ ସେମାନେ କାହିଁକି ଭାରତବର୍ଷରେ ଆସିକି ଯୋଉଠି ଯୋଉଠି ପାରେ ସେଠି ବସୁଛନ୍ତି? ତାଙ୍କ ଯୋଉ ଦର୍ଶନଟାକୁ ସେ ଦେଖିଲେ, ଆରେ ଆରେ ଆରେ, ଏହା ପଛରେ ଗୋଟେ ବହୁତ ବଡ଼ କୃଷ୍ଣ ପ୍ରଭୁପାଦ ହରେ କୃଷ୍ଣ ମହାମନ୍ତ୍ର କହିଦେଇଗଲେ, କିନ୍ତୁ ଏହା ପଛରେ ବହୁତ ବଡ଼ ବିଜ୍ଞାନ ରହିଛି। ଆଉ ସବୁ ଆଚାର୍ଯ୍ୟମାନେ ଏହା ପାଇଁ ପ୍ରସ୍ତୁତ କରି ରଖିଦିଆଯାଇଛନ୍ତି। କେହି ଯୁକ୍ତି ଦ୍ୱାରା କିଏ ପାଟି କରୁଛି? ପିଲାମାନଙ୍କର ପାଟି କରିବେ ନିଜର। ସେ ଏତେ ବଡ଼ ପ୍ରସ୍ତୁତି କରି ରଖି ଆଚାର୍ଯ୍ୟମାନେ ସବୁ ରଖିଦେଇଗଲେ, ଇଏ ସବୁ ସିଦ୍ଧିଟା ହବ ପ୍ରଭୁପାଦଙ୍କ ଦ୍ୱାରା। ଏମିତି ହେଇଛନ୍ତି, ପୁରା ଟୀକା ସବୁ ରଚନା ହେଇକି ରହିଛି, ଗ୍ରନ୍ଥ ବୈଷ୍ଣବ ଗ୍ରନ୍ଥ ସବୁ ରଚନା ହେଇକି ରହିଛି। କାରଣ କାହାକୁ କନ୍ଭିନ୍ସ କରିବାକୁ ପଡ଼ିବ? ବିଦେଶୀମାନଙ୍କୁ। ବିଦେଶୀମାନେ କ'ଣ, ହଜାରେ ଭାରତୀୟର ଗୋଟେ ମୁଣ୍ଡ ଯା, ଗୋଟିଏ ବିଦେଶରେ ଗୋଟିଏ ମୁଣ୍ଡ, ସେୟା ତମ ମୁଣ୍ଡକୁ ସେ ଖାଇଦେବ। ଆମେ କହିଦେଲେ ଏଇଟା ମାନ, ସେ କହିଦେବ ହଁ ବିଦେଶୀ ମୁଣ୍ଡ ନାହିଁ। କାହିଁକି କାହିଁକି ତାଙ୍କର କାହିଁକିର ଉତ୍ତର ଦେବା ପାଇଁ ସବୁ ରହିଥିଲା ପ୍ରଭୁପାଦଙ୍କ ପାଖରେ। ସବୁ ଆଚାର୍ଯ୍ୟମାନେ ସବୁ ରଚନା କରିଥିଲେ, ପ୍ରଭୁପାଦ ସେ ସବୁ ପ୍ରଭୁପାଦ ହାତକୁ ଚାଲିଲେ। ଭଗବାନ ଯାହା ପାଇଁ ବ୍ୟବସ୍ଥା କରିବେ, କୃଷ୍ଣ ତାଙ୍କୁ ଆଣିଛନ୍ତି ନା ଜଗତକୁ, ତାଙ୍କ ଦ୍ୱାରା ଜଗତର ପ୍ରଚାର ହବ, ତାଙ୍କ ପାଇଁ ସବୁ ବ୍ୟବସ୍ଥା ହେଇକି ରହିଛି, ସବୁ ବ୍ୟବସ୍ଥା ହେଇକି ରହିଛି। ଆଉ ପ୍ରଥମ ବ୍ୟବସ୍ଥା ହେଲା, ସେ ଜଣଙ୍କୁ ଭେଟିଲେ, ତାଙ୍କର ଗୁରୁଙ୍କୁ, ଯିଏ ହେଉଛନ୍ତି ସେ ଜଗତର ଲୋକ, ସେ ପୁରା ଶକ୍ତି ଅର୍ପଣ କରିଦେଲେ ତାଙ୍କୁ ସାଙ୍ଗେ ସାଙ୍ଗେ। ନିଜ ବାହୁବଳରେ କିଏ ବଳିଆନ ହେଇନା ଜଗତରେ, ଯିଏ ନିଜ ବୁଦ୍ଧି ବଳରେ ଚାଲୁଛି ସେ ନିଶ୍ଚିତ ଝୁଣ୍ଟି ପଡ଼ିବ। ଯାହାକୁ ଭଗବାନ ସହାୟତା କରୁଛନ୍ତି, ଯାହାର ଭଗବାନଙ୍କ ବୁଦ୍ଧିରେ ଚାଲୁଛି, ବଳରେ ଚାଲୁଛି, ସେ ଜଗତର କେଉଁଠି ଝୁଣ୍ଟି ହୁଏନି। ସେ ପ୍ରଥମ ଦେଖାରେ ତାଙ୍କ ଗୁରୁଦେବ ତାଙ୍କୁ କହିଥିଲେ, ଯାଅ, ତୁମେ ଜଣେ ଶିକ୍ଷିତ ଯୁବକ, ତୁମେ କାହିଁକି ଯାଉନ ବିଦେଶକୁ ପ୍ରଚାର କରେ? ଆଶ୍ଚର୍ଯ୍ୟ ହେଲେ, ସିଧା ପ୍ରଭୁପାଦଙ୍କୁ ଦର୍ଶନ କଲେ, ଜାଣିଦେଲେ ପ୍ରଭୁପାଦଙ୍କର ମହାପୁରୁଷ ଲକ୍ଷଣ ନା। ଦେଖୁନାହାନ୍ତି ମହାପୁରୁଷ ପଢିବେ, ଚୈତନ୍ୟ ଚୈତନ୍ୟ ପଢୁଛୁ, ଜାଣିବ ମହାପୁରୁଷର କ'ଣ କ'ଣ ଲକ୍ଷଣ, କେତେଟା କେତେଟା ଲକ୍ଷଣ, କେଉଁଟା କେଉଁଟା ଦୀର୍ଘ, କେଉଁଟା କେଉଁଟା ହର୍ଷ, କେଉଁଟା କେଉଁଟା କ'ଣ କୁହାଯାଏ ଉଚ୍ଚା, ବକ୍ଷ କିଭଳି, କମର କିଭଳି, ନାସା କିଭଳି, କପାଳ କିଭଳି, ଦେଖୁନାହାନ୍ତି ପ୍ରଭୁପାଦ ମହାପୁରୁଷଙ୍କର ସବୁ ଲକ୍ଷଣ। ଗମ୍ଭୀର ସ୍ୱର, କେତେ ଗମ୍ଭୀର ସ୍ୱର ପ୍ରଭୁପାଦ, କେତେ ଡିପ୍ ଭଏସ୍। ନାସା ଦେଖ କେତେ ବଡ଼ ନାସା, କପାଳ ଦେଖ କେତେ ଦୀର୍ଘ କପାଳ, ମହାପୁରୁଷର ଲକ୍ଷଣ ନା। ଭଗବାନଙ୍କର ଶକ୍ତି ଧରିକି ଆସନ୍ତି, ତ ଜାଣିଦେଲେ ଭକ୍ତିଶାନ୍ତ ଶ୍ରେଷ୍ଠ ଠାକୁର ତାଙ୍କ ଗୁରୁ ପ୍ରଥମେ ଭଗବତ ଶକ୍ତି ଟ୍ରାନ୍ସଫର କରିଦେଲେ ସାଙ୍ଗେ ସାଙ୍ଗେ କୃପା ଦ୍ୱାରା। ତୁମେ ଜଣେ ଶିକ୍ଷିତ ଲୋକ, ତୁମେ ଯାଅ ବିଦେଶରେ ପ୍ରଚାର କର ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ, ବିଦେଶକୁ ଯାଅ ସାଙ୍ଗେ ସାଙ୍ଗେ ଦେଖିଦେଇକି। ତା ଅର୍ଥ ସବୁ ଆଚାର୍ଯ୍ୟଙ୍କ ହୃଦୟରେ ଚୈତନ୍ୟ ମହାପ୍ରଭୁଙ୍କର ବାଣୀଟା ଗୁଞ୍ଜନ ହଉଥିଲା, କିନ୍ତୁ ବିଶ୍ୱ ସାରା ସବୁ ଲୋକ, ଏଇଟା ଭାରତର ଜିନିଷ ନାହିଁ, କାହିଁକି ଭାରତ ତାର ସଂସ୍କୃତିର ମୂଲ୍ୟଟାକୁ ବୁଝିପାରୁନି, ଏବେ ବି ବୁଝୁନି। ଏବେ ବି ଜଣେ ଭକ୍ତ, ଜଣେ ଭକ୍ତ ବି, ଜଣେ ଭାରତୀୟ ଜଣେ ଭକ୍ତ, ତାର ବି ଏବେ ସମୟର ମୂଲ୍ୟ, ଭକ୍ତିର ମୂଲ୍ୟ ସେ ଶତକଡ଼ା 100% ଜାଣିନି। ଆମେ ମାୟାଗ୍ରସ୍ତ ଜୀବନ, ଆମେ ମୂଲ୍ୟଟା ବୁଝିପାରିବାନି। ସାଧୁ ଆମକୁ ବୁଝେଇବେ ଯେ କେତେ ମୂଲ୍ୟବାନ ଏ ଶରୀର, ଭକ୍ତିଟା କେତେ ମୂଲ୍ୟବାନ, ଭାରତବର୍ଷରେ ଜନ୍ମ ନେବାଟା କେତେ ମୂଲ୍ୟବାନ, ଆମେ ବି ବୁଝିନେ। ମାୟାଗ୍ରସ୍ତ ଜୀବ, ଆମେ କ'ଣ ବୁଝିବା? ଭକ୍ତି ସିଦ୍ଧାନ୍ତ ଶେଷ ଠାକୁର ପ୍ରଭୁପାଦ ମହାରାଜ ପ୍ରଥମେ କହିଲେ, ତୁମେ ଯାଅ ବିଦେଶକୁ ପ୍ରଚାର କର, କାରଣ ବିଦେଶ ଭୂମିରେ କୃଷ୍ଣ ଚେତନାର ବୀଜକୁ ରୋପଣ କରିବାକୁ ପଡ଼ିବ। ତାଙ୍କର ଦୃଷ୍ଟି ଥିଲା ଯେ ସମଗ୍ର ବିଶ୍ୱ ବର୍ତ୍ତମାନ ଆମେରିକାକୁ ଅନୁକରଣ କରୁଛି, ଯଦି ଆମେରିକାରେ ଲୋକମାନେ ଭକ୍ତ ହୁଅନ୍ତି ବିଶ୍ୱ ସମସ୍ତେ, କାରଣ ଯେତେ ମଡର୍ଣ୍ଣ ଜିନିଷ ବାହାରିଛି, ମୋବାଇଲ ଦେଖୁଛନ୍ତି, କମ୍ପ୍ୟୁଟର, ଇଣ୍ଟରନେଟ୍, ଯାହା ବାହାରିଛି ସବୁ ଆମେରିକାର, ସବୁ ବିଦେଶରୁ ଆସିଛି ନା। ଏଇ ଘଣ୍ଟା ଫଣ୍ଟା ଯୋଉ ଆଜି ପିନ୍ଧୁଛନ୍ତି କୋଉଠି ଥିଲା? ଚପଲ କୋଉଠୁ ଆସିଲା? କୋଉଠୁ ଆସିଲା? ଏଇଟା ଛୁଆଟି ବେଳେ ଯୋଉ ଆମେ ଏବେ ଚାମଚରେ ଖାଉ, ଛୁଆଟି ବେଳେ ଚାମଚ ଥିଲା? ଭାରତ ଲୋକ ଚାମଚରେ କି ଖାଆନ୍ତି? ସ୍ୱାଦରେ କହୁଥିଲେ ନା, ଯାହା ଆପଣ ଦେଖୁଛନ୍ତି ବର୍ତ୍ତମାନ ଏଠି ୟୁଜ୍ ହେଉଛି, ସବୁ ଚାଇନାରୁ ଆସୁଛି, ଆମେରିକାର ଆସୁଛି, ସବୁ ବିଦେଶରେ ଭାରତର ଜିନିଷ କିଛି ଆମେ ଆଉ ନାହିଁ। ଭାରତର ଜିନିଷ ତ କିଛି ନାହିଁ, ଧୋତି ଧୋତି ପଞ୍ଜାବୀ ଉଠିଗଲାଣି, ଚାଳ ଘର ଉଠିଗଲାଣି, ଗାଈ ଉଠିଗଲେଣି, ଗୋବର ନାହିଁ, ଆଉ ଭାରତରେ କ'ଣ ଅଛି? ଭାରତ ଜିନିଷ ଭାରତରେ କିଛି ନାହିଁ, ଭାରତ ଜିନିଷ ବର୍ତ୍ତମାନ ବିଦେଶରେ ଅଛି। ଭାରତ ଜିନିଷଟା ବର୍ତ୍ତମାନ ବିଦେଶୀ ଲୋକମାନେ ସବୁ ସେୟା କଲେଣି, ଫାର୍ମିଂ ପ୍ରୋଜେକ୍ଟ କରୁଛନ୍ତି, ମଡଟ କରୁଛନ୍ତି, ଗାଈ ରଖୁଛନ୍ତି, ସେମାନେ ଯେଉଁ ଭାରତର ଭାରତ ଜିନିଷ କିଛି ନାହିଁ, ସବୁ ବିଦେଶ ଜିନିଷ। ଭାରତରେ ଯାହା ଦେଖିବ ଦେଖିବ, ସବୁ ଯାହା ଆମେ ବ୍ୟବହାର କରୁଛୁ ସବୁ ବିଦେଶର ନା ଅଛି କିଛି ଭାରତର, ସେଟା ଜାଣିଥିଲେ ଭାରତୀୟ ଲୋକମାନେ ସଂସ୍କୃତିକୁ ଛାଡ଼ିଦେବେ। ସେଥିପାଇଁ ସେ ପ୍ରଥମେ ଦେଖାରେ ପ୍ରଭୁପାଦଙ୍କୁ କହିଲେ, ତୁମେ ଯାଅ ଆମେରିକାରେ ପ୍ରଚାର କର। ଆରେ ଆମେରିକାରେ ପ୍ରଚାର କରିବା କ'ଣ ସହଜ? ଯେଉଁମାନେ ଧର୍ମ ଜାଣନ୍ତି ନା, ଏଇଟା ଥିଲା ପ୍ରଭୁପାଦଙ୍କର କୀର୍ତ୍ତିକୁ। ଜଣେ ଲୋକ ପ୍ରଶ୍ନ କରିବେ, ଆପଣ ପ୍ରଭୁପାଦ ଏତେ ବଡ଼ କାହିଁ କରୁଛନ୍ତି? ତାର ଉତ୍ତର ହେଲା ଏଇଟା, ତୁମେ ଯଦି ଲକ୍ଷେ ଗୁଣ ବଡ଼ ସାଧୁ ହୁଅ ଭାରତବର୍ଷରେ, ତୁମକୁ ମନାଯିବନି। ତୁମେ ଯେପର୍ଯ୍ୟନ୍ତ ବିଦେଶରେ ଯାଇକି ତୁମର ସାଧୁ କରିକି ପ୍ରତିପାଦନ କରିଛ, ଆସ୍ତିକ ଆଗରେ ସମସ୍ତେ ବଡ଼ ହେଇପାରନ୍ତିନି, ନାସ୍ତିକ ଆଗରେ କେହି ବଡ଼ ହେଇପାରନ୍ତିନି। ଆସ୍ତିକ ଆଗରେ ସମ୍ବଡ଼ ହେଇଯିବ, ଲୋକଙ୍କ ଆଗରେ ତୁମେ ସାଧୁ ହେଇପାରିବ, ଧର୍ମ ଧାର୍ମିକ ଲୋକ ଆଗରେ ତୁମେ ସାଧୁ ହେଇପାରିବ, ଅଧାର୍ମିକ ଲୋକ ପାଖରେ ସାଧୁ ହୁଅ, ସେଟା ତୁମର ବଢ଼ିବା। ଯେଉଁ ଲୋକମାନେ କୁହନ୍ତି ପ୍ରଭୁପାଦ କାହିଁକି ଏତେ ବଡ଼ କରା, ତାଙ୍କ ମନ୍ଦିର ଏମିତିକି ରଖାଯାଏ, ବହୁତ ଲୋକ ପ୍ରଶ୍ନ କରନ୍ତି ଭଗବାନ ବୋଲି ତାଙ୍କ ପୂଜା କର, ଏଇଥିପାଇଁ ପୂଜା କରାଯାଉଛି। ଆସ୍ତିକ ପାଖରେ ସମସ୍ତେ ବଡ଼, ନାସ୍ତିକ ପାଖରେ ଯିଏ ବଡ଼ ହେଇପାରିଲା ତାକୁ ହିଁ ପ୍ରକୃତରେ ବଡ଼ କରାଯିବ। ଯେଉଁମାନେ ଭଗବାନ କ'ଣ ଜାଣନ୍ତିନି, ଯେଉଁମାନେ ପିତାମାତାଙ୍କ ପ୍ରତି ସ୍ନେହ ନାହିଁ, ଜଗତରେ କାହା ପ୍ରତି ତାଙ୍କ ସ୍ନେହ ନାହିଁ, ତାଙ୍କ ପାଖରେ ଭଗବାନଙ୍କର ଭଗବାନଙ୍କୁ ରାଧାକୃଷ୍ଣଙ୍କୁ ଦେଇ ଦେଇଚାଲେ, ମହାପ୍ରଭୁଙ୍କ ପ୍ରେମ କଥା କହିଦେଇ ଚାଲେ, ସେଇଟା ସେଇ ହେଉଛି ସାଧୁଙ୍କର ମହିମା। କାହିଁକି ପ୍ରଭୁପାଦ ଏତେ ବଡ଼, କାହିଁକି ଆମେ ଏତେ ତାଙ୍କୁ ସମ୍ମାନ ଦଉଛୁ ନା? ସେ ଦୃଷ୍ଟି ଦ୍ୱାରା ସେ ଜାଣିପାରିବ ଯେ ଭଗବାନଙ୍କର କାମ କରିଛନ୍ତି, ଯେଉଁଟା ଭଗବାନ କରିପାରିବେନି। ଭଗବାନ କେବେ ହେଲେ ହିରଣ୍ୟକଶିପୁକୁ ମାରିବାକୁ ପଡ଼ିଲା, କିନ୍ତୁ ହିରଣ୍ୟକଶିପୁ ପାଖରେ ଭଗବାନ ତାଙ୍କର ମୁଁ ଛୋଟ କରୁନି, କିନ୍ତୁ ତାଙ୍କୁ ଆସ୍ତିକତା କରିପାରିଲେନି, ପ୍ରିଚିଂ କଲେନି, ସିଧା ହେଲେ ମାରିଲେ। ସେ ଅବଶ୍ୟ ଅବତାର ଲୀଳା, ଭଗବାନ ଆସ୍ତିକ ନାସ୍ତିକ ସାଙ୍ଗରେ ଲାଗିବେ ହିଁ ନାହିଁ, କାରଣ ତାଙ୍କର ଡିଲିଙ୍ଗସ୍ ଜାଣନ୍ତିନି। ଯିଏ ଯାହା ପାଖରେ ରହୁଛି ତା ଡିଲିଙ୍ଗସ୍ ଆସି ଜାଣିଛି, ଆମେ କ'ଣ ମଧୁର ସାଙ୍ଗରେ ଡିଲିଙ୍ଗସ୍ କରିପାରିବା? କରିପାରିବେନି। ଭଗବାନ ତ ଶୁଦ୍ଧଭକ୍ତଙ୍କ ପାଖରେ ରହୁଛନ୍ତି, ସବୁ ପାର୍ସନ, ସେ କାହିଁ ଜାଣିବେ ଡିଲିଙ୍ଗସ୍ ନାସ୍ତିକ ସାଙ୍ଗରେ କେମିତି କରିବାକୁ ପଡ଼ିବ? ସେ କରନ୍ତିନି, କେହି ପାରିବେନି କାମ। ଜଣେ ନାସ୍ତିକକୁ ବୁଝେଇବା, ପୁଣି ଯାହା କୁହନ୍ତି କଠୋର ନିଧାଗବାଦୀ, ସେମାନେ ସେମାନେ କୌଣସି କଥାକୁ ଗ୍ରହଣ କରନ୍ତିନି, ଆଉ ସବୁ କଥାରେ ତାଙ୍କର ସନ୍ଦେହ, ହ୍ୱାଏ ହ୍ୱାଏ, କାହାକୁ ବିଶ୍ୱାସ କରନ୍ତିନି। ଯିଏ କାହାକୁ ବିଶ୍ୱାସ କରନ୍ତିନି ସେ ବର୍ତ୍ତମାନ ଦୁଇ ଜଣଙ୍କୁ ବିଶ୍ୱାସ କରୁଛନ୍ତି, ଏଇଟା ହେଲା ସାଧୁର ମହିମା। ସେ କାହାକୁ ବିଶ୍ୱାସ କରନ୍ତିନି, କିନ୍ତୁ ପ୍ରଭୁପାଦ କହିଲେ ସେ ମୁଣ୍ଡ ହାଣିଦେବେ, ଆଉ କାହାକୁ ବିଶ୍ୱାସ କରିବେନି। ଆଉ ଦୁଇଟା ଜଣଙ୍କୁ ବିଦେଶୀ ଭକ୍ତ ଦୁଇ ଜଣଙ୍କୁ ବିଶ୍ୱାସ କରନ୍ତି ଆଜି ପର୍ଯ୍ୟନ୍ତ, ଆଉ କାହାକୁ ବିଶ୍ୱାସ କରନ୍ତି ନ କରନ୍ତି ସେଟା କହି ହେବନି, କିନ୍ତୁ ଦୁଇ ଜଣଙ୍କ ଉପରେ ବିଶ୍ୱାସ ତାଙ୍କର। ଆପଣ କାହା ନାଁ କୁହନ୍ତୁ ସେମାନେ, କିନ୍ତୁ ପ୍ରଭୁପାଦ କହିଲେ ନା, ହଁ ସେ ପ୍ରଭୁପାଦ, କାହିଁକି ତାଙ୍କର ଶକ୍ତିଟା ଏବେ ବି ପ୍ରଭୁପାଦଙ୍କ ଶକ୍ତିରେ ସେମାନେ ଉପଲବ୍ଧି କରୁଛନ୍ତି, ସେମାନେ ପଢୁଛନ୍ତି, ସେମାନେ ଏଇଟା ତମ ଆମ ପାଇଁ ଲେଖା ହେଇଛି, ଭାରତୀୟ ଲୋକ ଏଇଟା ଜାଣିପାରୁନାହାନ୍ତି, ଏଇଟା ମୋ ପାଇଁ ଲେଖା ହେଇଛି ଏଇଟା କହିବେନି କେବେ ଭାରତୀୟ, ମୁଁ ଜାଣିଛି ଏ ହେଲା ଡିଫରେନ୍ସ। ଆମେ ଯେତେବେଳେ ଯାହା ପଢୁଛେ ଏଇଟା ମୁଁ ଜାଣିଛି, ଏଇଟା ମୁଁ ଶୁଣିଛି, ତାହେଲେ ଆମେ ପଢୁଛି କି ଆମେ ଯାହା ପଢୁଛେ ଆମେ କ'ଣ ଭାବୁଛେ ମୁଁ ଏଇଟା ଜାଣିଛି ମୁଁ ଶୁଣିଛି, ଏଇଟା ମୋର କ'ଣ ଆବଶ୍ୟକ? ତାପରେ ଶାସ୍ତ୍ରକୁ ଆମେ ଏଠି ନିମ୍ନ କରିଦେଲେ, ଆମେ ଭାବୁନି ଯେ ଶାସ୍ତ୍ର ମୋ ପାଇଁ ଏଇଟା ରଚନା ହେଇଛି, କିନ୍ତୁ ବିଦେଶୀ ଲୋକମାନେ ତା ନୁହଁ, ବିଦେଶୀ ଲୋକମାନେ ଯେତେବେଳେ ପଢ଼ିବେ ପ୍ରଭୁପାଦ ପ୍ରଭୁପାଦ ଏଇଟା କହିଛନ୍ତି ଏଇଟା ମୋ ପାଇଁ ଆମ ପାଇଁ, କେବେ ପ୍ରଭୁପାଦକୁ ସେମାନେ ଆଉ ଦ୍ୱିତୀୟ ହେଲା ନା କହିଲି ନାହିଁ। ସେମାନେ ପ୍ରଭୁପାଦଙ୍କୁ ଦୁଇଟା ଜିନିଷ ଶିଖେଇ ଦେଇକି ଯାଇଛି, ସେମାନେ ସେ ପ୍ରଭୁପାଦ ସବୁବେଳେ ତାଙ୍କୁ ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ଆଉ ଏତେ ରେଷ୍ଟ୍ରିକ୍ସନ୍ କିଛି ରଖିନାହାନ୍ତି। ଭାରତୀୟ ଲୋକ ରେଷ୍ଟ୍ରିକ୍ସନ୍ ରହିପାରୁନାହାନ୍ତି, ଏକାଦଶୀରେ ଉପବାସ 12-15 ରହିପାରିବେନି, ଆଉ ଉପବାସ ଗୋଟେ କରିପାରିବେନି, ଆଉ ମନରେ ବି ନଥିବ କ୍ୟାଲେଣ୍ଡରରେ କହୁଛନ୍ତି ଆଜି ଉପବାସ ଖାଇସାରିବେନି ଭକ୍ତ, ଆଉ ବ୍ୟସ୍ତ ଗୋଟେ ଭାରତୀୟ ଲୋକ ଆମେ ଜାଣିନଥିବା, ସେମାନେ ତ ଆମେରିକାର ଲୋକ, ସେମାନେ ଉପବାସ କ'ଣ ଜୀବନ, ଉପବାସ ଗୋଟେ କ'ଣ ତାଙ୍କର, ତାଙ୍କର ଉପବାସ କିଛି ଜିନିଷ ନାହିଁ ତାଙ୍କ ଲାଇଫ୍ରେ, ଉପବାସ ଗୋଟେ କିଛି ନାହିଁ। ଆମର ଯଦି ସବୁ କର୍ମୀ ଲୋକଙ୍କର ଅଛି ନା କ'ଣ ଜନ୍ମାଷ୍ଟମୀ, ସେ ତାଙ୍କର ଉପବାସ କ'ଣ? ତାଙ୍କର ଉପବାସ କିଛି ନାହିଁ ତ, ଆମିଷ ଖାଇବାର ତାଙ୍କର ତାଙ୍କର କୋଉ ଡେ ନାହିଁ, ତାଙ୍କର ହେଲା ଫେଷ୍ଟିଭାଲ୍ରେ ବେଶୀ ଖାଇବେ, ତାଙ୍କର କ'ଣ ଅଛି? ଇଏ ହେଲା ପ୍ରଭୁପାଦଙ୍କର ମହିମା। ଏତେ ରେଷ୍ଟ୍ରିକ୍ସନ୍ ଦେଇନାହାନ୍ତି, ଜଣେ କହିବେ କାହିଁକି ରେଷ୍ଟ୍ରିକ୍ସନ୍ ଏତେ ଦେଲେନି, ନା କିଛି ଆବଶ୍ୟକ କି ନାହିଁ, ଆବଶ୍ୟକ ନାହିଁ। ବର୍ତ୍ତମାନର ଯେଉଁ ସଂସ୍କାର, ବର୍ତ୍ତମାନ ଯେଉଁ ଅବସ୍ଥା କଳିଯୁଗରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଶକ୍ତି, ଭଗବତ ଶକ୍ତିଟା ଆସୁଛି, ଆଉ ସେମାନଙ୍କ ଦ୍ୱାରା ଏ ନିୟମଗୁଡ଼ିକ ସୃଷ୍ଟି, ସେ ଜାଣିଛନ୍ତି କଳିଯୁଗ ଲୋକମାନେ କ'ଣ, ଭାରତୀୟ ଲୋକମାନେ କ'ଣ ହେଇଗଲେ ଦେଖୁନାହାନ୍ତି, ଜାଣିଛନ୍ତି। ସେ ପ୍ରଭୁ ସବଳ ପ୍ରାଧାନ୍ୟ ଦେଇଛନ୍ତି ମହାମନ୍ତ୍ର ଉପରେ। ତୁମେ ନାମ କର, ଅଟୋମେଟିକାଲି ତୁମର ସବୁ ଜିନିଷ ଚାଲି ଆସିବ। ତୁମେ କେବଳ ଆର୍ଟିଫିସିଆଲି ଖାଲି ରେଷ୍ଟ୍ରିକ୍ସନ୍, ବହୁତ ପ୍ରିନ୍ସିପଲ୍ କୁ ଫଲୋ କରିବା, ପ୍ରଭୁ ତୁମେ ଭଲ ପାଆନ୍ତିନି, କାହିଁକି ଦାଢ଼ି ଚଢ଼ୁଛ, କାହିଁକି ଏଟା କରୁଛ, ଏଗୁଡ଼ିକ ଟ୍ରାଡିସନ୍ ଅଛି ନା। ଶାସ୍ତ୍ର ଲେଖା ହେଲା ହରିଭକ୍ତି ବିଳାସରେ ତୁମେ ମାସକୁ ଥରେ, ଆଟଲିଷ୍ଟ ମାସକୁ ଥରେ ତୁମେ ସେବା ହଉ, କିନ୍ତୁ ପ୍ରଭୁ ଯେତେବେଳେ ଦେଖୁଥିଲେ କିଏ ଦାଢ଼ି ଛାଡ଼ୁଥିଲେ, ବିରକ୍ତ ହଉଥିଲେ, ନାଇଁ ନାଇଁ ତୁମେ ସେବା ହଉ। ପୂର୍ବ ଥରେ ଆମେରିକାରେ ଫେରିକି ଆସିଲେ, ଆସି ଦେଖିଲା ବେଳକୁ ତାଙ୍କର ବିଦେଶୀ ଭକ୍ତମାନେ ସବୁ ବୃନ୍ଦାବନ ଅଛନ୍ତି, ଏମିତି ସବୁ କାର୍ତ୍ତିକ ମାସ ଏମିତି ସବୁ ବାହାର ଲୋକ ଦ୍ୱାରା ଇନ୍ଫ୍ଲୁଏନ୍ସ ସବୁ ଦାଢ଼ି ଫାଡ଼ି ଛାଡ଼ି ଦେଇଛନ୍ତି। ପୂର୍ବ ଦେଖି ମନ ପୁରା ମନ ଦୁଃଖ କଲେ, ତାଙ୍କ ଲେକ୍ଚରରେ କହୁଛନ୍ତି, ମୁଁ ଶୁଣୁଥିଲି ସେ ଲେକ୍ଚର, ପୁରା ମନ ଦୁଃଖ କଲେ, ଆରେ ମୁଁ ଜଣେ ବୃଦ୍ଧ ଲୋକ, ମୁଁ ତୁମ ସାଙ୍ଗରେ କମ୍ପିଟେଟ୍ କରିପାରିବିନି, ମୋର ସମୟ ନାହିଁ ତୁମ ସାଙ୍ଗରେ ଯୁକ୍ତି ତର୍କ କରିବା ପାଇଁ, କିନ୍ତୁ ମନେ ରଖ ମୁଁ ବହୁତ ପରିଶ୍ରମ କରିକି ତୁମର ହିପି ମୁଁ ତୁମ ଚୁଟି କଟେଇଥିଲି, କିନ୍ତୁ ମୁଁ ଦେଖୁଛି ତୁମେ ଆଜି ପୁଣି ସେ ଚୁଟି ବଢ଼େଇବା ପାଇଁ ଯାଉଛ। ସାଧୁର ପ୍ରଭାବ ଦେଖିଦେଲେ, ମାନେ ସାଧୁଙ୍କୁ ଗୋଟେ ସାଇଡ୍ କରିଦେଇକି, ସାଧୁଙ୍କର ପ୍ରିନ୍ସିପଲ ଗୋଟେ ସାଇଡ୍ କରିଦେଇକି ଏମାନେ ନୀତି ନିୟମକୁ ବେଶୀ ମାନିଲେନି, ଆଉ ଆଚାର୍ଯ୍ୟ ନିଷ୍ଠତା ରହିଲାନି। ପ୍ରଭୁପାଦ କ'ଣ କହୁଛନ୍ତି, ଗୁରୁ ଯାହା କହୁଛନ୍ତି ଆମେ ତାକୁ ମାନିବାକୁ ପଡ଼ିବ। ପ୍ରଭୁପାଦ କହିଲେ, ମୁଁ ଏତେ କଷ୍ଟ କରିକି ତୁମକୁ ସବୁ ସେଭିଂ କରିଥିଲି, ହିପି ହିପି ତୁମେ ସବୁ ଥିଲ, ପୁଣି କ'ଣ ତୁମେ ସବୁ ଦାଢ଼ି ଛାଡ଼ିଲଣି। ପୂର୍ବ ସେଠି ଲେକ୍ଚର କହୁଛନ୍ତି ତୁମେ ଏଇଟା କରିପାରିବନି। ପ୍ରଭୁପାଦ ସବୁ ଇମ୍ପୋର୍ଟାନ୍ସ ଦେଉଥିଲେ, ନାହିଁ ତୁମେ ନାମ କର, ଭଗବାନଙ୍କର ସେବା କର, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର। ଆମର କେଉଁ ଅଧିକାରଟା ଆଚାର୍ଯ୍ୟ ଜାଣିଛ, କେହି ନିଜ ଅଧିକାର ସୃଷ୍ଟି କରିପାରିବେନି, କେହି କହିପାରିବେନି ମୁଁ ଏକାନ୍ତ ନେଇକି ବହୁତ ଜପ କରି ଭଜନ କରି ମୁଁ ଭକ୍ତି କରିଦେବି, ନାଇଁ ଏଟା ସମ୍ଭବ ନୁହେଁ। ତୁମର ଅଧିକାର ହିସାବରେ ହବ, ସୋ ଅଧିକାର, ତୁମର ଯେଉଁ ଅଧିକାର ତୁମେ ସେ ଅଧିକାର ରହିପାରିବ, ଉପର ଅଧିକାରକୁ ଯାଇପାରିବନି। ସେ ଅଧିକାରର ଠିକ ସେ କର୍ମାଧିକାରୀ ଠିକ ସେ ଭଗବାନଙ୍କ କର୍ମ ଅର୍ପଣ କଲା ପରେ ତୁମ ଚିତ୍ତ ଶୁଦ୍ଧି ହେଲେ ତୁମେ ଜ୍ଞାନ ଅଧିକାରକୁ ଯିବ। ଏଇଟା ଗୋଟେ ମାନେ ତୁମେ ଭାବୁନି ଯେ ଅଧିକା ମୁଁ ଜପ ଭଜନ କରିଦେଇକି ମୁଁ ଗୋଟେ ଅଧିକାର ପାଇଯିବି, ନା ଏଇଟା ହବନି। ତୁମ ଅଧିକାରଟା ଯେତିକି ତୁମେ ସେତିକି କର, ଆଉ ସାଧୁଗୁରୁଙ୍କର ନିର୍ଦ୍ଦେଶରେ, ଗୁରୁଙ୍କର ନିର୍ଦ୍ଦେଶରେ ଭଗବାନଙ୍କର ନିୟମ ଗୁଡ଼ିକ ପାଳନ କରି ତୁମେ ଯିବାକୁ ପଡ଼ିବ। ଅଧିକାରକୁ କେବେ ଚେଞ୍ଜ କି କରିବ, ଅର୍ଜୁନ ଯେମିତି ତାଙ୍କର ଅଧିକାରଟାକୁ ଚେଞ୍ଜ କରିବା ପାଇଁ ଚାହୁଁଥିଲେ, ମୁଁ ଯୁଦ୍ଧ କରିବିନି ସନ୍ନ୍ୟାସୀ ବି, ଭଗବାନ କହିଲେ ନାହିଁ ଏଇଟା ତୁମ ଅଧିକାର ନୁହେଁ। ଏଇଥିପାଇଁ ଗୀତା କୁହାଗଲା, ଗୀତାର କେବଳ ଗୋଟିଏ କଥା କହିଲା ଅଧିକାର ଉପରେ, ପ୍ରେମ ଅଧିକାର କଥା ଲାଷ୍ଟକୁ କୁହାଗଲା, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍, ସବୁ ଛାଡ଼ିକି ତୁମେ ମୋର ଶରଣ ନିଅ, ଖାଲି ଗୋଟିଏ ଗୋଟିଏ ପାଇଁ ତୁମ ଅଧିକାରଟା କ'ଣ, ତୁମେ କ'ଣ କରିବା ଦରକାର। ଅର୍ଜୁନ ସେଟା ବୁଝିପାରୁନଥିଲେ। ଏଇ ଯେଉଁ ଏଇ କଥାରେ ମୁଁ ଏଠିକି ପଳାଇ ଆସିଲି, ପ୍ରଭୁପାଦ ଯେ ଭଗବାନ ପଠେଇଥିଲେ ଗୋଟେ ଅସମ୍ଭବ କାର୍ଯ୍ୟ କରିଛନ୍ତି। ଏଠି ଭାରତୀୟ ଲୋକ ଏଠି ଯିବା ବିଦେଶ ଯାଇନି, ଆଉ ବିଦେଶ ଖାଲି ଗଲେ ବୁଲିକି ଆସିବେନି, ବିଦେଶ ଯାଇକି ବୁଲିକି ଆପଣ ଆସିବେ ଜାଣିପାରିବେନି, ବିଦେଶରେ ଯାଇକି ବିଦେଶୀ ଭକ୍ତମାନଙ୍କର ଆଉ ସେ ପ୍ରଭୁପାଦ ଯେଉଁ ସବୁ ସ୍ଥାନରେ ସବୁ ମନ୍ଦିର କରିଛନ୍ତି ସେଗୁଡ଼େ ଦର୍ଶନ କଲେ ଜଣାଯିବ ପ୍ରଭୁପାଦଙ୍କ ଶକ୍ତିଟା କ'ଣ, ଆଉ କେମିତି ଭଗବାନ ତାଙ୍କୁ ସବୁ ଯୋଗାଡ଼ କରିଦେଉଥିଲେ, ପ୍ରଭୁ ସବୁ ଯୋଗାଡ଼ କରି ରଖିଛନ୍ତି। ପ୍ରଭୁପାଦ ଯାଇ ଆମେରିକାରେ ପହଞ୍ଚିଲା ବେଳକୁ ସବୁ ରହିଛନ୍ତି, ସେହି ସମୟରେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଶିକ୍ଷିତ ଯୁବକମାନେ ସବୁ ଘରୁ ବାହାରିକି ପଳାଇ ଆସୁଥିଲେ, ଭଲ ଭଲ ଲୋକମାନେ ଚାହୁଁନଥିଲେ ଆମେରିକା ସରକାର ଅଧୀନରେ ରହିବା ପାଇଁ, ସବୁ ଫ୍ରଷ୍ଟ୍ରେଟେଡ୍ ହେଇଯାଇଥିଲେ। ସେଠି ନୁହେଁ, ଲଣ୍ଡନ ସବୁଆଡ଼େ ସମଗ୍ର ବିଶ୍ୱରେ ଗୋଟେ ପ୍ରଭୁପାଦଙ୍କ ବେଳକୁ ଭଗବାନ ଏମିତି ବ୍ୟବସ୍ଥା କରୁଛନ୍ତି, ଗୋଟେ ଭଲ ଶିକ୍ଷିତ ସମାଜ ଖୋଜୁଥିଲା ଗୋଟେ ଜିନିଷକୁ, କ'ଣ ଖୋଜୁଥିଲା, ଆଧ୍ୟାତ୍ମିକ ଜିନିଷ। ବର୍ତ୍ତମାନ ସେ ଇଣ୍ଟରେଷ୍ଟ ନାହିଁ, ସେ ତାଙ୍କ ନାଁରେ ପ୍ରଭୁପାଦଙ୍କ ନାଁଟାରେ ଏଇଟା ରିଜର୍ଭ ହେଇକି ରହିବ, ପାଶ୍ଚାତ୍ୟ ଦେଶ ତାରିଣୀ, ସେଇଟା ସିଏ ହିଁ କେବଳ। ବର୍ତ୍ତମାନ ଯେତେ ଜଣ ଆମେରିକା ଯାଉଛନ୍ତି, ମୁଁ ସବୁ ଦେଖୁଥିଲି, ଯେତେ ଏବେ ବି ଦେଖୁଛି, ଯେତେ ଜଣ ଯେଉଁ ମଠର ଲୋକ ଯିଏ ଯାଉଛନ୍ତି ଆମେରିକା, ସେ ପ୍ରଭୁପାଦଙ୍କୁ ସବୁ କପି କରୁଛନ୍ତି, ପ୍ରଭୁପାଦଙ୍କ ଷ୍ଟାଇଲରେ ପ୍ରିଚିଂ କରୁଛନ୍ତି, ସେ ମର୍ଣ୍ଣିଂ ୱାକିଂ, ସେ ଯାହା ସବୁ କରୁଛନ୍ତି, ସେ ପ୍ରଭୁପାଦଙ୍କର ଗ୍ରନ୍ଥ ପଢ଼ିକି ସେଇଟାକୁ ଟ୍ୱିଷ୍ଟିଂ କରି କହୁଛନ୍ତି। ସିଏ ଆସିଥିଲେ କେବଳ ବିଦେଶୀମାନଙ୍କୁ ଉଦ୍ଧାର କରିବା ପାଇଁ, ବିଦେଶୀ ଆଉ ଏଇ ଯେଉଁ ଭାରତୀୟମାନଙ୍କର ବିଦେଶୀ ମନୋଭାବ ସମସ୍ତଙ୍କୁ ସେ ପାଶ୍ ଜାଣିଛନ୍ତି, ଏଇଟା କେହି ଆଉ କରିପାରୁନାହାନ୍ତି, କେହି ନାହିଁ, ସେ ହିଁ କେବଳ। ଆଉ ଯେଉଁମାନେ ଆଜି ପ୍ରଚାର କରି ଯାହା ଭକ୍ତ ତିଆରି କରୁଛନ୍ତି ସେ ପ୍ରଭୁପାଦଙ୍କ କୃପାରୁ, ଆଉ ଯେଉଁମାନେ ଏଇଟା ନ ମାନିବେ ସେ କେବେ ସଫଳ ହେଇପାରିବେନି, ସେ ଅପରାଧୀ ହେବେ ପ୍ରଭୁପାଦଙ୍କ ପାଖରେ। ସେ ପ୍ରଭୁପାଦ ସେ କେତେ ବଡ଼ ସାଧୁ ବନ୍ଧୁ, ପ୍ରଭୁପାଦଙ୍କ ପାଖରେ ଅପରାଧୀ ହେବେ, ବୀଜ ରୋପଣ କରିଛନ୍ତି ସେ, ଆଉ ସମସ୍ତେ ତାଙ୍କର ଉଚ୍ଚିଷ୍ଟ ବୁଝି, ଯିଏ ବିଦେଶ ଭୂମିକୁ ଯିବ ସେ ଆଗେ ପ୍ରଣାମ କରିଯିବା ଦରକାର ପ୍ରଭୁପାଦଙ୍କୁ, ଏଇଟା ଆପଣଙ୍କ ଜାଗା, ଇଏ କୃଷ୍ଣଙ୍କର ଜାଗା ନୁହେଁ, ଆପଣଙ୍କର ଜାଗା। ସେଠି କେହି, ସେ ଭୂମି ଗଲେ ଆପଣ ଡର ଲାଗିବ, ସେ ଭୂମି ଏଭଳି ସେଠି ଗଲେ ଡର ଲାଗିବ, ନା ସ୍ନେହ ନା ମମତା ନା କ'ଣ, ଗୋବଧ ହେଉଛି ଶହ ଶହ ଗର୍ଭରେ ଶିଶୁମାନଙ୍କୁ ବଧ ହେଉଛି, ମଧ୍ୟ ଗୋଟେ କିଛି ନୁହେଁ, ସେଠି ଶହ ଶହ ନିରାଶ ଯୁବକମାନେ ସବୁ ବୁଲୁଛନ୍ତି ସେ ଭୂମିରେ। ମୁଁ ଚାହୁଁ ଉସର ଭୂମିରେ ବୀଜ ରୋପଣ କରିବା କାମ। ପ୍ରଭୁ ପ୍ରଭୁ ବା ସେଠି ଗଲା ବେଳକୁ ସେ ସମୟରେ ଆମେରିକାରେ ଭିଏତନାମରେ ଯୁଦ୍ଧ ପାଇଁ ସବୁ ଯୁବକମାନେ ଟଣା ଯାଉଛି, ଆସ ଆସ ଯୁଦ୍ଧ କର, ଯୁବକମାନେ ଚାହୁଁନାହାନ୍ତି ଯିବା ପାଇଁ, ମାନେ ଭଗବାନ ବ୍ୟବସ୍ଥା କରିବେ ନା। ଆଉ ତାଙ୍କ ଲୋକ ଆସିଛନ୍ତି ଜଗତରେ ପ୍ରଚାର, ଚୈତନ୍ୟ ମହାପ୍ରଭୁଙ୍କର ଗୋଟେ ବହୁତ ବଡ଼ ବାଣୀ ପ୍ରଚାର ହବ, ମହାପ୍ରଭୁଙ୍କର ଉଦ୍ଦେଶ୍ୟକୁ ସେ ପୂରଣ କରିବେ, ଗୁରୁଙ୍କର କୃପା ସବୁ ପ୍ରାପ୍ତ ହୋଇଛନ୍ତି, ସମସ୍ତ ଆଚାର୍ଯ୍ୟଙ୍କର କୃପା, ମହାପ୍ରଭୁଙ୍କର ପଞ୍ଚତତ୍ତ୍ୱଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ବ୍ୟବସ୍ଥା ନହେଲେ କେମିତି ହବ। ଆମେ ଗୋଟେ ଏଇ ମଠଟା, ଏଇଠି ଗୋଟେ ମଠଟା କରୁଛ, କେତେଟା ଲୋକ ଦରକାର ପଡ଼ୁଛନ୍ତି, ଗୋଟେ ଗୋଟେ ଫଙ୍କସନ୍ କଲାବେଳକୁ କେତେଟା ଲୋକ ଦରକାର ପଡ଼ୁଛନ୍ତି, ଗୋଟେ କାମ କରିବା ବୋଲେ କେତେଟା, କାହାକୁ ଗ୍ୟାସ ପଠା, କେତେ ଲୋକ ଦରକାର, ଆମ ନିଜ ଫୋନ ଲୋକ ଚିହ୍ନା ଭାଷା, କାହାକୁ ଫୋନ କରିଦେଲେ ପଳାଇ, ସେଠି କାହାକୁ ପ୍ରଭାତ ଫୋନ କରିବେ, ଫୋନ ନେଇଥିଲେ, ତୁମେ ମୋବାଇଲ ଫୋନ ନେଇକି ଯାଉଛ, ପ୍ରଭାତ ଫୋନ ନେଇଥିଲେ, ତାପରେ କଣ ଥିଲା ତାଙ୍କ ଏଇ କେବଳ ଏ ମହାମନ୍ତ୍ର ହଳେ କର୍ତ୍ତାଳ କିଛି ଭାଗବତ ତୃତୀୟ ସ୍କନ୍ଧ ପର୍ଯ୍ୟନ୍ତ ଟ୍ରଙ୍କ ରେଣ୍ଡ ନେଇକି ଯାଇଥିଲେ, ଏତି ସଂସ୍ଥା କିଛି ନଥିଲା, ସେ ନିଜେ ହିଁ ସଂସ୍ଥା। ବର୍ତ୍ତମାନ ଇସ୍କନ ଆମେ ଯେଉଁ ଯାଇ ପଚାରେ, ଆଜ୍ଞା ମୁଁ ଇସ୍କନ, ଇସ୍କନ ମନ୍ଦିର ଆସିଛନ୍ତି, ଆଜ୍ଞା ମୁଁ ଖଣ୍ଡେ ଜାଗା ଦେବି, ଆପଣ ସଂସ୍ଥା ଭଲ ସେତେବେଳେ, ବର୍ତ୍ତମାନ କୌଣସି ଭକ୍ତର କ୍ରେଡିଟ୍ ନାହିଁ କହିଲେ ଚଳେ, ଭାବପ୍ରବଣତାରେ କୁହନି, କୌଣସି ଏ ଯାହା କ୍ରେଡିଟ୍ ସବୁ ଏ ପ୍ରଭୁପାଦଙ୍କର, ସବୁ ସେ କରିଦିଆଯାଇ ତାଙ୍କ ବ୍ରାଣ୍ଡରେ ଆମେ ଚଳୁଛୁ, ଯେମିତି ଟାଟା କମ୍ପାନୀ ସେ ଏଷ୍ଟାବ୍ଲିସ୍ ହେଇଗଲା, ବର୍ତ୍ତମାନ କମ୍ପାନୀ ବ୍ରାଣ୍ଡରେ ଚାଲୁଛି ତାଙ୍କର କମ୍ପାନୀ, ସେଟା ଇସ୍କନରେ ଯାହା ବର୍ତ୍ତମାନ ହେଉଛି ସବୁ ପ୍ରଭୁପାଦ ଏମିତି କରିଦିଆଯାଇ ତାଙ୍କର ତପସ୍ୟାଟା ଏମିତି ତାଙ୍କ ବ୍ରାଣ୍ଡରେ ସବୁ ଚାଲିଛି। କାହା କଥା ତୁମେ ଯିବ ନାହିଁ, ଆପଣ ସଂସ୍ଥା କରିଛି କିଏ ସଂସ୍ଥା, ଯିଏ ସଂସ୍ଥା କରିଥିଲେ ତାଙ୍କ ପାଖରେ କେହି ନଥିଲେ, ଏକୁଟିଆ 70 ବର୍ଷରେ 40 ଟଙ୍କାରେ ଆମେରିକାରେ ଆରମ୍ଭ କଲେ, ଭାରତ ନାହିଁ, ଭାରତରେ କେହି ଜଣେ ସାହାଯ୍ୟ କରିନାହାନ୍ତି, ସେଠି ସେ ପୁରା ବିରକ୍ତ ହେଇ ପଳେଇଗଲେ, ବହୁତ ଚେଷ୍ଟା କରୁଥିଲେ, ଗୁରୁ ଭାଇମାନଙ୍କ ପାଖକୁ ଚିଠି ଲେଖିଛନ୍ତି, ସବୁ ସାହାଯ୍ୟ କରିଛନ୍ତି, କିଏ ତାଙ୍କୁ ସାହାଯ୍ୟ କଲେ, ଭଗବାନ ଚାହୁଁଥିଲେ ତାଙ୍କର ଯେଉଁ ରହିଛି ଶକ୍ତିଟାକୁ ସେଟାକୁ ପ୍ରକାଶ କରିବା ପାଇଁ। ଆସି ଯାଇକି ଯେତେବେଳେ ପହଞ୍ଚିଲେ ଭିଏତନାମ ସାଙ୍ଗରେ ୱାର ଚାଲିଛି, ଏଣେ ଇଂଲଣ୍ଡ ଇଂଲଣ୍ଡ ତାର ଇନ୍ଫ୍ଲୁଏନ୍ସଟା, ଆମେରିକାର ଇନ୍ଫ୍ଲୁଏନ୍ସଟା ଇଂଲଣ୍ଡରେ ପଡ଼ିଛି, ପ୍ରଭାବଟା ସବୁ ଯୁବକମାନେ ଗୋଟେ ବାହାରିଲେଣି, ଆମେ ଏବେ ଆଧ୍ୟାତ୍ମିକ ଲାଇନ୍କି ଯିବା, ସେମାନେ ସର୍ଚ୍ଚରେ ଥିଲେ, ଖୋଜୁଥିଲେ ସବୁ, ଆଉ ଯୋଗ ସେତେବେଳେ ଭାରତୀୟ ଯୋଗୀମାନେ କିଛି ଯାଇଥିଲେ ସେଠି ସବୁ ଆଶ୍ରମ କରିଥିଲେ, ଆରେ ଯେଉଁମାନେ ନିଶା ଖାଉଛନ୍ତି ମଦ ଖାଉଛନ୍ତି ସେ ଯୋଗ କରିସାରିବେ ପୁଣି ଯିବେ ନିଶା ଖାଇବେ, କ'ଣ ସେଟା କାମରେ ଲାଗିବ, ତାଙ୍କର ସ୍ପିରିଚୁଆଲ ଖୋଜି ଖୋଜି ଯୋଗ ପର୍ଯ୍ୟନ୍ତ ଆସିଥିଲେ, ଆଉ କିଛି ଜାଣିନଥିଲେ, ଖୋଜୁଥିଲେ ସେମାନେ ସ୍ପିରିଚୁଆଲ, ସେ ସମୟରେ ଠିକ୍ ପ୍ରଭୁପାଦ ସେ ସମୟରେ ଯାଇ ପହଞ୍ଚିଲେ ଆମେରିକାରେ, ଭଗବାନ ବ୍ୟବସ୍ଥା କରିଦେଇଛନ୍ତି। ଆଉ ଆମେରିକାରେ କେଉଁ କେଉଁ ମାନେ ସବୁ ଭଲ ଭଲ ଶିକ୍ଷିତ ଲୋକମାନେ ସେତେବେଳେ ଯୁବକମାନେ ସବୁ ପ୍ରଭୁପାଦ ଯାଇ ପହଞ୍ଚିଲା ବେଳକୁ ସଂସ୍କୃତ ପଣ୍ଡିତମାନେ ଆସିକି ପହଞ୍ଚିଗଲେ, ରିପୋର୍ଟର ମାନେ ଆସିକି ପହଞ୍ଚିଗଲେ, ଜଣେ ସବୁ ଭଲ ଭଲ କ'ଣ କୁହନ୍ତି ଏଡିଟର ଏଡିଟିଂ କରନ୍ତି, ସବୁ ଟାଇପ୍ କରିବା ଲୋକ ଆସିକି ପହଞ୍ଚିଗଲେ, ଆର୍ଟିଷ୍ଟ ଆସି କିଏ କିଏ ପହଞ୍ଚିଲା, ତୁମେ ଆମେ ଏତେ ଜଣ ଭକ୍ତ ଗୋଟେ ମୃଦଙ୍ଗ ବଗେଇ ଯାଉ ଡାକିଲ, କିଏ ଆସରେ ମୃଦଙ୍ଗ ବଜ, କିଏ ମୃଦଙ୍ଗ ବଜ, କିଏ ଗୋଟେ କୀର୍ତ୍ତନ ଗାଇବ, କୀର୍ତ୍ତନ ଗାଇବ କିଏ ନାହିଁ, କିଏ ଗୋଟେ ଆର୍ଟ କଲ, କିଏ ରୋଷେଇ କଲ, ଦେଖ ଜଣେ ଭକ୍ତକୁ ଡାକିଲେ ସେ ସବୁ କାମ କରିପାରିବନି, ବା ତୁମେ ଯାଇ ଗୋଟେ କେଉଁଠି କାମ କରିବାରୁ ତୁମେ 5 ଲୋକକୁ ଯୋଗାଡ଼ିଆ କରିବାକୁ ପଡ଼ୁଛି, ତା ଭିତରେ କିଏ ଅଧା ଆଇଲା କିଏ ଅଧା ନ ଆଇଲା, କିନ୍ତୁ ଆମେରିକାରେ ଯାଇ ପ୍ରଭୁପାଦ ପହଞ୍ଚିଲା ବେଳକୁ ସେଇଟା କରିବେ ନା, କୃଷ୍ଣ ଚେତନା ତାଙ୍କ ପାଇଁ ଯାହା ଯାହା ଦରକାର, ଗ୍ରନ୍ଥ ଟ୍ରାନ୍ସଲେସନ ପାଇଁ ଶିକ୍ଷିତ ଲୋକ ଦରକାର, ଟାଇପ୍ ବାଡ଼ିବା ପାଇଁ ଲୋକ ଦରକାର, ପ୍ରେସ୍ ପ୍ରିଣ୍ଟିଂ ପାଇଁ ବହି ଲୋକ ଦରକାର, ପେଣ୍ଟିଂ କରିବା ପାଇଁ ଲୋକ ଦରକାର, ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଲୋକ ଦରକାର, କୀର୍ତ୍ତନ କରିବା ପାଇଁ ଲୋକ ଦରକାର, ସଂସ୍କୃତରେ ଅନୁବାଦ କରିବା ପାଇଁ ଲୋକ ଦରକାର, ସବୁ ଆସି ଜୁଟିଗଲେ ଭଗବାନ ପୁରା, କାରଣ ନିଜ ଲୋକ ଆଣିଛନ୍ତି ନା ଏ ଜଗତରେ, ଏଇଟା ପ୍ରତିଷ୍ଠା କରିକି ଯିବେ କୃଷ୍ଣ ଚେତନାକୁ, କେବଳ ସେତିକି ନାହିଁ, ମୁଁ ଆଜି ପଢ଼ୁଥିଲି ପୂର୍ବ ଯେତେବେଳେ ଦେଖିଲେ ଆରେ ଏମାନଙ୍କୁ ମୁଁ ଭକ୍ତ କରିବି, କିନ୍ତୁ ଏମାନଙ୍କ ଶାଢ଼ୀ ପିନ୍ଧିନାହାନ୍ତି, ଶାଢ଼ୀ କେଉଁଠୁ, ଶାଢ଼ୀ ସେମାନେ ଥିଲା କି ତାଙ୍କ, ଇଣ୍ଡିଆନ୍ ଷ୍ଟୋରକୁ ଗଲେ ଯାଇ ଶାଢ଼ୀ ପାଇବେ, ଆରେ ଭାରି ଏକ୍ସପେନ୍ସିଭ, ଏ ଆମର ଏଠୁ ଯାଉଛୁ ନା ସେଠିକି ଶାଢ଼ୀ, ପୂର୍ବତ ପଠାଉଥିଲେ, ପୂର୍ବତଙ୍କର ପାଖରେ ଶ୍ୟାମସୁନ୍ଦର ପ୍ରଭୁ ଥିଲେ ଆଉ କିଛି ଭକ୍ତ ଥିଲେ, ପୂର୍ବତ ଯେତେବେଳେ ଭାରତକୁ ଆସିଥିଲେ ତାଙ୍କ ହାତରେ ବିଦେଶୀ ଭକ୍ତମାନେ ସବୁ ଶାଢ଼ୀ କିଣିକି ଦେଇଥିଲେ, ଗୋଟେ ବିଶାଳ ବଡ଼ ଲଗେଜରେ ପ୍ରଭୁପାଦ ଧରିକି ଯାଇଥିଲେ, ତାଙ୍କ ସାଙ୍ଗରେ ଟ୍ରାଭେଲିଂ ଯିଏ କରେ ସେକ୍ରେଟାରୀ ଧରିକି ଯାଇଥିଲେ, ଯେ ପ୍ରଭୁପାଦ କେତେ ପରିଶ୍ରମ କରୁଛନ୍ତି, ମାତାଜୀମାନଙ୍କ ପାଇଁ ଶାଢ଼ୀ ସବୁ ନେଇକି ଯାଇଛନ୍ତି, ତାଙ୍କ ଶିଷ୍ୟ ସେକ୍ରେଟାରୀ କହନ୍ତି ତୁ ଶାଢ଼ୀ ନେଇ, କାରଣ ସେମାନଙ୍କ ଶାଢ଼ୀ ନାହିଁ ନା ଇଣ୍ଡିଆନ୍ ଷ୍ଟୋର୍ରେ ବହୁତ, ସେଠି ବିଦେଶରେ ଯେଉଁ ଇଣ୍ଡିଆନ୍ ଷ୍ଟୋର୍ ଆମର ସେ ଯେଉଁ ଏଇ ବାଲିଫାଲିରେ ମୁଁ ଯାଏ ଦେଖେ, ଆମ ଯଦି ତୁମେ ଗୋଟେ ଇଣ୍ଡିଆନ୍ ଜିନିଷ ମସଲା ଖୋଜିବ ହର ଡାଲି ଖୋଜ, ତାଙ୍କର ହର ଡାଲି ଖାଆନ୍ତି, ତୁମେ ହର ଡାଲି ଖୋଜିବ ମାନେ ଇଣ୍ଡିଆନ୍ ଷ୍ଟୋର୍ ଯିବାକୁ ପଡ଼ିବ, ସେଥିପାଇଁ ତୁମକୁ 100 କିଲୋମିଟର ଯିବାକୁ ପଡ଼ିବ, ଆଉ ଏଇଠି 100 ଟଙ୍କାରେ ମାନେ ସେଠି 500 ଟଙ୍କା ଟ୍ୟାକ୍ସ ଫ୍ୟାକ୍ସ ପଡ଼ୁଛି, ଟ୍ରାନ୍ସପୋର୍ଟ ହେଉଛି, ସେଠି ଯେଉଁ ଇଣ୍ଡିଆନ୍ ଷ୍ଟୋର୍ କ୍ଲଥଟା ଏତେ ଦାମ୍, ପ୍ରଭୁପାଦ ଯେତେବେଳେ ପହଞ୍ଚିଲେ ସବୁଥିରେ, ଏଠି ତାଙ୍କ ସେକ୍ରେଟାରୀ ପ୍ରଭୁପାଦଜୀ ସେବକ ଥିଲେ, ସେ ସବୁ ସମସ୍ତଙ୍କ ଯେତେ ଜଣ ମାତା ଯାଇଛନ୍ତି ତାଙ୍କ ପାଇଁ ସବୁ ସାଇଡ଼ରେ ସବୁ ଲେଖା ହେଇଛି, ତାଙ୍କ ନାମ ସମସ୍ତଙ୍କ ସାଇଡ଼ରେ ନାମ ଲେଖା ହେଇଛି, ଇଏ ଗୋବିନ୍ଦ ଦାସୀ, ଆଙ୍କର ଇଏ ମାଳିନୀ ଦାସୀ, ସମସ୍ତଙ୍କ ନାମ ଲେଖା ହେଇଛି, ସେ ତାଙ୍କ ନିଜ ନିଜ ଚଏସ୍ କରି ସମସ୍ତଙ୍କ ନାଁ ସବୁ ଲେଖିଦେଇଛନ୍ତି। ପ୍ରଭୁପାଦ ଯାଇ ପହଞ୍ଚିଲେ ମନ୍ଦିରରେ, ଆମେରିକାରେ ପହଞ୍ଚିଲେ, ସେ ସବୁ ନୂଆ ନୂଆ ଭକ୍ତ, ସେ ଗୋଟିଏ ଶାଢ଼ୀକି ସବୁବେଳେ ସେମାନେ ସେମିତି ପିନ୍ଧନ୍ତି, କ'ଣ କରିବେ, ଘର ନାହିଁ କିଛି ନାହିଁ, ପ୍ରଭୁପାଦ ସାହାଯ୍ୟ କରୁଛନ୍ତି, ଗ୍ରନ୍ଥ ବିତରଣ କରୁଛନ୍ତି, କମ୍ ବଡ଼ କଷ୍ଟ ପ୍ରଭୁପାଦ ମିଶନ କରୁନାହାନ୍ତି। କିନ୍ତୁ ଆଜି ଜଣେ ଭକ୍ତ ଯେ ତିଲକ ମାଳି ଲଗୁଛି ଇସ୍କନ ରହୁଛି, କେବେ ଚିନ୍ତା ବି କରୁନି, କେୟାର କରୁନି ମନିକି, ଏଇଟା ଗୋଟେ ଦୁଃଖ, ସବୁଠୁ ଦୁଃଖ ହେଉଛି ଏଇଟା, ଏମାନେ କ'ଣ ମଣିଷ ହେବେ, କ'ଣ ପ୍ରଭୁପାଦଙ୍କୁ ବୁଝିବେ, କେହି ଜଣେ ଚିନ୍ତା ବି କରୁନି, ଆଜି କ'ଣ ହେଉଛି ଫୋପାଡ଼ି ଦିଅ, ଆଜି ଟଙ୍କା ଆସିଲା, କିଏ ବି ଭକ୍ତ ଗୋଟେ ପଇସା ଦେଉଛି ତା ମୂଲ୍ୟ ବି ବୁଝିପାରୁନି, ଲାଇଟ୍ ଚାଲିଛି, ଫ୍ୟାନ୍ ଚାଲିଛି, କିଏ କୁଆଡ଼େ ୟୁଜ୍ କରିଦେଉଛି, କିଏ କେୟାର ବି କିଛି ନାହିଁ, କେତେ ପଇସା ଖର୍ଚ୍ଚ ହେଉଛି, ଆରେ ଜାଣିବା ଦରକାର ପ୍ରଭୁପାଦ କେତେ କଷ୍ଟ, ପ୍ରଭୁପାଦ କୁହନ୍ତି ମୋର ବ୍ଲଡ୍, ଏଇଥିପାଇଁ ଭକ୍ତଙ୍କର ଭଜନ ହେବନି, ସେ ଜାଣିପାରୁନାହାନ୍ତି ମୁଁ କାହା ଘରେ ରହିଛି, ଯେମିତି ଘର ପଇସାଟା ଯଦି ଜଣେ ନଷ୍ଟ କରେ ବାପ ମନ ଦୁଃଖ କରେ, ଏ ପ୍ରଭୁପାଦଙ୍କର ସବୁ ଆମକୁ କେହି ଦେଉନାହାନ୍ତି, କିଏ ଚିହ୍ନିଛି, ତୁମେ ତେଲ କମାଳି କାଲି ଲିଭେଇ ଦିଅ, ତୁମକୁ କିଏ ପଚାରିବେନି, ପ୍ରଭୁପାଦଙ୍କର ତାଙ୍କର ଭଜନର ବଳଟା ଆଜି କାର୍ଯ୍ୟ କରୁଛି, ତାଙ୍କ ଶକ୍ତିଟା ଆଜି କାର୍ଯ୍ୟ କରୁଛି, ତାଙ୍କର ଶକ୍ତିଟା କାର୍ଯ୍ୟ କରୁଛି, ତାଙ୍କୁ ଯେତେବେଳେ ପ୍ରଭୁପାଦଙ୍କୁ ଆମେ ଠିକ୍ ସମ୍ମାନ ନ ଦେଇପାରିବା ସେତେବେଳେ ସମସ୍ତ ପ୍ରୋବ୍ଲେମ୍ ଆସେ, ଯେତେବେଳେ ସୁଧ ଭକ୍ତଙ୍କୁ ଆମେ ସମ୍ମାନ ନ ଦେଇପାରିବା ସବୁ ପ୍ରୋବ୍ଲେମ୍ ଆସିକି ପହଞ୍ଚିବ। ଭକ୍ତ ସମାଜରେ ସବୁଠୁ ବଡ଼ ପ୍ରୋବ୍ଲେମ୍ ଏଇଟା, ଖାଇବା ଚାଲିଥିବ, ବିବାହ ଚାଲିଥିବ, ପୂଜା ଚାଲିଥିବ, ସବୁ ଚାଲିଥିବ, କିନ୍ତୁ ସ୍ପିରିଚୁଆଲ୍ ପ୍ରୋବ୍ଲେମ୍ ଷ୍ଟାର୍ଟ ହୁଏ ଯେତେବେଳେ ଆମେ ସୁଧ ଭକ୍ତଙ୍କୁ ସମ୍ମାନ ନ ଦେଇପାରିବା, ତାଙ୍କର ଦ୍ୱାରା ସବୁ ହେଇଛି, ତାଙ୍କ ଦ୍ୱାରା ଭଗବାନ ଏଠି ଆସିଛନ୍ତି, ତାଙ୍କ ଦ୍ୱାରା ଶାସ୍ତ୍ର ପ୍ରକଟ ହେଇଛନ୍ତି, ତାଙ୍କୁ ଆମେ ପ୍ରପର୍ ରେସ୍ପେକ୍ଟ ଦେଇପାରିଲେ ନା, ଆଉ ସବୁ ଅନୁଷ୍ଠାନ ଗୁଡ଼ିକ ପ୍ରାଣହୀନ ହେଇଯିବ। ଜେନେରାଲ ଜଣେ ଶୁଦ୍ଧ ଭକ୍ତଙ୍କୁ ଇମ୍ପୋର୍ଟାନ୍ସ ଦେଇପାରିଲ ନା, ତାର ଯେତେ ପ୍ରକାର ଭକ୍ତିର ଅନୁଷ୍ଠାନ, ଯେତେ ପ୍ରକାର ପ୍ରିଚିଂ, ଯେତେ ପ୍ରକାର ଆକ୍ଟିଭିଟି ସବୁ ହେଉଛି ଜିରୋ, ସେଟା ବାହାରକୁ ପୁରା ଥିବ କିନ୍ତୁ ତା ଜୀବନ ନାହିଁ, ଜୀବନ ନଥିବ, କାହିଁକି ଭଗବାନଙ୍କୁ ଯଦି ଜାଣିବା ପାଇଁ ଜଣେ ଚାହେଁ, ଭଗବାନଙ୍କୁ ଯଦି ଦେଖିବା ପାଇଁ ଜଣେ ଚାହେଁ, ସେ ଶୁଦ୍ଧ ଭକ୍ତଙ୍କୁ ଆଗେ ଦେଖିବ, ତାଙ୍କ ପାଖରେ ତାଙ୍କର ଶକ୍ତିକୁ ଆଗ ଅନୁଭବ କରିବ, କ'ଣ ସେ କରିଛନ୍ତି, ମୋ ଦ୍ୱାରା ହେଇପାରିବ, ତୁମେ ଗୋଟିଏ ଲୋକ ତୁମ ବାପାଙ୍କୁ ପରିବର୍ତ୍ତନ କଲ, ଯାଅ ତୁମ ସାଙ୍ଗକୁ ପରିବର୍ତ୍ତନ କର, ତୁମ ପୁଅକୁ ପରିବର୍ତ୍ତନ କର, ତୁମ ସ୍ତ୍ରୀକୁ ପରିବର୍ତ୍ତନ କର, ତାପରେ ତୁମେ ଆସି କୁହ ତୁମେ କିଭଳି ଭକ୍ତ, ତୁମେ ତୁମ ନିଜ ଲୋକ ପରିବର୍ତ୍ତନ କରିପାରୁନ, ତୁମେ କୁହନି ମୁଁ ଭକ୍ତ ବୋଲି, ସେ ନିଜ ଲୋକକୁ ନୁହେଁ, ସେ ଯାହାକୁ ପରିବର୍ତ୍ତନ କରିଥିଲେ ଭଗବାନ ପାଇଁ ଅସମ୍ଭବ ଥିଲା, ରାସ୍ତା କଡ଼ରୁ ଯେଉଁମାନେ ନିଶା ଖାଇକି ପଡ଼ୁଥିଲେ ସେମାନଙ୍କୁ ଉଠେଇକି ଆଣି ଭକ୍ତ କରିଛନ୍ତି, ତୁମେ କର ତୁମ ପିଲାକୁ, ଆମେ ଆମ ଭାଷା ହେଇକି, ଆମ ଗ୍ରାମୀଣ ଲୋକ ହେଇକି, ଆମ ସଂସ୍କାର ହେଇକି, ଜଣେ ଆଧ୍ୟାତ୍ମିକବାଦୀ ଲୋକକୁ ବି ବୁଝେଇ ହଉନି, ଶକ୍ତିରୁ ଜଣା, ଭଗବାନଙ୍କ ଶକ୍ତିରୁ ଦେଖ, ସାଧୁଙ୍କୁ ଅଲଗା କୋଉ ଚିହ୍ନି ପାରିବନି, ଭଗବାନ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି, ଏମିତି ବ୍ୟବସ୍ଥା 1877 ଆରମ୍ଭ କଲେ, 1896 କ'ଣ ସରି, ହଁ 1896 ଭିତରେ ପୁରା ସମଗ୍ର ବିଶ୍ୱ 12 ଥର ଭ୍ରମଣ କରି, ଏ ଶାଢ଼ୀ କଥା ମୁଁ କହୁଥିଲି ନା, ଶାଢ଼ୀ ନିଜେ ନେଇକି ଯାଉଥିଲେ, ନିଜେ କିଚେନ୍ରେ ପ୍ରଭୁପାଦ ଶିଖଉଥିଲେ ରୋଷେଇ, ଏମିତି ରୋଷେଇ କର, ସେ ରୋଷେଇ ସେମାନେ ରୋଷେଇ କରନ୍ତିନି, ପ୍ରାୟ ସମୟରେ ଡ୍ରାଏ ଫ୍ରୁଟ୍, କେଉଁ ଦିନ ଗୋଟେ ରୋଷେଇ କରି 7 ଦିନ ତାକୁ ରଖିବେ ଫ୍ରିଜ୍ରେ, ଏତେ ସମୟ ରୋଷେଇ କହିବେ, ଏତେ ସମୟ ଗୋଟେ କ'ଣ ରୋଷେଇ ଦେବା, ପ୍ରଭୁପାଦ ନିଜେ ଶାଢ଼ୀ ସେବକ ସବୁ ଖୋଲିଲେ ଶାଢ଼ୀ, ଭଗବାନଙ୍କୁ ଭଗବାନଙ୍କର ସେବା ଯେଉଁମାନେ କରୁଛନ୍ତି, ଭଗବାନଙ୍କ ଜଣେ ଭକ୍ତ କରିବା ପାଇଁ ପ୍ରଭୁପାଦ ନିଜେ ଶାଢ଼ୀ ସବୁ ଧରିକି ଯାଇଥିଲେ ବିଦେଶରୁ, ପ୍ରଭୁ ବିରାଟ ବିଶାଳ ବଡ଼ ଲଗେଜ୍ ତା ଦେହରେ ଲେଖାଥିଲା ଶ୍ରୀଲ ପ୍ରଭୁପାଦ, ସେବକ କଲେ ପ୍ରଭୁପାଦ ସବୁ ଶାଢ଼ୀ ଗୁଡ଼ାକ ଆଣିଲେ, ପ୍ରଭୁପାଦ ଅର୍ଡର୍ ଯଦି ନେଇ ଆସ ତାଙ୍କର ସବୁ ଶାଢ଼ୀ ନେଇକି ଯିବା ଆମେ ଯେତେବେଳେ ଇଣ୍ଡିଆରୁ ଯିବା, ସେ ଶାଢ଼ୀ ଗୁଡ଼ା ଖୋଲା ହେଲା ଟ୍ରଙ୍କରୁ, ସବୁ ସମସ୍ତ ନାଁ ଲେଖା ହେଇଛି, ପ୍ରଭୁପାଦ ସବୁଗୁଡ଼ା ଚିରି ଦେଉଥିଲେ, ସେ ନାଁ ଗୁଡ଼ା ସବୁ ଚିରି ଦେଉଥିଲେ, ଗୋଟେ ସବୁ ଚିରି ଦେଉଥିଲେ, କାହିଁକି ନା ସିଏ ଭକ୍ତ ତାର ଚଏସ୍ କରିଛି, ଏଇ ଏଇ ଶାଢ଼ୀଟା ଏଇ ମାତାଜୀ ପାଇଁ, ଏ ଶାଢ଼ୀ ପ୍ରଭୁପାଦ ସେଇଟା ସବୁ ଚିରି ଦେଉଥିଲେ, ନାଁ ପଡ଼ୁନଥିଲେ, ସବୁ ଚିରି ଦେଉଥିଲେ, ତାଙ୍କର ଯେଉଁଟା ଚଏସ୍ ଥିଲା ଡାକି ଜଣ ଜଣଙ୍କୁ ଦେଉଥିଲେ, ସେ ଦେଖୁଥିଲେ ଏ ଶାଢ଼ୀ ଆଚ୍ଛା ନିଅ, ପୁଣି ଦେଖୁଥିଲେ ଆଚ୍ଛା ତୁମେ ନିଅ, ମାନେ ନିଜର ଝିଅ ଠାରୁ, ସେଥିପାଇଁ ସେମାନେ ଆଜି ପର୍ଯ୍ୟନ୍ତ ପ୍ରଭୁପାଦ ଭୁଲି ପାରନ୍ତିନି। ଆରେ ଭକ୍ତ ବହୁତ ଲୋକ ବନାଉଛନ୍ତି, ବହୁତ ଲୋକ ଭକ୍ତ ବନାଉଛନ୍ତି, କିନ୍ତୁ ହୃଦୟକୁ ଜିତି ହେବନି, ପ୍ରଭୁପାଦ ଯେମିତି ତାଙ୍କୁ ଜିତି ଯାଇଥିଲେ, କାହିଁକି ଜିତିଲେ, ତାଙ୍କ ପାଖରେ ଭଗବାନଙ୍କର ଅନାବିଳ ପ୍ରେମ ଥିଲା, ଜ୍ଞାନ ଦ୍ୱାରା କାହାକୁ ଜିତି ହୁଏ ନା, ଜ୍ଞାନ ଦ୍ୱାରା ସରପ୍ରାଇଜ୍ କରାଯାଏ, ଆମର ଜ୍ଞାନ ଅଛି, ଆମେ ଜ୍ଞାନ ଦ୍ୱାରା ଆଉ ଗୋଟେ ଲୋକକୁ ଦବେଇକି ରଖିଦେବା, ସେ ଆମ ଆଗରେ କଥା କହିପାରିବନି, ହୃଦୟଟାକୁ ଆଣିପାରିବନି, ହୃଦୟଟା ପ୍ରେମର ସ୍ନେହର ଆସି, ଜ୍ଞାନ ଅଛି, ତୁମେ ପଣ୍ଡିତ ଅଛ, ତୁମର କିଛି ପ୍ରଭାବ ଅଛି, ପୋଷ୍ଟ ଅଛି, ତୁମେ କ'ଣ କରିବ? ଗୋଟେ ଲୋକକୁ ସରପ୍ରାଇଜ୍ କରି ରଖିବ, ସେ କିଛି ତୁମ ବିରୁଦ୍ଧରେ କହିପାରୁନି ବା ତୁମର ଅଧୀନ ହେଇକି ରହିବ, କିନ୍ତୁ ପ୍ରାଣ ଦେଇପାରିବନି। ପ୍ରାଣ ଅଧୀନରେ ଆମେ ସମସ୍ତେ କରିଦେଇପାରିବ, ଆମର ପାୱାର ବଳରେ, ଧନ ବଳରେ, ଜ୍ଞାନ ବଳରେ, ପାଣ୍ଡିତ୍ୟ ବଳରେ ହୃଦୟଟାକୁ ଜିତିପାରିବ। ହୃଦୟଟା କେବଳ ଶୁଦ୍ଧ ଭକ୍ତମାନେ ଜିତନ୍ତି, କାହିଁକି ତାଙ୍କ ପାଖରେ ଅନାବିଳ ପ୍ରେମଟା ଅଛି, ଭଗବାନଙ୍କ ପ୍ରେମଟା। ସେ ଗୋଟେ ଜୀବକୁ ଯେତେବେଳେ ଭଲ ପାଆନ୍ତି, ସେଟା ଟ୍ରୁ ଲଭ। ଆମକୁ ଏଇଟା କିଏ ଦେଇପାରିବେନି, ଆମ ପାଖରେ ତ ନାହିଁ, ଆମେ କାହାକୁ ଦେବା? ନା ମା ପୁଅକୁ ଦେଇପାରିବ, କେହି ଜଗତରେ ଦେଇପାରିବେନି। ତାଙ୍କ ପାଖରେ ତ କୃଷ୍ଣ ପ୍ରେମଟା ନାହିଁ, କିଏ କାହାକୁ ପ୍ରକୃତ ପ୍ରେମଟା କିଏ ଦେଇପାରିବ? ଜଣେ ଶୁଦ୍ଧ ଭକ୍ତ ହିଁ ଦେଇପାରିବ। ହଁ, ସେଇଟା ଭଗବାନଙ୍କର ଦତ୍ତ, ଭଗବାନ ତାଙ୍କୁ ଦେଇଛନ୍ତି। ଭଗବାନ ଗୋଟେ ଜୀବକୁ ଯେମିତି ଭଲ ପାଆନ୍ତି ସେ ସେମିତି ଭଲ ପାଆନ୍ତି, ସେଇଟା ଆଉ କାହା ପାଖରେ ନାହିଁ। ସେଥିପାଇଁ ଆମେ ଶୁଦ୍ଧ ଭକ୍ତଙ୍କୁ ଭଲ ପାଉ, ଆଉ ତାଙ୍କୁ ଯେ ନ ଜାଣିପାରିବ ତାର ଜୀବନ କିଛି ନାହିଁ। ପୂର୍ବସୁ ଏଇଭଳି ଏଇ ମିଶନ ତିଆରି କରିଛନ୍ତି। ପୂର୍ବଦଙ୍କ ଲୀଳାମୃତ ସମସ୍ତେ ପଢିବା ଦରକାର। ପୂର୍ବଦ କେତେ ତାଙ୍କ ଯେଉଁ ଲେଟର ଗୁଡ଼ିକ ଲେଖୁଛନ୍ତି କେତେ ସୁନ୍ଦର ଭାବରେ ଲେଖୁଛନ୍ତି, ମୁଁ ପଢୁ ଏବେ ତିଆରି କରୁଥିଲି, ବାରମ୍ବାର ସେ ଲେଖୁଛନ୍ତି, ସେ ଜଣେ ମାତାଜୀ ବାରମ୍ବାର ଲେଖୁଛନ୍ତି, ସେ ତାଙ୍କ ମ୍ୟାରେଜ କଥା କହୁଛନ୍ତି। ପୂର୍ବଦ କହୁଛନ୍ତି, ଦେଖ ତୁମେ ବହୁତ ଜଣେ ଭଲ ଝିଅ, ସବୁବେଳେ ଚେଷ୍ଟା କର କୃଷ୍ଣଙ୍କ ପତି ରୂପରେ ପାଇବା ପାଇଁ। କେତେ 70 ବର୍ଷ ବୟସରେ ସେ କେତେ ଏନ୍ଗେଜମେଣ୍ଟ ରହୁଥିଲେ, କିଏ କେତେ ପ୍ରକାର କ୍ୱେଶ୍ଚନ୍ କରୁଥିଲେ, କେତେ ବଡ଼ ମ୍ୟାନେଜମେଣ୍ଟ, କେତେ ବଡ଼ ଜିନିଷ ଆଉ ସବୁ ଜାଣିପାରୁଥିଲେ। ଗୋଟେ ମନ୍ଦିର କିଣିବାର ଥିଲା, ବହୁତ ପଇସା, ପ୍ରପଦ ବାରବାର ଲେଖୁଛନ୍ତି ସେ ଲେଟର, ମୁଁ ବାରବାର ସେ ଲେଟର ଗୁଡ଼ାକ ଚେକ୍ କରୁଥିଲି। ପ୍ରପଦ ବାରବାର କହୁଛନ୍ତି ସେ ଖେଳ କିଣୁନି, ସେ ଗୋଟେ ଚିଟର, ଆଗେ ଏଇ ପ୍ରିନ୍ସିପଲରେ ତୁମେ ତା ସାଙ୍ଗରେ କନ୍ସଲ୍ଟ କର, ଏଭଳି ଭାବରେ କର, ପଇସା ମୋତେ ଆଡ଼ଭାନ୍ସ ଦିଅନି। ପ୍ରପଦ ସବୁ ଜାଣିଛନ୍ତି, ବିଶ୍ୱର ସବୁ ରାଜନୀତି ବିଷୟରେ ପଚାର ସେ ଜାଣିଛନ୍ତି, ସାଇନ୍ସ ବିଷୟରେ ପଚାର, ଆପଣ ଯାହା ପଚାରିବେ ପ୍ରପଦ ସବୁ ଜାଣିଛନ୍ତି। ଭଗବାନ ତାଙ୍କୁ ଏମିତି, ଭଗବାନଙ୍କ ଲୋକ ନା ଏମିତି ସବୁ ସବୁଥିରେ ପୂର୍ଣ୍ଣ କରିକି ନେଇଥିଲେ। ସେଥିପାଇଁ ସେ ଆମେରିକାର ବିଜୟ ଧ୍ୱଜା ଉଡ଼େଇକି ଆଇଲେ। ଆମେରିକାର କିଏ ବିଜୟ ଧ୍ୱଜା ଉଡ଼େ? ଆମେରିକା ଲୋକ ଆମେରିକାରେ ପାରନ୍ତିନି, ଆମେରିକା ଲୋକ ଆମେରିକା ଲୋକଙ୍କୁ ପାରିବେନି। ସେ ସବୁ ସବୁ ଜାଣିଥିଲେ, ସାଇନ୍ସ, ଫିଲୋସଫି, ହିଷ୍ଟ୍ରି, ପଲିଟିକ୍ସ, ଏ କଂଗ୍ରେସ କେମିତି ବିଭାଜନ ହେଲା, କ'ଣ ହେଲା, ମହାତ୍ମା ଗାନ୍ଧୀ ହିଷ୍ଟ୍ରି ସେଥିରେ ସବୁ ଜାଣିଛନ୍ତି, ସେ ସବୁ କହିଦେଇଛନ୍ତି। ଆଧ୍ୟାତ୍ମିକ ଜ୍ଞାନ କ'ଣ ତାଙ୍କର, ସଙ୍ଗୀତ, ହାରମୋନିୟମ, ମୃଦଙ୍ଗ, କିଚେନ୍, ରୋଷେଇ କରିବା, ଶେଷ କ'ଣ, ଆଉ ଆଉ କ'ଣ ବାକି ରହିଛି, ପୂଜା କ'ଣ ନ ଜାଣିଛନ୍ତି, ସବୁ ଜାଣିଛନ୍ତି। ଭଗବାନଙ୍କ ଶକ୍ତିରେ ପୁରା ଆବେଶ ଥିଲେ। ପୂର୍ବଦ କହୁଛନ୍ତି ତୁମେ ସେ ମନ୍ଦିର କେବେ କିଣନି, ତୁମେ ଲୟର ସହିତ ଏମିତି କନସଲ୍ଟ କର, ୟା କର, ତା କର, ଏମିତି ସବୁ ଗଲା ପରେ ସେମାନେ ଟ୍ୱିଷ୍ଟ କରିଦେଲେ, ଆଡ଼ଭାନ୍ସ ଦେଇଦେଲେ, ସେ ଲୋକ ପଇସା ନେଇଗଲା, କେତେ 5000, ସେ ସମୟରେ $5000 ନା କେତେ ଏମିତି ନେଇଗଲା। ସେ ଗୋଟେ ଘର କିଣିବାର ଥିଲା, ଠକିଦେଲା। ପ୍ରଭୁ ସେଠି ତାଙ୍କ ଲେଟର ଲେଖୁଛନ୍ତି, ମୁଁ ତୁମକୁ ବାରମ୍ବାର କହିଛି ଏଇଟା କରନି ବୋଲି, ଏଇଟା କୃଷ୍ଣ ତୁମକୁ ଟିଚିଂସ ଦେଲେ, ତୁମେ କେମିତି ସାଧୁଗୁରୁଙ୍କୁ ମାନୁନ? ଦେଖା ସେମାନେ ସବୁ ଜାଣିପାରୁଥିଲେ, ଦେଖ ପ୍ରଭୁପାତ କେମିତି ତ୍ରିକାଳ ଦର୍ଶ କହିଦେଉଥିଲେ, ଏଇଟା ଏଆ ଏଆ ହବ। ପ୍ରଭୁପାତ ଯାହା ଯାହା କହିଥିଲେ, ଓକିଲ ଏ ହିସାବରେ ତୁମକୁ ଚିଟିଂ କରିବ, ସେଇଟା ହିଁ ହେଲା। ସେଥିପାଇଁ ସେମାନେ ପ୍ରଭୁପାଦଙ୍କ ନାଁ କହିଲେ ତାଙ୍କ ପାଦ ଦଳ ସାଙ୍ଗେ ସାଙ୍ଗେ, ଯେତେବେଳେ ପ୍ରଭୁପାତ କହିଛନ୍ତି ମାନେ ୟେସ୍, ଆଉ ଯୁକ୍ତି କରିବେନି। କୃଷ୍ଣ କହିଛନ୍ତି ମାନେ ସେ ଶାସ୍ତ୍ର ଦେଖେଇବେ, କୃଷ୍ଣଙ୍କ କଥାଟାକୁ ପ୍ରଭୁପାଦଙ୍କ ମୁଖରେ କହିବାକୁ ପଡ଼ିବ। ଆଉ ଏଇଟା ହଉଛି, ଇଏ ହଉଛି ପ୍ରକୃତ ବୈଦିକ ପରମ୍ପରା। ଆମେ ଭଗବାନଙ୍କ କଥା କହିବା ସାଧୁ ମୁଖରେ କହିବା, ପଣ୍ଡିତ ମାନେ ଭଗବାନଙ୍କ କଥା କୁହନ୍ତି ତାଙ୍କ ମୁଖରେ କୁହନ୍ତି, ତାଙ୍କର ଜ୍ଞାନ ଅଛି ତା ଜ୍ଞାନରେ କହିଲେ, ଆମର ସେ ପରମ୍ପରା ନୁହେଁ। ଆମେ ଭଗବାନଙ୍କ କଥା କହିବୁ ସାଧୁ ମୁଖରେ କହିବୁ। କୃଷ୍ଣ ସାଧୁ କ'ଣ କହିଛନ୍ତି, ଏ ଶ୍ଳୋକର ଅର୍ଥ ସାଧୁ କ'ଣ କହୁଛନ୍ତି, ଆମେ ସାଧୁ କଥା କହୁନା, ସେଥିପାଇଁ ଆମେ ବକ୍ତା ନୁହଁ। ପଣ୍ଡିତ ଜଣେ ବକ୍ତା ବୋଲି କୁହନ୍ତି, ଆମର କେହି ବକ୍ତା ନୁହନ୍ତି। ବକ୍ତା ଆମେ କ'ଣ, ବକ୍ତା ବକ୍ତା କ'ଣ, ଆମେ ଯାହା ଶୁଣିଛେ, ଯାହା ସାଧୁ କହିଛନ୍ତି, ଯାହା ପ୍ରଭୁପାଦ କହିଛନ୍ତି, ଯାହା ଆମେ ସେଇଟାକୁ କହୁଛେ। ଆମେ ବକ୍ତା କେମିତି ହେଲେ, ଆମେ କ'ଣ ନୂଆ କିଛି ତିଆରି କରି କରୁଛେ? ଆମେ ବକ୍ତା ନୁହନ୍ତି, ସେଥିପାଇଁ ଆମେ ସମସ୍ତେ ଶ୍ରୋତା, ଶୁଣୁଛେ ଆଚାର୍ଯ୍ୟମାନଙ୍କର କଥା, ଆମେ ଆମର ସମସ୍ତେ ଶ୍ରୋତା, ଆମର ବକ୍ତା କିଏ ନାହାନ୍ତି? ପଣ୍ଡିତ ସମାଜର ବକ୍ତା, ଆମର ବକ୍ତା କିଏ ନାହାନ୍ତି? ଆମେ ସମସ୍ତେ ଶ୍ରୋତା, ଆମ ପରମ୍ପରା ଏଇଆ। ତେଣୁ ସେମାନେ ସବୁ ପ୍ରଭୁପାଦଙ୍କୁ ଜାଣିଥିଲେ, ସବୁ କେମିତି ପ୍ରଭୁପାଦ ସବୁ ଦେଖିପାରୁଥିଲେ ପ୍ରତ୍ୟକ୍ଷ ଭାବରେ, ପ୍ରଭୁପାଦ ଯାହା ଯାହା କହୁଥିଲେ ସେଇଆ ହେଉଥିଲା ପୁରା। ଆଉ ଏଭଳି 12 ବର୍ଷ ଭିତରେ ସମଗ୍ର ବିଶ୍ୱରେ ଏତେ ବଡ଼ ଆନ୍ଦୋଳନ ସୃଷ୍ଟି କଲେ, ଭଗବାନଙ୍କୁ ପ୍ରତିଷ୍ଠା କଲେ, ସବୁଆଡ଼େ କେତେ ସୁନ୍ଦର ସୁନ୍ଦର ମନ୍ଦିର ପୁରା ଜୀବନ ଦେଇଦେଉଥିଲେ। ଗୋଟେ ଆନ୍ଦୋଳନ ବିଶ୍ୱବ୍ୟାପୀ ଗୋଟେ ଆନ୍ଦୋଳନ ଚାଲିଥିଲା, ଯୁଆଡ଼େ ଯାଉଥିଲେ, ଯେମିତି ମୋ ଫେଣା ପାଖକୁ ଦେଖିଛନ୍ତି କ'ଣ ଭରମାନେ ଦୌଡ଼ନ୍ତି, ପ୍ରଭୁପାଦ ଯୁଆଡ଼େ ଯାଉଥିଲେ ଲୋକ, ପ୍ରଭୁପାଦ ଯାଇକି ପହଞ୍ଚିବା ପୂର୍ବରୁ ତାଙ୍କ ପାଖରେ କୀର୍ତ୍ତି ସବୁ ବୁଲୁଥିଲା ଯେ ଏଇଭଳି ଜଣେ ସାଧୁ ଆସୁଛନ୍ତି। ବଡ଼ ବଡ଼ ସାଇଣ୍ଟିଷ୍ଟ ମାନେ ଯିଏ ବି ଆସି କ୍ୱେଶ୍ଚନ୍ କରୁଥିଲେ, ପ୍ରଭୁପାଦ ସମସ୍ତଙ୍କୁ ଡିଫିଟ୍ କରୁଥିଲେ। କେବେ ନାହିଁ, କେବେ କାହା ସହ କମ୍ପ୍ରମାଇଜ୍ କରନ୍ତିନି। ଆଉ ସବୁଠୁ ପ୍ରଭୁପାଦଙ୍କର ବଡ଼ ଗୁଣ ହେଲା ସେ ମହାପ୍ରଭୁଙ୍କୁ ଏଷ୍ଟାବ୍ଲିଶ୍ କରିକି ଆସିଲେ, ମହାପ୍ରଭୁଙ୍କୁ, ଚୈତନ୍ୟ ମହାପ୍ରଭୁଙ୍କୁ। କୃଷ୍ଣଙ୍କ ଭଗବାନ ବୋଲି ସେମାନେ କାହିଁକି କିଛି କନସିୟସ୍ ଥିଲା ଯେ ଗୀତାରେ କୃଷ୍ଣ ଜଣେ ଅଛନ୍ତି ବୋଲି, କିନ୍ତୁ ଚୈତନ୍ୟ ମହାପ୍ରଭୁ ଅଛନ୍ତି ବୋଲି ବିଦେଶ ମାନେ ଜାଣିନଥିଲେ। କିନ୍ତୁ ତାଙ୍କ ଗୁରୁ କହିଥିଲେ ତୁମେ ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କର, ସେଥିପାଇଁ ସେ ସବୁ ଜାଗାରେ ଗୌର ନେତା ପ୍ରତିଷ୍ଠା କରିଛନ୍ତି। ଆଉ ମହାମନ୍ତ୍ର ଆଜିକାଲି ବିଭିନ୍ନ ପ୍ରକାର ଆମେ ପ୍ରିଚର ମାନେ ଆମେ ବିଭିନ୍ନ ପ୍ରକାର ବୁଲେଇ ବାଙ୍କେଇ କଥା କହୁଛେ, ପ୍ରଭୁପାଦ କିଛି କୁହନ୍ତିନି। ଇଏ ହେଲା ଆମ ଭିତରେ ପ୍ରଭୁପାଦ ଭିତରେ ପାର୍ଥକ୍ୟ। ଆମେ ଗୋଟେ ଭକ୍ତ ବୁଝା ନାହିଁ, ତୁ ଏମିତି କରିପାର, ଏମିତି ବୁଝା, ଏମିତି ପ୍ରଭୁପାଦ ସେମିତି କେବେ କହିନାହାନ୍ତି। ପ୍ରଭୁପାଦ ଗୋଟିଏ କଥା କହୁଥିଲେ, ଚାଣ୍ଡ ହରେ କୃଷ୍ଣ, ବାସ୍ ଫିନିସ୍, ଆଉ କିଛି ଆଡ଼ଜଷ୍ଟମେଣ୍ଟ ନାହିଁ। ତୁମେ କହିବ ମୁଁ ଟିକେ ଯୋଗ କରିମି, ଏକ ପ୍ରକାର ନନ୍ସେନ୍ସ ସିଧା ଆମେରିକା ଲୋକଙ୍କୁ, ଏଟା ତୁମେ କରିପାରିବନି। କୃଷ୍ଣଙ୍କୁ ଅଫରିଂ କରିକି ଭୋଗ ଖାଇବାକୁ ପଡ଼ିବ, ହରେ କୃଷ୍ଣ ମାମ, ଆଉ କିଛି ପ୍ରଭୁପାଦ କୁହନ୍ତିନି, ହରେ କୃଷ୍ଣ ଜପ କରିବାକୁ ପଡ଼ିବ। ସେକେଣ୍ଡ ୱେ କିଛି ଦେଇନାହାନ୍ତି, ଆମେରିକା ଭଳି ସିଟିରେ କେବଳ ଗୋଟିଏ କଥା, ହରେ କୃଷ୍ଣ। ସେଥିପାଇଁ ପ୍ରଭୁ ସବୁବେଳେ କୁହନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ପ୍ରଭୁ ସବୁବେଳେ କୁହନ୍ତି। ଆଉ କିଛି ତାଙ୍କର ପ୍ରିନ୍ସିପଲ୍ ନଥିଲା, ଆଉ କୌଣସି କଥା କୁହନ୍ତିନି, କେବଳ ଗୋଟିଏ ମହାମନ୍ତ୍ର କର, ମହାମନ୍ତ୍ର କର, ଅଲଗା କୌଣସି ଉପାୟ କୁହନ୍ତିନି। ଆଉ ସମଗ୍ର ବିଶ୍ୱରେ ଏ ଆନ୍ଦୋଳନ ସୃଷ୍ଟି କଲା ପରେ ତାଙ୍କ ସବୁଠୁ ପ୍ରଭୁପାଦଙ୍କର ବଡ଼ ଅବଦାନ ହେଲା ତାଙ୍କର ଗ୍ରନ୍ଥ, ସବୁଠୁ ବଡ଼ ଅବଦାନ। ସେଥିପାଇଁ ସେ କହିଛନ୍ତି ମୁଁ ବୃଦ୍ଧ ହେଇଗଲେଣି, ମୁଁ ଯେକୌଣସି ସମୟରେ ଯାଇପାରେ, କିନ୍ତୁ ତୋମାନଙ୍କର କାର୍ଯ୍ୟ ହେଲା ମୋର ମିଶନକୁ ତୁମେ ଚଳେଇ ନେବ। ପ୍ରଭୁପାଦ ଗୋଟିଏ କଥା କହିକି ଯାଇଛନ୍ତି, ମୁଁ ସେ ଭକ୍ତମାନଙ୍କୁ କହୁଥିଲି, ଦେଖ ଆମେ ବିଶୃଙ୍ଖଳା ହେଉଛେ ବା ଆମେ ପ୍ରଭୁପାଦ ସଂସ୍ଥାକୁ ସମ୍ଭାଳି ପାରୁନେ, ପ୍ରଭୁପାଦ ଗୋଟିଏ କଥା କହିଛନ୍ତି, ତୁମେ ଅଧିକା କିଛି ନ କର ମୋ ଦୁଃଖ ହେବନି, ତୁମେ 10-50 ସେଣ୍ଟର କରିପାରୁନ ମୋର କି ଦୁଃଖ ହେବନି, ମୋ ସଂସ୍ଥାକୁ ତୁମେ ଆଗେଇ ପାରୁନ ଦୁଃଖ ହେବନି, କିନ୍ତୁ ମୁଁ ଯାହା କରି ତାକୁ ନଷ୍ଟ କରେନି, ମୁଁ ଯାହା କରି ତାକୁ ନଷ୍ଟ କରେନି। ପ୍ରଭୁପାଦ ବହୁତ କଷ୍ଟ କରିକି ଗୋଟେ ଇସ୍କନ ଶବ୍ଦ ଏ ଯେଉଁ ସଂସ୍ଥା କରିଛନ୍ତି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ, ତାପରେ ଯେମିତି କଳଙ୍କ ନ ଆସେ, ତୁମେ ଅଧିକା କିଛି କରିପାରୁନ, ତୁମେ ଇସ୍କନ ନୁହେଁ। ମୁଁ ସେ ଭକ୍ତଙ୍କୁ ସେ କହୁଥିଲି, ତୁମେ ଇସ୍କନ ନୁହେଁ, ତୁମେ କାହିଁକି କହୁଛ ମୁଁ ଇସ୍କନ ବୋଲି, ଆମେ ଇସ୍କନ, ତୁମେ ଇସ୍କନ ନୁହଁ, ୟୁ ଆର୍ ମେମ୍ବର ଅଫ୍ ଇସ୍କନ, ତୁମେ ପଳେଇଲେ ଇସ୍କନ ଚାଲିବ, ତୁମେ ହେବନି, ତୁମେ ଇସ୍କନକୁ ରଖିଛ ବୋଲି। ଇସ୍କନ ହେଉଛନ୍ତି କୃଷ୍ଣଙ୍କର ଘର, ପ୍ରଭୁପାଦଙ୍କର ଘର, ତୁମକୁ କିଏ ପଚାରେ, ତୁମେ ଯଦି ଠିକ୍ ସେ ରହିପାରୁଛ ରୁହ ନ ଛାଡ଼ିଦିଅ, ଇସ୍କନ ତୁମର ନୁହେଁ, ଇସ୍କନ ତୁମେ ହେଉଛ ଇସ୍କନ ଜଣେ ମେମ୍ବର, ମେମ୍ବରକୁ ଇସ୍କନ, ତୁମେ ପଳେଇ ଗଲେ ବି ଇସ୍କନ ଚାଲିବ, ଇସ୍କନ ପ୍ରଭୁପାଦଙ୍କର ଘର, ତୁମେ ଅଧିକା କରିପାରୁ ନା, ସେଟା ପ୍ରଚାର ନ କରିପାରୁଛ, ଠିକ୍ ଅଛି, ଅସୁବିଧା ନାହିଁ, କେଉଁ ମନ୍ଦିର ଯେଉଁ ପ୍ରଭୁପାଦ ମନ୍ଦିରରେ ଝାଡ଼ୁ ମାର, ତୁମେ 10 ସେଣ୍ଟର କରିପାରୁଛ, ଅଧିକ କିଛି ଆବଶ୍ୟକ ନାହିଁ ତୁମେ କରିବା, କିନ୍ତୁ ପ୍ରଭୁପାଦଙ୍କର କିଛି ନଷ୍ଟ କରନି, ପ୍ରଭୁପାଦଙ୍କ ତୁମେ ସେ ସବୁ କିଛି କରିକି ପ୍ରଭୁପାଦଙ୍କର କୀର୍ତ୍ତିକୁ ନଷ୍ଟ କର, ତୁମ ଲାଭ କ'ଣ କଲ। ପ୍ରଭୁ ସେଥିପାଇଁ ଲାଷ୍ଟରେ କହିକି ଯାଇଛନ୍ତି, ତୁମେ ଯଦି ମୋ ନିୟମକୁ ମାନିବ, ମୁଁ ଯାହା କରିଦେଇଯାଇଛି, ତୁମର କିଛି ଜୀବନର ଅସୁବିଧା ହେବନି, ମୁଁ ଯେଉଁ ନିୟମ ଦେଇ ତୁମେ ସେତିକି ମାନିବ, ସବୁ ପ୍ରକାର ତୁମକୁ ସୁବିଧା ମିଳିବ, ତୁମ ଜୀବନରେ କୌଣସି ଏଙ୍ଗଜାଇଟି ଆସିବନି, ଆଉ ସେସବୁ ତୁମ ଭଗବାନ ପାଖକୁ ଯିବ। ଅଧିକା କରିବା ପାଇଁ ଚେଷ୍ଟା କର, ଯଦି କରିପାରୁଛ ଭଲ, ମୋ ପ୍ରିନ୍ସିପାଲ ହିସାବରେ ଅଧିକା କର, ଅଧିକା କର ମାନେ ଆମ ଇଚ୍ଛାରେ କିଛି ଅଧିକା କରନି, ମୋ ପ୍ରିନ୍ସିପାଲ ହିସାବରେ ଅଧିକା ଯଦି କରିପାରୁଛ ଭଲ, ଯଦି ନ କରିପାରୁଛ ମୁଁ ଯାହା କରିଛି ସେଟାକୁ ମେଣ୍ଟେନ୍ କର। ପ୍ରଭୁପାଦ ଏଇଟା ହିଁ କରିଛନ୍ତି, ହରିନାମ ସଂକୀର୍ତ୍ତନ, ବୁକ୍ ଡିଷ୍ଟ୍ରିବ୍ୟୁସନ୍, ଯାହା ସବୁ ପ୍ରଭୁପାଦଙ୍କ ନିୟମ ଗୁଡ଼ିକ ରହିଛି ତାକୁ ମେଣ୍ଟେନ୍ କରିବା ଦରକାର ଆମର। ଅଧିକା କରିବାଟା ଛାଡ଼, ଆମେ ଅଧିକା କରିବାକୁ ଚାହିଁକି କିଛି ମନଧର୍ମ କରିଦେଉଛେ, କିଛି ସ୍ପେକୁଲେଟ୍ କରିଦେଉଛେ, ପ୍ରୋବ୍ଲେମ୍ରେ ପଡ଼ିଯାଉଛେ, ସେଇଟାକୁ ମେଣ୍ଟେନ୍ କର, ଆଟ୍ଲିଷ୍ଟ ଯଦି ପାୱାର୍ ଅଛି ଅଧିକା କର, ନଷ୍ଟ କରନି, ଜଣେ ସାଧୁଙ୍କର କୀର୍ତ୍ତିକୁ ଯଶକୁ ନଷ୍ଟ କରନି, ସେଥିରେ ତୁମର କିଛି ଲାଭ ହେବନି। ତୁମେ ତିଲକ ମାରିବା ପୂର୍ବରୁ, ଇସ୍କନ କହିବା ପୂର୍ବରୁ ସବୁବେଳେ ଜାଣିବା ଦରକାର ମୁଁ ପ୍ରଭୁପାଦଙ୍କୁ ପ୍ରେଜେଣ୍ଟ କରୁଛି, ତୁମକୁ କିଏ ଜାଣନ୍ତିନି, ହୁ ଆର୍ ୟୁ, ତୁମେ କେତେବେଳେ ଶିକ୍ଷିତ ଲୋକ ହୁଅ, ତୁମେ କାହାର ଶିଷ୍ୟ ହୁଅ, ଇସ୍କନ କହିଲା ମାନେ ଲୋକ ଜାଣିବେ ଆଉ ପ୍ରଭୁପାଦଙ୍କର, କେହି ଆପଣଙ୍କୁ ପଚାରୁଛନ୍ତି ଆପଣଙ୍କ ଗୁରୁ କିଏ ବୋଲି, କେହି ଆପଣଙ୍କୁ ପଚାରୁଛନ୍ତି ମୋତେ ମୋତେ କୁହନ୍ତୁ, ମୁଁ ପଚାରୁଛି ସମସ୍ତଙ୍କୁ, କିଏ କହିପାରିବେ ଆପଣମାନଙ୍କୁ ଆପଣ କିଏ ପଚାରୁଛି, ଆପଣ ଇସ୍କନ ଭକ୍ତ, ଇସ୍କନ ମନ୍ଦିର ଆସିଛନ୍ତି ନା, ପଚାରୁଛନ୍ତି ଆପଣଙ୍କ ଗୁରୁ, ଆପଣଙ୍କ ଗୁରୁ କିଏ, ଭକ୍ତ ପଚାରୁଛି ତାଙ୍କ ଗୁରୁ, ଗୁରୁ କଥା ସମାଜ କେବେ ପଚାରିବନି, ସମାଜ ଗୋଟିଏ କଥା ପଚାରିବ, ଆପଣ ଇସ୍କନର, ତାହେଲେ ଆପଣ କାହାର ହେଲେ, ଆପଣ କାହାର ହେଲେ, ଆପଣ ଇସ୍କନର, ଆପଣ ହେଲେ ଇସ୍କନର, ତେଣୁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ, ଆପଣଙ୍କୁ ସମାଜ ଯେଉଁ ଡେଜିଗ୍ନେସନ ଦେଉଛି ଆପଣ ଇସ୍କନର, ଆପଣଙ୍କୁ ସେଠି ସମ୍ମାନ ରଖିବାକୁ ପଡ଼ିବ ପ୍ରଭୁପାଦଙ୍କର, ନହେଲେ ଆପଣ ପ୍ରଭୁପାଦଙ୍କ କୃପା ପାଇବେନି, ଅଭିଶାପ ପାଇବେ। ସେ 70 ବୟସରେ ଘର ତିଆରି କରିଛନ୍ତି, ତାଙ୍କ ଘର ଯେମିତି ନ ଭାଙ୍ଗେ, ଆଉ ଯିଏ ବି ମନ୍ଦିରରେ ରହୁଛି, ଯିଏ ବି ପ୍ରଭୁପାଦଙ୍କର ଭକ୍ତକୁ, ତାର ଆଚରଣ ଠିକ ରଖିବାକୁ ପଡ଼ିବ, ତେଣୁ ସେ କେବେ ପ୍ରେଜେଣ୍ଟ କରିବାକୁ ନା ମୁଁ ଇସ୍କନ ଭକ୍ତ ବୋଲି, ତୁମେ ଯଦି ତୁମର ଆଚରଣ ଠିକ ନାହିଁ, ତୁମେ ତିଲକ ମାରନି, ପ୍ରଭୁ ଭଗବାନଙ୍କ ନାଁ କୁହନି, ତୁମେ ଭଜନ କର ଚୁପଚାପ ମାଳି ମାଳି ଜପ କର, ଇସ୍କନ ବୋଲି କେଉଁଠି କୁହନି, ତୁମେ ଇସ୍କନ ମର୍ଯ୍ୟାଦା ଜାଣିନ। ଏତିକି ଜାଣିବା ଦରକାର, ପ୍ରଭୁପାଦ ଇସ୍କନ ଆମେରିକାରେ ତିଆରି କରିଛନ୍ତି। ଯଦି ବିଶ୍ୱରେ କେହି ସବୁଠୁ ଡିସିପ୍ଲିନ ଲୋକ ତାନ୍ତି, ସେମାନେ ହେଉଛନ୍ତି ଆମେରିକାନ ଲୋକ। ତାର ସଂସ୍ଥା କେତେ ଡିସିପ୍ଲିନ ହେଇଥିବ ସେଟା ତୁମେ ଜାଣିବା ଦରକାର। ସେ ରିପୋର୍ଟର ମୁଁ ସେ କଥା କହିଲି, ଆମ ସଂସ୍ଥା କେତେ ଡିସିପ୍ଲିନ କେତେ ଲ ଥିବ ଆପଣ ଜାଣିବା ଦରକାର। ଆମ ସଂସ୍ଥା ରେଜିଷ୍ଟର୍ଡ ହେଇଛି ଆମେରିକାରେ, ପ୍ରଭୁପାଦ ଆମେରିକାରେ, ଭାରତୀୟ ହେଇକି ଆମେରିକାରେ ସଂସ୍ଥାକୁ ରେଜିଷ୍ଟ୍ରେସନ କରିଛନ୍ତି। ତାହେଲେ ଆଉ 10,000 ବର୍ଷ ପାଇଁ ସଂସ୍ଥା ଚାଲିବ, ତାହେଲେ ତା ପାଇଁ କେତେ ରୁଲ୍ସ ଥିବ? ଆପଣ ଗୋଟେ ରୁଲ୍ କ'ଣ କହୁଛନ୍ତି? ଆମର ଲ ବୁକ୍ସ ଅଛି, ଭାରତବର୍ଷର ଯେମିତି ସମ୍ବିଧାନ ଅଛି ଆମର ଲ ବୁକ୍ସ ଅଛି। ଆପଣଙ୍କ ସମ୍ବିଧାନ କେତେ ଦିନ ରହିବ ଆମେ କହିପାରିବୁନୁ, କିନ୍ତୁ ଆମ ସମ୍ବିଧାନ 10,000 ବର୍ଷ ପର୍ଯ୍ୟନ୍ତ ରହିବ ପ୍ରଭୁପାଦ କରିଛନ୍ତି। ସେଟା ଆମେରିକାରେ ରେଜିଷ୍ଟ୍ରେସନ ହେଇଛି, ତାହେଲେ ତା ପାଇଁ କେତେ ରୁଲ୍ସ ଥିବ? ତେଣୁ ଯିଏ ରୁଲ୍ ଡାଇଭର୍ଟ କରିବ ତାକୁ କିକ୍ ଆଉଟ୍ କରିଦିଆଯିବ, କିଛି ଅସୁବିଧା ନାହିଁ, କିନ୍ତୁ ଇସ୍କନ ଚାଲିବ। ସେଟା ଆମେ ସବୁ ଗୁରୁଦେବଙ୍କୁ ତ ଶୁଣିଛୁ, ଆମେ ତ ପ୍ରଭୁପାଦ କ'ଣ ଆମେ ଦର୍ଶନ କରିଛୁ, କିନ୍ତୁ ପ୍ରଭୁପାଦଙ୍କ ଶକ୍ତି ତାଙ୍କ ଶିଷ୍ୟ ପାଖରେ ଦର୍ଶନ କଲୁ, ଆଉ ତାଙ୍କ ପାଖ ତାଙ୍କର ବାସ୍ତବ ଜୀବନ ଆମେ ଦେଖିଲୁ ଯେ ଏଇ ପ୍ରଭୁପାଦ ପ୍ରଭୁପାଦ କହିକି ଯାଇଥିଲେ ଭୁବନେଶ୍ୱର ଜଙ୍ଗଲ ଜାଗା ଥିଲା, ବାଘ ଭାଲୁ ଆସୁଥିଲେ, ଭାଲୁ ହାତୀ ଆସୁଥିଲେ, ପ୍ରଭୁପାଦ କହିଗଲେ ନାଇଁ ଗୌରଗୋବିନ୍ଦ ଏଇଟା ଦିନେ ହାର୍ଟ ଅଫ୍ ଦି ସିଟି ହବ। ସେ ଏଭଳି ଏକ ମହାତ୍ମା ଥିଲେ, ଯେଉଁଠି ଯେଉଁଠି ପାଦ ଦେଉଥିଲେ ସେ ସବୁ ପୁରା ବୈକୁଣ୍ଠ ହେଇଯାଉଥିଲା। ମାୟାପୁର ମାୟାପୁର ସେ ଯେଉଁ ଜାଗା, ମୁଁ ନିଜେ ମୁଁ ଯେତେବେଳେ ଯାଉଥିଲି, ମୁଁ ଯେତେବେଳେ ଯାଇଥିଲି ମାୟାପୁର ଜାଗା, ସେଠି ବିଣା ଯେଉଁ କୁହନ୍ତିନି ପାଟ ଜମି, ଏଇ ଯେମିତି ଆମ ପାଟ ପାଟ ଜମିରେ ଯେଉଁ ବିଣା ଉଠେନି, ସେପଟ ଭରି ଖାଲି ବୁଡ଼ା ସାପ ବିଣା। ସେଠି ଦେଖନ୍ତୁ ଆଜି କ'ଣ ହେଇଗଲା, ଯେଉଁଠି ସେ ପାଦ ଦେଇଛନ୍ତି ଆମେରିକା ହଉ, ସେ ଭଗବାନଙ୍କ ଲୋକ ନା, ଯେଉଁଠି ପାଦ ଦେବେ ବୈକୁଣ୍ଠ ଭଳିଆ, ବୃନ୍ଦାବନ ଯୁଆଡ଼େ ଯେଉଁଠି ଯେଉଁଠି ସେ ପାଦ ଦେବେ, ଦିଲ୍ଲୀ ଯେଉଁଠି ପାଦ ଦେବେ ସେ ସୁନା କରିଦେବେ। ଭଗବାନଙ୍କ ଭଗବାନଙ୍କର ଲୋକ ସେ ଆସିଛନ୍ତି ଜଗତକୁ ସେଥିପାଇଁ। ତେଣୁ ପ୍ରତ୍ୟେକ ଇସ୍କନ ଭକ୍ତଙ୍କର କାର୍ଯ୍ୟ ହେଉଛି, ତୁମେ କେବେ ଇସ୍କନ ବୋଲି କୁହନି ଯଦି ତୁମେ ଇସ୍କନ ନିୟମ ମାନୁନ। ଆଉ ଯଦି ତୁମେ ପ୍ରଚାରକୁ ବାହାରିକି ଯାଉ, ଯଦି ପ୍ରଭୁପାଦଙ୍କ ନିୟମ ମାନୁନ, ତ ପ୍ରଚାର କରିବା ଆବଶ୍ୟକ ନାହିଁ ନିଜ ଭଜନ କର ବସିକି। ତୁମେ ଯଦି ନିଜେ ପ୍ରଭୁପାଦଙ୍କ ନିୟମକୁ ପାଳନ କରୁନ, ତୁମେ ତୁମେ ଯାଉନି ପ୍ରଭୁ, କାରଣ ତୁମେ ଯେତେବେଳେ ବାହାରକୁ ଯାଉଛ ୟୁ ଆର୍ ରିପ୍ରେଜେଣ୍ଟେଟିଭ୍ ଅଫ୍ ଇସ୍କନ, ତୁମେ ଇସ୍କନର ପ୍ରତିନିଧି। ଲୋକ ତୁମକୁ କେବେ ପଚାରିବେ ତୁମେ କାହାର ଶିଷ୍ୟ, ତୁମ ଘର କେଉଁଠି, ଲୋକ ପଚାରିବେ ଆପଣ ଇସ୍କନର ଭକ୍ତ, ଆମର ଆଚରଣ ଠିକ୍ ନାହିଁ, ଆମେ ପ୍ରଭୁପାଦ ନିୟମ ମାନୁନେ, ତାହେଲେ ସେ କାହାକୁ ବ୍ଲେମ୍ କରିବେ? ଇସ୍କନକୁ ବ୍ଲେମ୍ କରିବା ଅର୍ଥ ପ୍ରଭୁପାଦଙ୍କ ଅପମାନନା ହେବ। ତେଣୁ ଆମେ ହେଲେ ସେ ଲୋକର, ସେ ଲୋକ ଅପରାଧ କଲା, ସେ ଆମେ ସେଥିପାଇଁ ଦୋଷୀ, କାହିଁକି ଆମେ ମାନ୍ୟ ମାନିନି। ବହୁତ ସାବଧାନ ଆମକୁ ରଖିବାକୁ ପଡ଼ିବ। ପ୍ରଭୁପାଦ କେତେ କଷ୍ଟ କରିକି ଏଇ ସଂସ୍ଥା ତିଆରି କରିଛନ୍ତି, ସେଥିପାଇଁ ସବୁବେଳେ କୁହେ, ତୁମେ ଯଦି ପ୍ରଭୁପାଦଙ୍କୁ ବୁଝିବା ପାଇଁ ଚାହୁଁଛ, ପ୍ରଭୁପାଦ ଆମେରିକାରେ ଯାଇ କଲେ, ତୁମେ ତୁମ ତୁମ ଜିଲ୍ଲାରେ ଗୋଟେ ଜାଗାକୁ ଏକାକି ଯାଅ, ବିନା ପଇସା ନିଅନି, ତୁମେ ସେଠି ସେଣ୍ଟର କର। ପ୍ରଭୁପାଦ କେତେ କଷ୍ଟ କରିବେ ତୁମେ ଜାଣିପାରିବନି, ଯେ ଜାଣିବା ପାଇଁ ଚାହୁଁଛ ଗୋଟେ ମଠ କରିବା କେତେ କଷ୍ଟ। ପ୍ରଭୁପାଦ ଇଣ୍ଟରନ୍ୟାସନାଲ ସୋସାଇଟି କର, ତୁମେ ଛାଡ଼, ତୁମେ ଇଣ୍ଟରନ୍ୟାସନାଲ ସୋସାଇଟି କରିବା ଦରକାର, ଗୋଟେ ମନ୍ଦିର ଖଣ୍ଡେ କର, ଗୋଟେ ଇସ୍କନର ପିଚିଂ ସେଣ୍ଟର ଗୋଟେ କର, ଏକାକି ଯାଅ, ପଇସା ତୁମକୁ ଦିଆଯିବନି, ତୁମେ ଏକାକି ଯାଅ, ସେଠି ଏକାକି ଯାଅ, ଏକାକି ଆରମ୍ଭ କର, ତାପରେ ତୁମେ ଜାଣିପାରିବ। ପୁଣି ତୁମ ପଛରେ କିଏ ଅଛି? ଇସ୍କନ, ତା ନାଁ କହିକି ତୁମେ ଚଳୁଛ। ପ୍ରଭୁପାଦ କାହା ନାଁ କହିନଥିଲେ? ପ୍ରଭୁପାଦ କହିନଥିଲେ ଆମର ଗୁରୁଦେବଙ୍କର ଗୋଟେ ଏଡ଼ବଡ଼ ମଠ ଅଛି, ଆମେ ସେଇ ସଂସ୍ଥାର ଲୋକ? ପ୍ରଭୁପାଦ କହିଥିଲେ? ପ୍ରଭୁପାଦ କେଉଁଠି ଲେକ୍ଚର ଆପଣ ଶୁଣିଛନ୍ତି? କିଛି ନା, ପ୍ରଭୁପାଦ ପୁରା ଗୌଡ଼ିଆ ବୈଷ୍ଣବଜୀଙ୍କୁ, ମହାପ୍ରଭୁଙ୍କୁ ପ୍ରେଜେଣ୍ଟ କରିଥିଲେ, ତାଙ୍କ ପଛରେ କିଛି ସଂସ୍ଥା ନଥିଲା। ଯିଏ ଯେଉଁ ଯେଉଁ ଧର୍ମ ପ୍ରଚାରକ ଯାଉଛି ସେ ଏକାକି ଯାଉନି, ତା ପଛରେ ଗୋଟେ ବ୍ରାଣ୍ଡ ଯାଉଛି, ଧର୍ମ ପ୍ରଚାରକର ସଂସ୍ଥା ଗୋଟେ ଅଛି ନା, ଏଇ ସଂସ୍ଥାର ଲୋକ। ପ୍ରଭୁପାଦ କେଉଁ ସଂସ୍ଥାର ଲୋକ ଥିଲେ? ଏକାକି, କାରଣ ସେ ଗୋଟେ ନୂଆ ମିଶନ କରିବା ପାଇଁ ଚାହିଁଥିଲେ, ତାଙ୍କ ଗୁରୁଙ୍କର ଯୋଉଟା ଉଦ୍ଦେଶ୍ୟ ଥିଲା, ଭଗବାନ ତାଙ୍କୁ ଯୋଉ ବୁଦ୍ଧି ଦେଇଥିଲେ ସେ ସେଇ ହିସାବରେ କରିବେ। ଏକାକି ଯାଇଛନ୍, ଏକାକି ସଂଗ୍ରାମ ସେ କରିଛନ୍, ଆଉ ସେଥିରେ ବିଜୟ ହେଇଛନ୍। ତେ ପ୍ରତ୍ୟେକ ଇସ୍କନ ଭକ୍ତଙ୍କର କାର୍ଯ୍ୟ ଏଇଟା, ସେଥିପାଇଁ ପ୍ରଭୁପାଦ କହିଛନ୍ତି ସମସ୍ତେ ସବୁବେଳେ ମୋ ଗୁରୁ ପୂଜାକୁ ଆସିବ, ସବୁବେଳେ ପ୍ରଭୁପାଦ ପୁରା ଡିଷ୍ଟର୍ବ ହେଇଯାଆନ୍ତି। ପ୍ରଭୁପାଦ ତୁ ମଙ୍ଗଳାରେ ତ ଆସିପାରୁନ, କିଛି ଅସୁବିଧା ନାହିଁ, କାଲି ଆସିପାରିଲନି ଦେହ ଖରାପ, କିନ୍ତୁ ଗୁରୁ ପୂଜା କମ୍ପଲସରି, କାହିଁକି ତୁମେ କୃପା କେଉଁଠୁ ପାଇବ? ତୁମେ ସାଧୁଙ୍କୁ ଡିସରେସପେକ୍ଟ କରୁଛ। ପ୍ରଭୁପାଦଙ୍କୁ ଯାହାର ଯିଏ ଗୃହସ୍ଥ ବି ସେ ଘରେ ପ୍ରଭୁପାଦଙ୍କର ବିଗ୍ରହ ଆଲେଖ ରଖିକି ପ୍ରତିଦିନ ଗୁରୁ ପୂଜା କରିବା ଦରକାର। ସାଧୁଙ୍କର ସାଧୁଙ୍କୁ ନ ଜାଣିପାରିଲେ କେବେ ଭଗବାନ ଆମେ ଜାଣିପାରିବେନି। ଇଏ ସେଣ୍ଟିମେଣ୍ଟ ନୁହେଁ, ଇଏ ଫିଲୋସଫି ଦର୍ଶନ, କେହି ବି ଡିପିଟ କରିପାରିବେନି। ଯିଏ କହୁଛି ମୁଁ ଭଗବାନଙ୍କୁ ଜାଣିଛି, ପ୍ରେମ ପାଇଛି, ସେଟା ସିଏ ଯଦି ସାଧୁଙ୍କୁ ରେସ୍ପେକ୍ଟ ଦେଇ ଶିଖିନି, ଶୁଦ୍ଧ ଭକ୍ତଙ୍କୁ ସେ ଜାଣିନି, ସେ ଗୋଟେ ସେଣ୍ଟିମେଣ୍ଟାଲି କହୁଛି, ଆମେ ତାକୁ କେବେ ଆକ୍ସେପ୍ଟ କରିବୁନୁ, କେବେ ଗ୍ରହଣ କରିବୁନୁ। ସେ ବୃନ୍ଦାବନ ରହିପାରନ୍ତି କି ଘରେ ରହିପାରନ୍ତି, ଯିଏ ସାଧୁର ସ୍ଥିତିକି ଜାଣିନି ସେ ଭଗବାନଙ୍କ ସ୍ଥିତି କ'ଣ ଜାଣିବ? ଭଗବାନଙ୍କ ସ୍ଥିତିକି ସାଧୁ ପ୍ରକାଶ କରନ୍ତି। ଆଜି ଜଗତରେ ଭଗବାନଙ୍କୁ ଜାଣିଲେ କାହା ପାଇଁ? ସାଧୁ ପାଇଁ ଜାଣିଛନ୍ତି। ସବୁବେଳେ ସାଧୁ ପ୍ରକାଶ, ସୁଦାମା ନ ଆସିଥିଲେ କୃଷ୍ଣ କିଏ ଜାଣିଥାନ୍ତା କୃଷ୍ଣ ଏତେ ଏମିତି ଧନ ଦେଇପାରନ୍ତି ବୋଲି? ଦ୍ରୌପଦୀ ନ ଆସିଥିଲେ କୃଷ୍ଣ ଜାଣିବା କରୁଣା ସିନ୍ଧୁ ବୋଲି କିଏ ଜାଣିଥାନ୍ତା? ଭକ୍ତକୁ କାଢ଼ି ଦିଅନ୍ତୁ ନା, ଦେଖିବା ଭଗବାନ କିଏ ଜାଣିପାରିବ ଜଗତରେ? ଯେତେ ଭଗବାନ ଲୀଳା ଅଛି, ଭକ୍ତକୁ କାଢ଼ି ଦିଅନ୍ତୁ ଗୋଟେ ସାଇଡ଼କି, ଦେଖିବା ଭଗବାନ କିଏ ଜାଣିଦେବ? ଭଗବାନ ଯେଉଁ ଯେଉଁ ଲୀଳା କରିଛନ୍ତି କାଢ଼ି ଦିଅନ୍ତୁ, ଭକ୍ତକୁ ସବୁ କାଢ଼ି ଦିଅନ୍ତୁ, କିଏ ଜାଣିପାରିବ ଭଗବାନଙ୍କୁ? ଭଗବାନ ସେମିତି ଘୁରୁଥିବେ ଏକାକି, ସେ ଭଗବାନ, କିନ୍ତୁ ତାଙ୍କ ଶକ୍ତିକୁ ପ୍ରକାଶ କରିବେ ଭକ୍ତ ଦ୍ୱାରା, ଭକ୍ତ ନହେଲେ ହେଇପାରିବନି, କେବେ ଚାଲିପାରିବନି। ଭକ୍ତ ବିନା, ଗୁରୁଦେବ ସେ କଥା କୁହନ୍ତି, ଶୁଦ୍ଧ ଭକ୍ତ ବିନା କୃଷ୍ଣଙ୍କର ସଂସାର ବନ୍ଦ ହେଇଯିବ, ତାଙ୍କ ସଂସାର ବନ୍ଦ। ଯେମିତି ଆମର ପିଲା ଛୁଆ ପଳେଇଗଲେ, ଆମ ସଂସାର କିଏ ନାହାନ୍ତି? ଶୁଦ୍ଧ ଭକ୍ତ କ'ଣ ସେ ଲୀଳା? ଆପଣ କହୁନାହାନ୍ତି ସବୁ ଲୀଳା ପ୍ରହ୍ଲାଦକୁ କାଢ଼ି ଦିଅନ୍ତୁ, ନୃସିଂହ କିଛି ଲୀଳା କରିପାରିବେ? କାଢ଼ି ଦିଅନ୍ତୁ ସବୁ, ସବୁ ସବୁ ଭକ୍ତଙ୍କୁ କାଢ଼ି ଆଣନ୍ତୁ ଗୋଟେ ସାଇଡ଼କି, ଆଉ କୁହନ୍ତୁ ପ୍ରଭୁ ଆପଣଙ୍କର କୋଉ ଲୀଳା ଅଛି, ଆପଣ କରନ୍ତୁ। କଣ ସେ ଲୀଳା କରିବେ? ବସିବେ ଚୁପଚାପ, ସେ ବସିକି ମାଳା ଗଡ଼େଇବେ, ଖୋଜିବେ ମୋ ଭକ୍ତ କାଇଁ ଆସ, ନହେଲେ କିଛି କରିପାରିବେନି। ଆଉ ଆଉ ସେ ଯାହାଙ୍କ ପାଇଁ ଭଗବାନଙ୍କ ଲୀଳା ପ୍ରକାଶ, ତାକୁ ଆମେ ଡିସରେସପେକ୍ଟ କରୁଛେ, ଆମେ ଭଗବାନଙ୍କୁ ବଡ଼ କରୁଛେ, ସେ କେବେ ଖୁସି ହେବେ? ସେ ଭଗବାନ ଭାଗବତରେ କହିଥିଲେ, ମୋ ଭକ୍ତ ପୂଜା ଅଧିକ ସର୍ବଭୂତ ସୁମନ୍ମତି, ମୋ ଭକ୍ତର ପୂଜା ମୋଠୁ ବଡ଼। କାହିଁକି ବଡ଼? ନା ସିଏ ମୋ ମୋ ତା ପାଇଁ ବା ମୋର ଲୀଳା, ସେ ନହେଲେ ତ ମୋର ଲୀଳା କିଛି ପରିପ୍ରକାଶ ହେବନି। ସେଇଟା ହଉଛି ଆମର ଜୀବନର ସବୁଠୁ ମାଇନସ୍ ପଏଣ୍ଟ, ଇଂଲିଶ ଯେଉଁଟା କୁହାଯାଏ, ଏ କମି ଆମର ଏଇଟା। ଆମେ ଭଗବାନଙ୍କୁ ବଡ଼, ଭଗବାନଙ୍କୁ ପାଇବା ପାଇଁ ଚାହୁଁଛେ, ଭଗବାନଙ୍କୁ ବହୁତ ଇମ୍ପୋର୍ଟାନ୍ସ ଦେଉଛେ, ଶୁଦ୍ଧ ଭକ୍ତଙ୍କୁ ଇମ୍ପୋର୍ଟାନ୍ସ ଦେଉନି। ସେଇଟା ହଉଛି ଆମର ମାଇନସ୍, ସେଇଟା ହଉଛି ସ୍ପିରିଚୁଆଲ ଡିଫିଟ୍, ଆଧ୍ୟାତ୍ମିକ ଯେଉଁ ପରାଜୟ ଯେଉଁଟା, ଏଇଟା। ଆଉ ଆଧ୍ୟାତ୍ମିକ ପରାଜୟ କିଛି ନାହିଁ, କାମ ଦ୍ୱାରା ବହୁତ ଲୋକ ପରାଜୟ ହେଇଛନ୍ତି, କ୍ରୋଧ ଦ୍ୱାରା, ସେଇଟା ତ ଜୀବର ସ୍ୱଭାବ ରହିଛି, କାମ କ୍ରୋଧ ଏଗୁଡ଼ା ରହିଛି, ଆକୁ ଜୟ ଭଗବାନ କୃପାରେ କରିଦେବ କି ତୁମ ସାଧନ ଭଜନ ତୁମେ କିଛି କିଛି ବାଟ ଆଗେଇ ଚାଲିବ, କିନ୍ତୁ ଏଇ ଦ୍ୱାରା ପରାସ୍ତ ହେଇଯିବ। ଯେତେବେଳେ ତୁମେ ଜଣେ ଶୁଦ୍ଧ ଭକ୍ତଙ୍କୁ ଜାଣିପାରିଲନା, ତାଙ୍କୁ ପ୍ରପର ରେସ୍ପେକ୍ଟ ଦେଇପାରିଲନା, ତୁମର ସ୍ପିରିଚୁଆଲ ଡିଫିଟ୍, ଆଉ ଆଉ ଆଗେଇ ପାରିବନି, ଆଣ୍ଠେଇ ପଡ଼ିବ ତୁମେ। ସେଥିପାଇଁ ସବୁବେଳେ ଶୁଦ୍ଧ ଭକ୍ତମାନଙ୍କର, ଆଚାର୍ଯ୍ୟମାନଙ୍କର ପାଖରେ ଆମର ଗୁହାରୀ, ସବୁବେଳେ ସବୁବେଳେ ଗୁହାରୀ। ସେଥିପାଇଁ ପରମ୍ପରାକୁ ରଖିଦିଆଯାଇଛନ୍ତି, ପ୍ରଭୁପାଦ ଆଡପ୍ଟ କରିଦିଆଯାଇଛି, ନାହିଁ ସବୁବେଳେ ବିଗ୍ରହ ତଳେ, ଯିଏ ଘରେ ବି ରଖିବ ଏ ଛୋଟ ଛୋଟ ଫଟୋ ରଖିବା ଦରକାର ନାହିଁ, ଠାକୁରଙ୍କ ଫଟୋ ଛୋଟ ରଖ, ବରଂ ଆଚାର୍ଯ୍ୟଙ୍କ ଫଟୋ ବଡ଼ ରଖିବ, ତାଙ୍କୁ ଦେଖିବା ଦରକାର ପ୍ରତିଦିନ ଆଖି ଖୋଲିକି। ପରମ୍ପରା ଦେଖ, ଏଠି ଏଠି ଗୋଟେ ଫଟୋ ରଖିଦେ, ନାହିଁ ତାଙ୍କୁ ଦେଖ ଭଲ ଭାବେ, ପରମ୍ପରା ବିଗ୍ରହ ଆଲେଖ ଯେମିତି ବଡ଼ ଆଲେଖ ରଖୁଛନ୍ତି, ପରମ୍ପରାର ଆଲେଖ ସେ ବି ବଡ଼ ବଡ଼ ଦର୍ଶନ କରିବା ଦରକାର। ଗୋରକିସ୍ତା ଶିବାଜୀ ମହାରାଜଙ୍କୁ, ଭକ୍ତିମୟ ଠାକୁରଙ୍କୁ, ସମସ୍ତଙ୍କୁ ଦର୍ଶନ କରାଯିବ, ସେମାନେ ପରମ୍ପରାର ଆଚାର୍ଯ୍ୟ, ସେମାନଙ୍କ କୃପାରେ ମଣ୍ଡିତ ହେଇଛନ୍ତି। ପ୍ରଭୁପାଦ କେବେ ଖୁସି ହେବେନି ଯଦି ଆମେ ଆଚାର୍ଯ୍ୟମାନଙ୍କୁ ପ୍ରଭୁପାଦଙ୍କର ଛୋଟିଆ ଫଟୋ ଗୁଡ଼ିଏ ରଖିବା, ନାହିଁ ସେ ନିୟମ ନୁହେଁ। ଆଚାର୍ଯ୍ୟମାନେ ସବୁବେଳେ ପ୍ରମିନେଣ୍ଟ ହେଇକି ରହିବେ, ଏ ଆମର ପରମ୍ପରା। ତାଙ୍କୁ ଯେତେ ଆମେ ବଡ଼ କରିପାରିବା ଆମେ ସେତେ ସୁରକ୍ଷିତ, ସଂସ୍ଥା ସେତେ ସୁରକ୍ଷିତ ରହିବ, ପରମ୍ପରା ସେତେ ଶୁଦ୍ଧ ରହିବ। ପରମ୍ପରାର ଶୁଦ୍ଧତା ଆଚାର୍ଯ୍ୟମାନଙ୍କର ଇମ୍ପୋର୍ଟାନ୍ସ ଉପରେ, ଗୁରୁତ୍ୱ ଉପରେ, ଏହା ହେଉଛି ପରମ୍ପରା ଶୁଦ୍ଧତା। ତାଙ୍କର ସ୍ପିରିଟ, ତାଙ୍କର ମହିମାଟା ଯେତେ କୀର୍ତ୍ତିତ ହେବ ସେତେ ଶୁଦ୍ଧତା ରହିବ, ନହେଲେ ଅଶୁଦ୍ଧତା ପଶିଯିବ, ଭଗବାନ ତମେ ଡିସପ୍ଲେଜ ହେଇଯିବେ, ଆଉ ତାପରେ ଜୀବଟା ସ୍ପେକୁଲେଟର ହେଇଯିବେ, ମନଧର୍ମୀ ସବୁ ହେଇଯିବେ। ସେଥିପାଇଁ ପ୍ରଭୁପାଦଙ୍କ ଗ୍ରନ୍ଥକୁ ପ୍ରତିଦିନ ପଢ଼ିବା ଦରକାର, ପ୍ରତିଦିନ, କେବେ ବି ଛାଡ଼ିବା କଥା ନୁହେଁ। ଯେତିକି ସମୟ ଅଛି ଆମେ ପଢ଼ିବି କିଛି, ପ୍ରଭୁପାଦ ଶାସ୍ତ୍ର ଋଣ ରହିଯିବ ନା, ଏତେ କଷ୍ଟ କରି 70 ବର୍ଷରେ ଲେଖିଛନ୍ତି, ମୁଁ ଗୀତାର ଗୋଟେ ଶ୍ଳୋକ ପଢ଼ିବିନି, କିଛି ତାଙ୍କ ଲେଟର ଗୋଟେ ପଢ଼ିବି ନା, ତାଙ୍କ ଲୀଳା ଗୋଟେ ପଢ଼ିବି ନା, ତାଙ୍କ କଥା ଟିକେ ଶୁଣିବି, ନହେଲେ ହବନି, କୃପା ମିଳିବନି, କେବେ ଭଗବାନ କେବେ ଖୁସି ହେବେନି। ସେଥିପାଇଁ ଆଜି ତାଙ୍କର ଶୁଭତିଥି ପ୍ରଭୁପାଦ କହୁଥିଲେ, ମୁଁ ମୋ ପାଇଁ କିଛି ଆମେରିକା ବୃନ୍ଦାବନରେ କିଛି ପାର୍ଥକ୍ୟ ନାହିଁ, ପ୍ରଭୁ ଷ୍ଟ୍ରେଟ୍ କହୁଛନ୍ତି, ମୋ ପାଇଁ କିଛି ତା ପାର୍ଥକ୍ୟ ନାହିଁ, ମୁଁ ଯେଉଁଠି ସର ଛାଡ଼ିଲେ ବି ମୁଁ ବୃନ୍ଦାବନରେ ଅଛି, ମୋ ପାଇଁ କିଛି ଡିଫରେନ୍ସ ନାହିଁ। ଯେମିତି ସାଧାରଣ ଲୋକମାନେ ସେ ସର ଛାଡ଼ିବା ପାଇଁ କ'ଣ କରନ୍ତି, ବୁଢ଼ା ହେଇଗଲେ ପଳେଇବେ, ମୁଁ ଟିକେ ପୁରୀରେ ସହର ଛାଡ଼ିବି, ପ୍ରଭୁପାଦ କହିଲେ ମୋର ଇମ୍ପୋର୍ଟାନ୍ସ ହେଉଛି ମହାପ୍ରଭୁଙ୍କର ବାଣୀକି ପ୍ରଚାର କରି, ମୋ ଗୁରୁଦେବ କହିଛନ୍ତି, କିନ୍ତୁ ପୁଣି ବି ଯେହେତୁ ଏଠି ବହୁତ ଥଣ୍ଡା, ମୋ ଶରୀର ଆଉ ପରମିଟ୍ କରୁନି, ମୁଁ ଯିବି ବୃନ୍ଦାବନକୁ ଯିବି। କାରଣ ପ୍ରଥମେ ପ୍ରଭୁପାଦ ସମସ୍ତେ ଜଗତରେ ବୁଢ଼ା ବୟସରେ ସମସ୍ତେ ବୃନ୍ଦାବନକୁ ଯାଆନ୍ତି, ବୃଦ୍ଧ ହେଇଗଲେ ବୃନ୍ଦାବନକୁ ଯାଆନ୍ତି, କାହିଁକି ସେଠି ବୃନ୍ଦାବନରେ ଟିକେ ଭଜନ କରିବି, ରାଧାରାଣୀ ଚିନ୍ତା କରିବି। କିନ୍ତୁ ରାଧାରାଣୀଙ୍କର ଇଚ୍ଛା ଥିଲା, ତାଙ୍କୁ କୃପାର ମଣ୍ଡିତ ତାଙ୍କ ଘରୁ ବାହାର କରିଦେଲେ, ତୁମେ ଯାହ ମୋ ଘରେ ତୁମେ କ'ଣ ରହିଛ, ତୁମେ ମୋ ଘର ସମ୍ବାଦକୁ ବିଶ୍ୱର ସମାଜରେ ଦେଇକି ଆସ, ମୋ ଘରେ ତୁମେ ବସିକି ରହିଲେ କ'ଣ, ମୋ କଥାଟା ଜାଣିବ କିଏ, ମୋ ଘରୁ କ'ଣ ସମସ୍ତେ ଆସିପାରିବେ ନା, ମୋତେ ସମସ୍ତେ ଜାଣିପାରିବେ ନା, ଏଇଠି ଯିଏ ଆସିକି ରହିବ ସେ ମୋତେ ଜାଣିପାରିବ। 70 ପ୍ରଭୁପାଦ କହୁଥିଲେ ଯେ ମୋର କିଛି ପ୍ରୋବ୍ଲେମ ହିଁ ନାହିଁ, ମୁଁ ବଂଶୀ ଗୋପାଳ ମନ୍ଦିରରେ ରହିଛି, ସୁନ୍ଦର ଯମୁନାକୁ ଦର୍ଶନ କରୁଛି, ପବନ ବହୁଛି, ପକ୍ଷୀମାନେ ସବୁ ରାବ କରୁଛନ୍ତି, ଆମର ବୃନ୍ଦାବନ ସବୁ ସ୍ମରଣ ଆସୁଛି, କିନ୍ତୁ ମୋତେ ଗୁରୁଙ୍କର ଯୋଉ ବାକ୍ୟଟା ମୋତେ ଆଉ ସ୍ଥିର କରି ରଖିଦେବନି, ମୋତେ ଯିବାକୁ ପଡ଼ିବ। ପ୍ରଭୁଙ୍କର ଇଚ୍ଛା ବି ନଥିଲେ ବି ଏ ଯୋଉ ଗୁରୁ ଦାୟିତ୍ୱଟା ରହିଛି ମୋତେ କହିବାକୁ କରିବାକୁ ପଡ଼ିବ, ଏଇଟା ମୋର ଡ୍ୟୁଟି। ପ୍ରଭୁ ଦେଖୁଛନ୍ତି, ମୁଁ ଜାଣିନି ଏଥିରେ ଫେଲୁଅର୍ ହେବି, ଆଜି ମୁଁ ସେ କୋର୍ସ ପ୍ରସ୍ତୁତ କରୁଥିଲି, ପ୍ରଭୁ କହୁଛନ୍ତି ମୁଁ ଜାଣିନି ମୋ ଫେଲୁଅର୍ ହେବି କି ସକ୍ସେସ ହେବି, କିନ୍ତୁ ମୋ ଓଲ୍ଡ ଏଜ୍ରେ ମୁଁ ଆମେରିକାକୁ ଆସିଛି, ମୋ ଗୁରୁଦେବ କହିଛନ୍ତି ତୁମେ ଯାଅ, ଏଇଟା ହେଉଛି ମୋର ଡ୍ୟୁଟି, ଏଇଟା ମୁଁ କମ୍ପ୍ଲିଟ୍ କରିବାକୁ ପଡ଼ିବ, ମୋତେ କମ୍ପ୍ଲିଟ୍ କରିବାକୁ ପଡ଼ିବ। ଏତେ ସହଜ ନାହିଁ, 70 ବର୍ଷ ବୟସରେ ଆମେ ଟୋକା ହେଇକି 50 ବର୍ଷ ହେଲେ ମନ ଭାଙ୍ଗି ଯାଉଛି, କ'ଣ ଆଉ କୁଆଡ଼େ ବାହାରେ ବୁଲିବା, କ'ଣ କରିବା, ବଡି ପରମିଟ୍ କରୁନି 70 ବର୍ଷ ବୟସରେ, ଗୋଟେ ଫୁଲ୍ ଦମ୍ରେ ଗୋଟେ ମିଶନ ଷ୍ଟାର୍ଟ କରୁଛନ୍ତି, ଆମ ପାଖରେ ସବୁ ରହିଛି, କେହି ନାହାନ୍ତି, ଏକାକି, ପୁରା ଭଗବାନଙ୍କର କୃପାର ମଣ୍ଡିତ ସେ ଆସିଥିଲେ ଏ ଜଗତକୁ, ଏବଂ ଆଜି ତିଥିରେ ବୃନ୍ଦାବନ ଧାମରେ ଏଭଳି ସେ ଅପ୍ରକଟ ଏଜେନ୍ସି ଜାଣିଛନ୍ତି। କାର୍ତ୍ତିକ ମନ୍ଥରେ ଗୋବର୍ଦ୍ଧନ ପୂଜା ପାଖରେ ସମୟ, ଏହି ସମୟରେ ସରର ଛାଡ଼ିଲେ ସବୁ ଭକ୍ତ ଆସିପାରିବେ। କାର୍ତ୍ତିକ ମାସରେ ସମସ୍ତେ କୁଆଡ଼େ ଯାଆନ୍ତି, ଧାମକୁ ଯିବେ, ବୃନ୍ଦାବନକୁ, ସମସ୍ତେ ପ୍ରଭୁପାଦଙ୍କୁ ଦର୍ଶନ କରିପାରିବେ, କୃପା ପ୍ରାପ୍ତ ହେଇପାରିବେ। ସେଥିପାଇଁ ଯେଉଁମାନେ ଇସ୍କନକୁ ଆସୁଛନ୍ତି ତାଙ୍କର ପ୍ରଥମ ଫାର୍ଷ୍ଟ ଷ୍ଟେପ୍ରେ ସେମାନେ ପ୍ରଭୁପାଦଙ୍କ ଲୀଳାମୃତ ପଢ଼ିବା ଦରକାର। ତୁମେ ଅଲଗା ଗ୍ରନ୍ଥ କିଛି ଛୁଇଁବା ପୂର୍ବରୁ ପ୍ରଭୁପାଦଙ୍କର ସମସ୍ତ ଗ୍ରନ୍ଥକୁ କମ୍ପ୍ଲିଟ୍ କରିବା ଦରକାର, ୱିଥ୍ ଲେଟର, ପ୍ରଭୁପାଦଙ୍କର କନ୍ଭରସେସନ, ପ୍ରଭୁପାଦଙ୍କର ଲେଟର ସବୁ ପଢ଼ିବା ଦରକାର, କାରଣ ସେଗୁଡ଼ା ପଢ଼ିଦେଲେ ଆପଣ ଯେଉଁ ଗ୍ରନ୍ଥ ପଢ଼ନ୍ତୁ ତା ସାର୍ ପ୍ରଭୁପାଦଙ୍କ ତରଫ ପାଇଯିବେ, ତାପରେ ଚିହ୍ନିପାରିବେ ପ୍ରଭୁପାଦ କେତେ କଷ୍ଟ କରିଛନ୍ତି। ଯେଉଁ ଗ୍ରନ୍ଥରେ ଆପଣ ହାତ ମାରିବେ ତାର ଏସେନ୍ସ ପ୍ରଭୁପାଦ ପାଖରେ ଅଛି, କାରଣ ଆମେ ପଢ଼ି କହୁଛୁ, ମୋ ଜୀବନ ଯେତିକି ଆମେ ଚେଷ୍ଟା କରୁଛୁ ପ୍ରଭୁପାଦ ଗ୍ରନ୍ଥ କମ୍ପ୍ଲିଟ୍, ଆମେ ଯେଉଁ ଯେଉଁ ଗୋସ୍ୱାମୀ ଗ୍ରନ୍ଥ ହାତ ମାର ତା ଏସେନ୍ସ ପ୍ରଭୁପାଦ ଗ୍ରନ୍ଥରେ ଅଛି, ସେଥିପାଇଁ ପ୍ରଭୁପାଦ କଥା ମାଇ ମୋର ବୁକ୍ ହଉ ସଫିସେଣ୍ଟ, ମାଇ ବୁକ୍ସ ଆର୍ ସଫିସେଣ୍ଟ, ସବୁ ସବୁ କିଛି ଅଛି। ଜଣେ ଭକ୍ତ ଯେତେବେଳେ ସମୟ ପାଉଛି ମାନେ ଗ୍ରନ୍ଥଟି ହାତ ରହିବା ଦରକାର, ପଢ଼ିବା ଦରକାର, ଆଉ ସୁନ୍ଦର ଭାବରେ ଜପ କରିବା ଦରକାର, ଆଉ ପ୍ରଭୁପାଦଙ୍କୁ ବାରମ୍ବାର ପ୍ରାର୍ଥନା କରିବା ଦରକାର, ପ୍ରଭୁପାଦ ଆପଣ ଆସିଥିଲେ ଜଗତକୁ ଉଦ୍ଧାର କରିବା ପାଇଁ, ମୋ ପାଇଁ ଆପଣ ବ୍ୟବସ୍ଥା କିଛି କରନ୍ତୁ, ଯେଉଁଟା ଆପଣଙ୍କର ଇଚ୍ଛା ମୋତେ ସେବାରେ ଲଗାନ୍ତୁ। ଭଗବାନ ଯଦି ଆମେ ଶୁଦ୍ଧ ଭକ୍ତଙ୍କ ସେବା ନ କରିପାରିବା କେମିତି ଭକ୍ତି ଆମେ କରିବା, ତେଣୁ ଆଜି ତିରୁଭାବ ତିଥିରେ ପ୍ରଭୁପାଦଙ୍କର କୃପା ଭିକ୍ଷା, ତାଙ୍କର ଆଶ୍ରୟରେ ଆମେ ରହିଛେ, ତାଙ୍କର କୃପାରେ, ତାଙ୍କର ଗୃହରେ ରହିଛେ, ତାଙ୍କର ଧନରେ ଆମେ ଚଳୁଛେ, ଏଥିରେ କୌଣସି ଦ୍ୱିଧା ନାହିଁ। ଅନ୍ତର ଭିତରେ ଯାହାର ଏ ଭାବନା ଅଛି ମୁଁ କମେଇକି ଚଳୁଛି, ମୁଁ ଖଟିକି ଚଳୁଛି, ସେ ପ୍ରତାରକ ତିଲକ ମାଳି ନେଲା ପରେ ଆମେ ଯାହା ଆଜି ପ୍ରାପ୍ତ ହେଉଛେ, ଯେଉଁ ଜଣେ ଧନ ଆଣିଲେ ବି ସେଇଟା ପ୍ରଭୁପାଦଙ୍କର, ଏ ସାଧୁଙ୍କର ଦୟାରୁ ସବୁ ମିଳୁଛି, ତାଙ୍କର ଗୃହରେ ରହିଛି, ତାଙ୍କର ଆଶ୍ରୟ ରହୁଛି, ତେଣୁ ସେ ଆମର ଦୋଷକୁ କ୍ଷମା କରନ୍ତୁ, ଆମକୁ ଆଶ୍ରୟ ଦେଇକି ରଖନ୍ତୁ, ଏତିକି ପ୍ରାର୍ଥନା ଆମେ ଆଜି କରିବା। ହରେ କୃଷ୍ଣ, ଜୟ କୃଷ୍ଣ କୃପା ଶ୍ରୀମତୀ ସୁଷମଦେଶୀ ଭକ୍ତି ବେଦାନ୍ତ ସ୍ୱାମୀ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ। ଇସ୍କନ ଫାଉଣ୍ଡର ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ। ସୁଭତିର ଭାବ ତିଥି ମହୋତ୍ସବ କି ଜୟ। ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ, ଜୟ ଶ୍ରୀ ଗୁରୁଦେବ।